ଭଗବାନଙ୍କର ପ୍ରତିମୁଖ କିଏ, ଭଗବାନଙ୍କର ଯାହାକୁ ଇଂଲିଶରେ କୁହାଯାଏ ରିପ୍ରେଜେଣ୍ଟେଟିଭ, ଭଗବାନଙ୍କ ଲୋକ ଆଦର କରିବେ ଯେତେବେଳେ ଭକ୍ତ ସଦାଚାରୀ ହେବେ। ଲୋକ ଏ ମନ୍ଦିରକୁ ଆସୁଛନ୍ତି, ସେ ଭଗବାନଙ୍କ ସେ ତାଙ୍କର ଏତିକି ଜ୍ଞାନ ନାହିଁ। ଆମର ଭଗବାନଙ୍କ ପ୍ରତି ଯେଉଁ ପ୍ରେମ ଶ୍ରଦ୍ଧା, ଆମର ଆଚରଣ, ଆମ ଜୀବନର ପ୍ରତିଫଳ ଜଣେ ସାଧାରଣ ଲୋକଙ୍କୁ ଭଗବାନଙ୍କ ପ୍ରତି ଆକର୍ଷଣ ହେବାର ମାଧ୍ୟମ ହେବ। ତେଣୁ ଶାସ୍ତ୍ରର ପ୍ରତିମୁଖ କେଉଁମାନେ ବା ପ୍ରତିମୂର୍ତ୍ତି କେଉଁମାନେ? ସାଧୁ। ଶାସ୍ତ୍ର ଅନାଦି କାଳରୁ ଅପୁରୁଷେୟ, ସେ କୌଣସି ପୁରୁଷ ଦ୍ୱାରା ଆସିନାହାନ୍ତି, କେବଳ ପ୍ରକଟ ହୁଅନ୍ତି। ଆଉ ପ୍ରକଟ ହୁଅନ୍ତି କାହାର ମାଧ୍ୟମରେ? ଯେଉଁମାନେ ନିର୍ମଳ ଅନ୍ତକରଣ ନିଷ୍କିଞ୍ଚନ ହରିପ୍ରିୟ ଜନ, ତାଙ୍କର ମାଧ୍ୟମରେ ଶାସ୍ତ୍ର ପ୍ରକଟ ହୁଅନ୍ତି। ସାଧାରଣ ଲୋକ ଶାସ୍ତ୍ର ପ୍ରକଟ କରିପାରିବେ, ପ୍ରଭୁ ତାଙ୍କୁ ଆଶ୍ରୟ କରିକି ଆସନ୍ତି। ଜଣେ ନିଷ୍କିଞ୍ଚନ ହରିପ୍ରିୟ ଲୋକଙ୍କୁ ଆଶ୍ରୟ କରିକି ଆସନ୍ତି, ଶାସ୍ତ୍ର ପ୍ରକଟ ହୁଅନ୍ତି ନିଜେ ବାଣୀ ରୂପରେ। କିନ୍ତୁ ବାଣୀ ରୂପରେ ସେ ଶାସ୍ତ୍ର ପ୍ରକଟ ହେଲେ ଜୀବ ତ ଗୁଣ ଭିତରେ ରହୁଛି ନା, ଜୀବ ସତ୍ୟଗୁଣ ନା ରଜଗୁଣ ନା ତମଗୁଣ, ତିନି ଗୁଣ ଭିତରେ ରହୁଛି। କିନ୍ତୁ ଶାସ୍ତ୍ର ହେଉଛନ୍ତି ଅପୁରୁଷେୟ, କୌଣସି ପୁରୁଷ ଦ୍ୱାରା ସୃଷ୍ଟି ହେଇନାହାନ୍ତି, ଶୁଦ୍ଧ ସତ୍ତ୍ୱ। ତା ଭିତରେ ଗୋଟେ ଜୀବ ଅଧିକାର କେମିତି ପାଇବ? ରୂପକୋଷ୍ଠଙ୍କୁ ଏଇଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ମନୋବିଶିଷ୍ଟ ପୂରଣ କରିଛନ୍ତି ବୋଲି କୁହାଯାଏ ଯେ ମହାପ୍ରଭୁ ଯେଉଁ ଇଚ୍ଛା କରୁଥିଲେ ବାଣୀ ପୃଥିବୀତେ ଆଛି ଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବି ମୋର ନାମ, ଏଇ ରୂପାଙ୍ଗ ଗୌଡ଼ୀୟ ବୈଷ୍ଣବ ଧାରାର ସିଦ୍ଧାନ୍ତ ଆଉ ସିଦ୍ଧାନ୍ତବାଦୀ ଜଣେ ଆଚାର୍ଯ୍ୟ ଆବଶ୍ୟକ। ଶାସ୍ତ୍ରର ପ୍ରତିମୂର୍ତ୍ତି ହେଉଛନ୍ତି ସାଧୁ। ସାଧୁର ଆଚରଣ ଯେତେ ଶୁଦ୍ଧ ରହିବ ଶାସ୍ତ୍ରାନୁବର୍ତ୍ତୀନ ହିସାବରେ, ସମାଜରେ ପ୍ରଚାର ସେତେ ଅଧିକ ହେବ। ପ୍ରଚାର ପାଇଁ ଆଚରଣ, ବିଷ୍ଣୁ ସହସ୍ର ନାମ ଆପଣ ପଢ଼ିବେ, ଆଚାରେ ପ୍ରତିଷ୍ଠ ଧର୍ମ, ଭଗବାନ ଆଚାରରେ ରୁହନ୍ତି, ଭଗବାନ ପ୍ରଚାରରେ ରୁହନ୍ତି, କିନ୍ତୁ ଆଚରଣ ନଥିଲେ ପ୍ରଚାର ରହିବେ ନା, ସେ ଶକ୍ତି ଆସିବ ନା, ଆଚରଣରେ ପ୍ରଭୁ ଖୁସି ହେଇଯାଆନ୍ତି। ବୈଷ୍ଣବୀ ଆଚରଣ ସିଦ୍ଧାନ୍ତରେ ରହିବ କେମିତି ଯଦି ଶିଷ୍ୟ ଗ୍ରହଣ ନ କରାଯିବ? ଆଉ ଶିଷ୍ୟ ଗ୍ରହଣ କଲେ ତ ଖାଲି ଆପଣ ତାକୁ ଶାସନ କରିବାକୁ ପଡ଼ିବ, ଶୋଧନ କରିବାକୁ ପଡ଼ିବ। ଜୀବ ଗୋସ୍ୱାମୀ ଶୋଧନର ଅଧୀନ ନୁହନ୍ତି, ସେମାନେ ନିତ୍ୟମୁକ୍ତ ପାର୍ଷଦ, ତାଙ୍କର ଦୋଷ କିଛି ନାହିଁ। କିନ୍ତୁ ରୂପ ଗୋସ୍ୱାମୀ ଆଦର୍ଶ ଶିଷ୍ୟ ତିଆରି କରିବାକୁ ହେଲେ ଆଦର୍ଶ ଗୁରୁଙ୍କର ଯେଉଁ ଅଭିନୟ ଆଉ ଆଦର୍ଶ ଶିଷ୍ୟର ଯେଉଁ କର୍ତ୍ତବ୍ୟ ତାକୁ ପ୍ରତିଷ୍ଠା କଲେ ନିତ୍ୟ ପାର୍ଷଦ ହେଇକି। ଜୀବ ଗୋସ୍ୱାମୀଙ୍କର କୌଣସି ଭୁଲ ନାହିଁ, ବଲ୍ଲଭାଚାର୍ଯ୍ୟଙ୍କ ସହିତ ଯୁକ୍ତି କରିବା, କିନ୍ତୁ ଏଇ ଉଦାହରଣରୁ ଆଧୁନିକ ବା ପ୍ରାକୃତ ଭକ୍ତମାନେ ତାଙ୍କର ତର୍କ ମନୋଭାବ ବଢ଼ିବ, ସେମାନେ ନିଷ୍କିଞ୍ଚନ ବୈଷ୍ଣବ ବା ଗୁରୁଜନ ବୈଷ୍ଣବଙ୍କ ପ୍ରତି ଏଭଳି ତର୍କଭାବ ଆଣିବେ ଯାହାଦ୍ୱାରା ବୈଷ୍ଣବ ଯେଉଁ ମର୍ଯ୍ୟାଦାଟା ଅଛି ଏଇଟା କ୍ଷୁର୍ଣ୍ଣ ହୋଇଯିବ। ରୂପଗୋସ୍ୱାମୀ ଆଚରଣ ଦ୍ୱାରା, ଶାସ୍ତ୍ର ସିଦ୍ଧାନ୍ତ ଦ୍ୱାରା ଶିଷ୍ୟ ଗ୍ରହଣ କରି ଏଇ ଚୈତନ୍ୟ ମହାପ୍ରଭୁଙ୍କର ମନୋବିଷ୍ଟକୁ ପୂରଣ କଲେ। ଆସନ୍ତାକାଲି ଆମେ ଶୁଣିବା ଜୀବ ଗୋସ୍ୱାମୀ କିଭଳି ବ୍ୟାକୁଳ ହେଇକି ପଠେଇବେ ତିନି ଜଣଙ୍କୁ, ତିନି ଜଣ ପାଖରୁ ଭିକ୍ଷା ମାଗିକି ଆଣିବେ। ଆଉ ସନାତନଙ୍କ ଲୋକନାଥ ଗୋସ୍ୱାମୀଙ୍କ ଚରଣ ଯାଇକି ପଢ଼ିବେ, ଆଜ୍ଞା ଆପଣ ଶିଷ୍ୟକୁ ଦିଅନ୍ତୁ ମୋତେ, ସିଏ ତ ନରୋତ୍ତମ ଏକମାତ୍ର ଶିଷ୍ୟ, ନରୋତ୍ତମ ଚାହୁଁନଥିଲେ ମୁଁ ଏଇ ବୟସରେ ଗୁରୁଦେବଙ୍କୁ ଛାଡ଼ିକି ମୁଁ ଯାଇ ପ୍ରଚାର କରିବି। ଆମ ଗୁରୁଦେବଙ୍କର ତ ସର୍ବସ୍ୱ ହେଉଛନ୍ତି ରାଧା ବିନୋଦ, ବୃଦ୍ଧ ଅବସ୍ଥା ହେଇଗଲାଣି, ତଥାପି ଗୁରୁଦେବ ତାଙ୍କର ସେବା କରୁଛନ୍ତି, କିନ୍ତୁ ମୁଁ ରାଧା ବିନୋଦଙ୍କର ସେବା କରିବି, ଗୁରୁଙ୍କର ସେବା କରିବି। କିନ୍ତୁ ବୈଷ୍ଣବ ଶାସ୍ତ୍ର ଅଧ୍ୟୟନ କରିଦେଲା ପରେ ଆମର ଜୀବ ଗୋସ୍ୱାମୀଙ୍କର ଅନୁଗତ ହେଇକି ରହିଥିଲେ ତ ଗୁରୁଙ୍କ ନିର୍ଦ୍ଦେଶରେ କିଏ? ନରୋତ୍ତମ। ତେଣୁ ଜୀବ ଗୋସ୍ୱାମୀ ନିଜେ ହିଁ ପ୍ରାର୍ଥନା କରୁଛନ୍ତି, ଜୀବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି ଲୋକନାଥ ଗୋସ୍ୱାମୀଙ୍କ ପାଖରେ, ଆଜ୍ଞା ମହାପ୍ରଭୁଙ୍କର ବାଣୀଙ୍କୁ ସମଗ୍ର ଜଗତରେ ପ୍ରଚାର କରିବାକୁ ପଡ଼ିବ। ମହାପ୍ରଭୁ ଲୁପ୍ତ ହେଇଗଲା, ଏ ମହାପ୍ରଭୁଙ୍କର ଅପ୍ରକଟ ପରେ ବାଣୀ ଲୁପ୍ତ ହେଇଯାଇଛି, ଆପଣ ଆପଣ ଶିଷ୍ୟକୁ ଦିଅନ୍ତୁ। ଲୋକନାଥ ଗଦଗଦ ହେଇଗଲେ, ନିଜର ସେବା ସୁଖ ନାହିଁ। ବୈଷ୍ଣବର ଏଇ ହେଉଛି ବୈଷ୍ଣବ ଯେଉଁ ତ୍ୟାଗ ଧର୍ମ କୁହାଯାଏ, ତ୍ୟାଗ ଶବ୍ଦର ଅର୍ଥ କୃଷ୍ଣ ପ୍ରୀତ୍ୟାର୍ଥେ ନିଜକୁ କେତେ ସମର୍ପିତ କରିପାରୁଛନ୍ତି। ଶିଷ୍ୟ ଉତ୍ତରଣ ଏଇଥିପାଇଁ କରାଯାଏ। ଆଚାର୍ଯ୍ୟବର୍ଗ ଗୁରୁବର୍ଗ କାହିଁକି ଶିଷ୍ୟ ଗ୍ରହଣ କରନ୍ତି? ନିଜର ସେବା ସେବା ପରିପାଟିକୁ ବଢ଼ିବା ପାଇଁ ନୁହେଁ, ଜଗତର ନିଜର ମର୍ଯ୍ୟାଦାକୁ ପ୍ରତିଷ୍ଠା କରିବା ପାଇଁ ନୁହେଁ, ନିଜର ଅର୍ଥ ଆଣି ନିଜର ପୋଷଣ ପାଇଁ ନୁହେଁ। ସେ ପୋଷଣ ଚାହାନ୍ତି ମହାପ୍ରଭୁଙ୍କର ସେବା ଭାବ, ଗୌଡ଼ିଆ ବୈଷ୍ଣବ ସେବାର ଭାବେ ଜଗତରେ ପ୍ରତିଷ୍ଠିତ ହଉ। କାରଣ ସେବାର ଭାବ ଯଦି କମିଯିବ, ସମ୍ଭାର ଯଦି କମିଯିବ, ତାହେଲେ ଭୋଗର ବୃତ୍ତିଟା ଏ ସେବା ଭାବଟାକୁ ଆବୃତ କରିଦେବ। କାହିଁକି ପ୍ରଭୁପାତ କରେ ସୁନ୍ଦର ମନ୍ଦିର ହବ, ସୁନ୍ଦର ବିଗ୍ରହ ସଜା ହେବେ, ପ୍ରତିଦିନ ନୂତନ ପୁଷ୍ପ ଲାଗିବ। କାହିଁକି ପ୍ରଭୁପାତ ବ୍ୟବସ୍ଥା କରିଛନ୍ତି ନା? ପ୍ରଭୁଙ୍କ ପ୍ରତି ଭକ୍ତର ଯେଉଁ ଭୋଗ ବୃତ୍ତି, ପ୍ରଭୁଙ୍କୁ ଯେଉଁ ଭୋଗ ଦେବାର ଯେଉଁ ତାର ଅନ୍ତର ବୃତ୍ତି ଦେଖିକି ସାଧାରଣ ଭୋଗୀ ଲୋକମାନଙ୍କର ଭୋଗ ବୃତ୍ତିଟା କମିବ। ସେ ଚାହିଁବ ମୁଁ ବି ପ୍ରଭୁଙ୍କୁ ବି ସଜେଇ। ତେଣୁ ଶିଷ୍ୟ ଗ୍ରହଣର ତାତ୍ପର୍ଯ୍ୟ ବାସ୍ତବିକ ବୈଷ୍ଣବ ଗୌଡ଼ିଆ ବୈଷ୍ଣବ ଧାରଣା ଏଇଥିପାଇଁ ମାନେ ବୈଷ୍ଣବ ଯେ ନିଷ୍କିଞ୍ଚନ ବୈଷ୍ଣବ ଯେ ଭଗବାନଙ୍କ ଉପରେ ଭରସା କରି ଶିଷ୍ୟ ତା କ'ଣ କରିବ? ଶିଷ୍ୟ ତ ଦେହ ସୁଖ ଆପଣଙ୍କୁ କ'ଣ ଦେଇପାରିବେ କି? ଯଦି ଆପଣ ଉନ୍ନତ ବୈଷ୍ଣବ ନ ହେଇଥିବେ, ଆପଣ କହିବେ ମୁଁ କିଛି ଶିଷ୍ୟ ଗ୍ରହଣ କଲେ ମୋର ସେବାପତ୍ର କରିକି ସେମାନେ, ଆରେ ସେବା କିଏ କରିବ? ଯଦି ଆମର କର୍ମଫଳଟା ଆମକୁ ଭୋଗିବାର ଥିବ, ଶିଷ୍ୟ କ'ଣ ଆମ କର୍ମଫଳକୁ ନେଇଯିବ ନା? ସେ ଆମ ଦୁଃଖକୁ ଦୂର କରିଦେବ। ଏ ସାଧାରଣ ନୀତିରେ ବା କୁଳ ପରମ୍ପରା ନୀତିରେ ଶୁଦ୍ଧ ଗୌଡ଼ିଆ ବୈଷ୍ଣବ ମାନେ ନିଷ୍କିଞ୍ଚନ ବୈଷ୍ଣବ ମାନେ ଶିଷ୍ୟ ଗ୍ରହଣ କରନ୍ତି ନା? ଏ ସେବା ଧର୍ମ ଜଗତରେ କେମିତି ପ୍ରଚାର ହବ? ତାଙ୍କ ଅନ୍ତର ବ୍ୟାକୁଳ ହୁଏ। ସେଥିପାଇଁ ଲୋକନାଥ ଗଦଗଦ ହେଇଗଲେ, ହେଲେ ଜୀବ ମୋତେ କୃତାର୍ଥ କଲ, ମୋର ଏକମାତ୍ର ଶିଷ୍ୟକୁ ମୁଁ ଆଜି ତୁମକୁ ସମର୍ପଣ କରୁଛି, ତୁମେ ନେଇଯାଅ ମହାପ୍ରଭୁଙ୍କ କାର୍ଯ୍ୟରେ ଆମକୁ ଲଗାଅ। ନରୋତ୍ତମ କାନ୍ଦି କାନ୍ଦିକି ଗୁରୁଙ୍କ ପାଖରୁ ଯେ ମୁଁ ଗୋଟିଏ ଶିଷ୍ୟ ଥିଲି, ଆଜି ଗୁରୁଦେବଙ୍କର ଏଭଳି ଅବସ୍ଥା, ମୋତେ ଆଜି ଯିବାକୁ ପଡ଼ିବ, ଗୁରୁଦେବ ମୋତେ ସମର୍ପଣ କରୁଛନ୍ତି ଜୀବଙ୍କ ହାତରେ, ମୁଁ କ'ଣ କରିବି? ଚାଲ ପ୍ରଚାର କରେ। ଏ ଗୌଡ଼ିଆ ଭାବ ରୂପ ଗୋସ୍ୱାମୀ ଶିଷ୍ୟଙ୍କୁ କିଭଳି ତାଲିମ ଦେବାକୁ ପଡ଼ିବ ଶିଖେଇଲେ, ସେଥିପାଇଁ ଜୀବ ଗୋସ୍ୱାମୀ ସେ ତାଲିମ ପରମ୍ପରାଟାକୁ ରଖିଲେ। ଶିଷ୍ୟର ଯେଉଁ ଗ୍ରହଣରେ ଶିଷ୍ୟର ମଙ୍ଗଳ କିଭଳି ହବ? ସେ ଯଦି ଭୋଗଧର୍ମରେ ରହିଲା, ସେବାଧର୍ମକୁ ନ ଆସିଲା, ସେଥିପାଇଁ ଜୀବ ଗୋସ୍ୱାମୀ ଯେଉଁ ଛୋଟିଆ ଭୁଲ ଟିକେ କରିଦେଲେ ରୂପ ଗୋସ୍ୱାମୀ, ବୈଷ୍ଣବ ସମାଜରେ ଗୌଡ଼ିଆ ବୈଷ୍ଣବ ଧାରାରେ ଏକ ନିଷ୍କଳଙ୍କ ଚନ୍ଦ୍ର ଭଳି ଶୋଭାୟମାନ ହଉ ଏ ଭକ୍ତିଧାରା, ଏଠି କଳଙ୍କ ନ ଲାଗୁ। ଆପଣ ଜୀବ ଗୋସ୍ୱାମୀ ଏ କାମଟା କରିଦେବେ, କାଲି ପୃଷ୍ଟି ମାର୍ଗରେ ବଲ୍ଲଭାଚାର୍ଯ୍ୟଙ୍କର ସମ୍ପ୍ରଦାୟର କିଛି ଲୋକମାନେ ଆସିବେ, ସେମାନେ କହିବେ ଜୀବ ହଉଛନ୍ତି ଉଦ୍ଧବ, ଗୁରୁ ଥାଉ ଥାଉ ଗୁରୁ ଯାହାଙ୍କୁ ସମ୍ମାନ ଦଉଛନ୍ତି, ଶିଷ୍ୟ ତାଙ୍କୁ ଏଭଳି କାମ କଲେ। ତେଣୁ ରୂପ ଗୋସ୍ୱାମୀ ଚାହୁଁଛନ୍ତି ମୋର ଜୀବର ଚରିତ୍ରରେ ଏ ନିଷ୍କଳଙ୍କ ଚନ୍ଦ୍ର ଭଳି ସେ ଶୋଭାୟମାନ ହୁଅନ୍ତୁ, କାରଣ ସେ ଗୌଡ଼ିଆ ବୈଷ୍ଣବ ସମ୍ରାଟ ହେବେ। ଛୋଟିଆ ଭୁଲ ଟିକେ ହେଇଗଲା, ଯୁକ୍ତି କରିଦେଲେ ବଲ୍ଲଭାଚାର୍ଯ୍ୟଙ୍କ ସହିତ, ବଲ୍ଲଭାଚାର୍ଯ୍ୟ ଶୋଧନ କରିନାହାନ୍ତି, କେବଳ କହିଲେ ମୁଁ ଆସିକି ଟିକେ ଅଳ୍ପ ଭୁଲ ଅଛି ମୁଁ ଶୋଧନ କରିଦେବି, ଜୀବ ଗୋସ୍ୱାମୀ ଏତିକି ସହି କରିପାରିଲେ। ଶିଷ୍ୟ ହିସାବରେ ତାଙ୍କର କର୍ତ୍ତବ୍ୟ ସେ ଠିକ୍ କରିଛନ୍ତି, କିନ୍ତୁ ଗୌଡ଼ିଆ ବୈଷ୍ଣବର ଯେଉଁ ନିର୍ମଳ ଭାବଧାରା ଅଛି ସେଥିରେ ଟିକେ କଳଙ୍କ ଲାଗିଯିବ କାଳେ। ତା କଳଙ୍କ ନୁହେଁ, ଚନ୍ଦ୍ରମାରେ କଳଙ୍କଟା ଶୋଭାୟମାନ ହୁଏ, ଜୀବ ଗୋସ୍ୱାମୀଙ୍କର ଏଥିରେ ପ୍ରଭୁତ୍ୱ ବା ତାଙ୍କର ଗୁରୁନିଷ୍ଠାଟା ବୃଦ୍ଧି ପାଇଲା। କିନ୍ତୁ ଗୁରୁ ହିସାବରେ ଯାହା କରିବା ତାତ୍ପର୍ଯ୍ୟ, କାରଣ ଗୁରୁ ସବୁବେଳେ ଶିଷ୍ୟକୁ ଦୋଷ ଦୃଷ୍ଟିରେ ଦେଖିବେ। ଯଦି ଗୁରୁ ଚିନ୍ତା କରିଦେ ମୋ ଶିଷ୍ୟ ଠିକ ଅଛି ତାକୁ ଶାସନ କରିବିନି, ତାହେଲେ ତାର ଉଦ୍ଧତାଟା ବଢ଼ିବ, ଯଦି ପ୍ରତି ଷ୍ଟେପ୍ରେ ଦୋଷ ଥାଉ ଦୋଷ ନଥାଉ। ଆମର ଗୁରୁଦେବ ଯଦି ଥିଲେ ସବୁବେଳେ ଯେ ରହିବ ସେ ଦ୍ୱନ୍ଦ୍ୱରେ ପଡ଼ିଯିବ, ସବୁ କଥାରେ କହିବେ, କଲେ ବି କହିବେ ନ କହିବେ, କହିବେ କିଏ ଟିଓଲ୍ଟା ମାରିଲା, ଟିଓଲ୍ଟା ଧରଣ କିଏ କରୁଛି, ତେଣୁ ସମସ୍ତେ ଦର ଦିଆରି ଟିଓଲ୍ଟାକୁ କାହିଁକି ଜୋର ମାରିବା, ତାହେଲେ ମଟରଟା ମାରିଦେଇକି ପାଣି ଗୋଡ଼ ହାତ ଧୋଇଦେବା। ହେଲେ ଗୁରୁଦେବ କହିବେ କିରେ ଇଏ କ'ଣ ମଟରଟାକୁ ଏ ସମୟ ଚଲାଉଛନ୍ତି, ଆମେ ଥିଲାବେଳେ ଟିଓଲ୍ କୂଅରୁ ପାଣି କାଢ଼ି ଗାଧୋଉଥିଲୁ, ଇଏ କ'ଣ ମଟର ଚଲାଉଛନ୍ତି, କରେଣ୍ଟ କ'ଣ ମାଗଣା ନା କ'ଣ? ସେବକ କ'ଣ କରିବେ, ସେବକ କାହା କହିବ ଟିଓଲ୍ ମାରିଲେ ଅଡ଼ୁଆ ମଟର ମାରିଲା, ଏଦ୍ୱାରା ସେବକକୁ ସୂଚନା ଦିଆ ତୁମେ ଏଭଳି ଭାବରେ ଜୀବନଯାପନ କରିବ। ଗୁରୁ ଦୃଷ୍ଟିରେ ଶିଷ୍ୟ କେବେ ଦୋଷ ଶୂନ୍ୟ ନୁହେଁ, ଶିଷ୍ୟକୁ ସବୁବେଳେ ତାଗିଦ ଉପରେ ରକ୍ଷା କର। ଏସବୁ ଗୌଡ଼ିଆ ବୈଷ୍ଣବ ଶିକ୍ଷା, ଏ ଭାବଧାରା ଯଦି ପ୍ରଚାର ନ ହବ ମହାପ୍ରଭୁଙ୍କର ମନୋବିଷ୍ଟ ପୂରଣ ହେଇପାରିବନି। କିଛି ନାମଧାରୀ କିଛି ବେଶଧାରୀ ଏଇ ଯାହା ଗତକାଲି ଆମମାନେ ଶୁଣିଥିଲେ ଭକ୍ତିଧାନ ଠାକୁର କହୁଛନ୍ତି, ଭୋଗକୁ ନେଇ ଭୋଗର ରୋଲ୍ କରିବେ ଏବଂ ଭକ୍ତିକୁ ନେଇ ଭକ୍ତି ରୋଲ୍ କରିବେ, ଉଭୟ ରୋଲ୍କୁ ବଜେଇକି ରଖିବେ। ଏ ଶୁଦ୍ଧ ନିର୍ମଳ ଗୌଡ଼ୀୟ ବୈଷ୍ଣବ ଧାରାରେ ଗୋଟେ ବଡ଼ କଳଙ୍କ ରେଖା ଆସିବ, ଚନ୍ଦ୍ରରେ କଳଙ୍କ ରେଖା ଆସିଲେ ଶୋଭା ପାଇବ, ଚନ୍ଦ୍ରରେ କଳଙ୍କ ରେଖା ଆସିବ। ସେଥିପାଇଁ ବହୁତ ସୁନ୍ଦର ଶିକ୍ଷା ରୂପକ ସ୍ୱାମୀ ଦେଲେ, କହିଲେ ଆରେ ତୁମେ ଏତିକି ଟିକେ ଇଏକୁ ସହିପାରିଲ ନା, ତାହେ ତୁମେ ପୂର୍ବ ଦେଶ କରହ ଗମନ, ମନ ସ୍ଥିର ହେଲେ ତୁମେ ଆସିବ ବୃନ୍ଦାବନ। ଆଉ ଦ୍ୱିତୀୟ ସୂଚନା ଦେଲେ, ବ୍ରଜରେ ରହିବାକୁ ହେଲେ ବ୍ରଜର ଭାବ ଏହା, ତୁମେ ବ୍ରଜରେ ରହିକି ଅପରାଧ କରିଦେଲ, ସେ ବୟସରେ ବଡ଼ ବଲ୍ଲଭାଚାର୍ଯ୍ୟ ତୁମେ ଯୁକ୍ତି କରିଦେଲ, କିନ୍ତୁ ବଲ୍ଲଭାଚାର୍ଯ୍ୟଙ୍କ ସହିତ ଯୁକ୍ତି କରିଛନ୍ତି, ଜୀବନ ସ୍ୱାମୀ ବଡ଼ ଦକ୍ଷତାର ସହିତ ଯୁକ୍ତି କରିଛନ୍ତି, ବଡ଼ ବିନୟରେ ସହିତ ଯୁକ୍ତି କରିଛନ୍ତି, ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି, ବଲ୍ଲଭାଚାର୍ଯ୍ୟଙ୍କ ଅନ୍ତରରେ ବାତ୍ସଲ୍ୟ ଭାବ ସୃଷ୍ଟି ହେଇଗଲା। ଜୀବଗୋସ୍ୱାମୀ ତ 19-20 ବର୍ଷର ବୟସ, ଏତେ ବଡ଼ ବିଦ୍ୱତ୍ତା, ଆଉ ଏତେ ସୁନ୍ଦର ଭାବରେ ବୁଝେଇଦେଲେ ଖୁସି ହେଇଗଲା। ଆପଣ ବଲ୍ଲଭାଚାର୍ଯ୍ୟଙ୍କର ଟୀକା ଭାଗବତର ପଢ଼ିବେ ତ ଦେଖିବେ, ବଡ଼ ବିଦ୍ୱାନ। କିନ୍ତୁ ଗୋସ୍ୱାମୀମାନଙ୍କର, ଆମର ଷଡ଼ ଗୋସ୍ୱାମୀମାନଙ୍କର ଯେଉଁ ନିର୍ମଳ ସୁନିଶ୍ଚନ ଭାବ ଆଗରେ ପୃଷ୍ଟି ମାର୍ଗ ସବୁବେଳେ ମଥା ନଇଛି, ବଡ଼ ମଥା ନଇଛନ୍ତି, କେତେ ସୁନିତ ଭାବ, କେତେ ନିର୍ମଳ ଭାବ ତାଙ୍କ ଅନ୍ତର। ରୂପ ଗୋସ୍ୱାମୀ କହିଲେ, ତାହେଲେ ତୁମେ ପୂର୍ବ ଦେଶ କର ହୋ ଗମନ, ମନ ସ୍ଥିର ହେଲେ ତୁମେ ଆସିବ ବୃନ୍ଦାବନ। ଚଞ୍ଚଳତା ଯାଇବି, ଜୀବ ଗୋସ୍ୱାମୀଙ୍କ ଚଞ୍ଚଳତା ଥିଲା, ଜଣେ ନିର୍ମଳ ବୈଷ୍ଣବ ରୂପ ଗୋସ୍ୱାମୀ ଯାହାକୁ ଦୀକ୍ଷା ପ୍ରଦାନ କଲା, ଚଞ୍ଚଳତା କେମିତି ରହିଲା କ'ଣ, ସେ ନିତ୍ୟ ପାର୍ଷଦ। ଚଞ୍ଚଳତା ଏଇଥିପାଇଁ କହିଲେ, ଚଞ୍ଚଳ ମନରେ ତ୍ରୁଟି ହେଇଯାଏ, ଚଞ୍ଚଳ ମନଟା କ'ଣ କରେ, ବିଚାର କରିପାରେନି, ଗୁରୁ ଗୁରୁଜନ, କର୍ତ୍ତବ୍ୟ ଅକର୍ତ୍ତବ୍ୟ। ମୁଁ ତ ଶୋଧନ କରିପାରିଥାନ୍ତି, ମୁଁ ତାଙ୍କୁ ପଚାରି ପାରିଥାନ୍ତି, ତୁମର ଏଇଟା କର୍ତ୍ତବ୍ୟ ନୁହେଁ, ଗୁରୁ ଥାନ୍ତ ଶିଷ୍ୟ ହିସାବରେ ତୁମେ ରିକ୍ସ କାହିଁକି ନେଲ, ତୁମେ ଯାଅ, ସାଙ୍ଗେ ସାଙ୍ଗେ ରିଜେକ୍ଟ। କମ୍ପ୍ରମାଇଜ୍ରେ ଗୋଟେ ଅସୁବିଧା ଅଛି, କମ୍ପ୍ରମାଇଜ୍ରେ କ'ଣ ଅସୁବିଧା ଅଛି ନା, ଜଣଙ୍କର କମ୍ପ୍ରମାଇଜ୍ ଦେଖିକି ଆଉ ଦୁଇ ଜଣଙ୍କର ମନଟା ଟିକେ ସ୍ଲାକ୍ ହବ, ହଁ ଗୁରୁଦେବ ତ ତାଙ୍କୁ ଏଇଟା କରିଦେଲେ, ମୁଁ ବି ଏଇଟା କରିଦେଲେ ବି ଗୁରୁଦେବ ମୋତେ କମ୍ପ୍ରମାଇଜ୍ ଦେବେ, ସେଥିପାଇଁ ଭକ୍ତି ରାଜ୍ୟରେ କମ୍ପ୍ରମାଇଜ୍ କରାଯିବନି, କୌଣସି କମ୍ପ୍ରମାଇଜ୍ କରାଯିବନି। ଦୁଷ୍ଟ ଗୋରୁ ଅପେକ୍ଷା ଶୂନ୍ୟ ଗୁହାଳ ଭଲ, ଭକ୍ତିବିନୋଦ ଠାକୁର କୁହନ୍ତି, ଗୁହାଳର କେହି ନ ରୁହନ୍ତୁ ବରଂ ଭଲ, କାହିଁକି ଦୁଷ୍ଟ ଗୋରୁ ରଖିବେ, ଲାତ ଖାଇବେ, କ୍ଷୀର ବି ପାଇବେନି, ମେଡିକାଲରେ ପଡ଼ିବେ, ଗୋଟେ ଯାହା କୁଟା ଏସବୁ ଇଏ ବି ଖର୍ଚ୍ଚ। ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ଶୁଦ୍ଧ ଗୁରୁ ଆଉ ସିଦ୍ଧ ଶିଷ୍ୟ ଭିତରେ କୌଣସି ଆବିଳତାକୁ ପ୍ରବେଶ କରିବାକୁ ଦିଏ ନା, ଏସବୁ ନୀତି ରହିଥିଲା। କିନ୍ତୁ ଏଇଟା ଭୟଙ୍କର କଳିଯୁଗ ନା, ଆଚାର୍ଯ୍ୟମାନେ ଯେତେବେଳେ ତାଙ୍କର କରୁଣାରୁ ଗୋଟେ ଜୀବକୁ ଗ୍ରହଣ କଲେ, ଜୀବ ଆଚାର୍ଯ୍ୟଙ୍କ ନିକଟରେ ଦୁର୍ବଳତା ଦେଖିଲେ, ଦେଖିଲେ କେଉଁ ପଏଣ୍ଟରେ ମୁଁ ଖସିକି ମୋ ଦୁର୍ବଳତାକୁ ମୁଁ ପୂରଣ କରେ। ସେଥିପାଇଁ କ'ଣ ଆବଶ୍ୟକ ନା, ଶାସନ ଆବଶ୍ୟକ, ପ୍ରତି ଷ୍ଟେପ୍ରେ ଶାସନ ଆବଶ୍ୟକ, ଖସିକି ଯାଇପାରିବେନି ଗୋଟେ ସେକେଣ୍ଡ, ତାହେଲେ ତାଙ୍କ ଦୁର୍ବଳତା ଭାଙ୍ଗିବ, ନହେଲେ ତାଙ୍କ ମନ ଦେଖିଲେ ଆଉ ତାଙ୍କୁ ତ ସେଇଟା ହେଇଗଲା, ମୁଁ ବି ଏଇଟା କରିଦେଲେ ବି କିଛି ଅସୁବିଧା ନାହିଁ, ରୂପକ ସେ ଚାନ୍ସ ଦେଲେନି। ଏଣେ ରୂପ ଗୋସ୍ୱାମୀ ଯେତେବେଳେ କଠୋର ହେଇଗଲେ, ଆମର ହଁ ସେ ଶ୍ଳୋକ ଅଛନ୍ତି ନା, ମହାନୁଭବେର ଚିତ୍ତ ସ୍ୱଭାବ କୋମଳ କଠିନ ବଜ୍ରମୟ, ଚୈତନ୍ୟ ମହାପ୍ରଭୁଙ୍କର ହରିଦାସ, ଛୋଟ ହରିଦାସ ଯେତେବେଳେ ନିର୍ଯାତନା ଦେଲେ କଲେ ମହାପ୍ରଭୁ, ସେତେବେଳେ ଏଇ କଥା କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖିଛି, ମହାନୁଭବ ଯେଉଁମାନେ ତାଙ୍କର ହୃଦୟ ହେଉଛି ବଜ୍ରବଳି ହେଇଯିବ, ଯେତେବେଳେ ଭଗବତ ସେବାର କିଛି ବାଧା, ବୈଷ୍ଣବ ସେବାର କିଛି ବାଧା, ବଜ୍ର ଭଳି ହେଇଯିବ, କଠୋର ହେଇଯିବ, କିନ୍ତୁ ପୁଷ୍ପ ସମ କୋମଳ ତାଙ୍କର ଅନ୍ତର। ମହାପ୍ରଭୁ କହିଲେ, ଛୋଟ ହରିଦାସ କହିଲେ, ନା ମୁଁ ତାର ମୁଖ ଦେଖିବି ନା, ମୁଁ ଯଦି ଆଜି ଏଇ ଗୋଟିଏ ସୁଯୋଗ ଦଉଛି, ତେଣେ ବୈଷ୍ଣବ ସମାଜରେ, ଆମର ଗୁରୁଦେବ କୁହନ୍ତି ଛୋଟ ହରିଦାସ କଥାରେ, ମହାପ୍ରଭୁ ଏତେ ଯାହା କୁହନ୍ତି ତୀବ୍ର ଭାବରେ ସମାଲୋଚନା କରି ଅତି ପ୍ରିୟ ପାର୍ଷଦ ଛୋଟ ହରିଦାସକୁ ଦଣ୍ଡ ଦେଲା ପରେ ବି ଆଜି ଆମେ ବୈଷ୍ଣବ ଧାରା ଦେଖୁଛେ କ'ଣ ହେଇଯାଉଛି, ଯଦି ନ କରିଥାନ୍ତେ। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଛୋଟ ହରିଦାସ ପଏଣ୍ଟରେ 10 ଲେଖିଲେ, କାହିଁକି ଦଣ୍ଡ ଦିଆଗଲା, କିଛି ଦୋଷ ନାହିଁ, କିନ୍ତୁ ଏ ନିଷ୍କଳଙ୍କ ଗୌଡ଼ୀୟ ବୈଷ୍ଣବ ଚୈତନ୍ୟ ମହାପ୍ରଭୁଙ୍କର ଧାରାକୁ ବଜେଇ ରଖିବା ପାଇଁ ଏ ଶିକ୍ଷା, ଏ ଶିକ୍ଷା ଦିଆଗଲା। ତେଣୁ ଏ ମହାନୁଭବର ସ୍ୱଭାବ ସାଙ୍ଗେ ସାଙ୍ଗେ କଠୋର ହେଇଗଲେ, ଜୀବ ଭୟ କଲେ ପାଖକୁ ଯିବା ପାଇଁ, ମୋତେ ପୂର୍ବ ଦେଶ ଆଉ ଗୃହକୁ ଫେରିବି, ମୁଁ କ'ଣ ବାନ୍ତାସୀ ହେବି କି, ବାର୍ତ୍ତା ସେ ଦେବିନି। ଯେଉଁ ବିଷୟକୁ ମୁଁ ଛାଡ଼ିକି ଆସିଛି ସେଇ ବିଷୟକୁ ଯେମିତି ଭୋଗ କରିବି, ମୁଁ ବାନ୍ତା ସିଏ ବି ବରଂ ପ୍ରାଣତ୍ୟାଗ କରିବି। ପ୍ରାଣତ୍ୟାଗ କରିବାର ନିଶ୍ଚୟ ନେଇଗଲେ ଏବଂ ଚାଲିଲେ କେଉଁଠିକୁ ନା ନନ୍ଦଘାଟକୁ। ନନ୍ଦଘାଟରେ ସେ ଗୁମ୍ଫା ଅଛି, ସେତେବେଳେ ତ ବ୍ରଜରେ ସବୁ ବହୁ ପ୍ରଭୁଙ୍କର ତ ଲୀଳାସ୍ଥାନ, ସେଠି ଗୁମ୍ଫା ଭିତରେ ରହିକି ଭଜନ କରୁଛନ୍ତି। ସନାତନ ଗୋସ୍ୱାମୀ ଭେଟିବେ, ସଦାପି ସନାତନ ଗୋସ୍ୱାମୀ ତ ମାଧୁରୀ କରନ୍ତି ଏବଂ ଗୋଟିଏ ସ୍ଥାନରେ ରୁହନ୍ତିନି, ବହୁ ସ୍ଥାନରେ ବ୍ରଜ ଭିତରେ ରହିଛନ୍ତି। ତେବେ ଏଠି ଶିଷ୍ୟର କର୍ତ୍ତବ୍ୟ କ'ଣ? ହରିଭକ୍ତି ବିଳାସରେ ରଘୁନାଥ ଭଟ୍ଟ ଗୋସ୍ୱାମୀ ବା ଆମର ସନାତନ ଗୋସ୍ୱାମୀ ହରିଭକ୍ତି ବିଳାସରେ ଏହି କଥା ଶିକ୍ଷା ଦେଇଛନ୍ତି। କାରଣ ଶିଷ୍ୟ ଗ୍ରହଣ କରିବାକୁ ହେଲେ ତୁମକୁ ପରୀକ୍ଷା କରିବାକୁ ପଡ଼ିବ। ସାର ସଂଗ୍ରହ ନାମକ ଗ୍ରନ୍ଥ ଅଛନ୍ତି, ସେ ସାର ସଂଗ୍ରହ ଗ୍ରନ୍ଥରୁ ସନାତନ ଗୋସ୍ୱାମୀ ହରିଭକ୍ତି ବିଳାସ ରଚନା କରିଛନ୍ତି, ସଦ୍ଗୁରୁ ସ୍ୱାଶ୍ରିତମ ଶିଷ୍ୟମ ବର୍ଷମେକମ୍ ପରୀକ୍ଷେତ। ସଦ୍ଗୁରୁ ଗୋଟିଏ ଶିଷ୍ୟକୁ ଗ୍ରହଣ କରିବା ପୂର୍ବରୁ ଗୋଟେ ବର୍ଷ ତାକୁ ପରୀକ୍ଷା କରିବ। ଗୋଟେ ବର୍ଷ କେବଳ ପିରିୟଡ୍ ନୁହେଁ, ଗୋଟେ ବର୍ଷ ମୁଁ ରହିଗଲି ବା ଗୋଟେ ବର୍ଷ ମୋର ମାରିତିଲକ ଧାରଣ କରିବାର ସମୟ ହେଇଗଲା, ମୁଁ ତାପରେ ଦୀକ୍ଷା ନେବି ନା। ଏକ ବର୍ଷମେକମ୍ ପରୀକ୍ଷେତ, ଗୋଟିଏ ବର୍ଷ ପରୀକ୍ଷା କରାଯିବ। କ'ଣ ପରୀକ୍ଷା କରାଯିବ? ଶିଷ୍ୟର ଲକ୍ଷଣ କ'ଣ ନା ଜିଜ୍ଞାସୁ ଶ୍ରେୟ ଉତ୍ତମ, ସେ ଉତ୍ତମ ଶ୍ରେୟ ଜିଜ୍ଞାସା ଏହାର ଅଛି କି? ଇଏ ଭଗବାନଙ୍କ ପ୍ରାପ୍ତି ପାଇଁ ଚାହୁଁଛି କି? ଗୋଟେ ବର୍ଷ ଗୁରୁଦେବ ତାକୁ ପରୀକ୍ଷା କରିବ ପ୍ରୋପସିତ ପାଇଁ। ଦେଖନ୍ତୁ କେତେ ବୁନା ଫାଇଡ ଆମର ଲାଇନ ପ୍ରୋପସିତ ପାଇଁ ଲେଖିଛନ୍ତି ଗୋଟେ ବର୍ଷ ଆମର ଦୀକ୍ଷା ନେବାର ଡ୍ୟୁରେସନ୍ ରଖାଯାଇଛି, ମିନିମମ୍ ଗୋଟେ ବର୍ଷ। କିନ୍ତୁ ପ୍ରଭୁପାଦଙ୍କର ଫୁଲିଏ ପଡ଼ିବ, ପ୍ରଭୁପାଦ ବାରମ୍ବାର ଲେଖିଛନ୍ତି ପ୍ରେସିଡେଣ୍ଟର ଏଟା ଡ୍ୟୁଟି, ସେ କୌଣସି ଭକ୍ତକୁ ବା ଇନଚାର୍ଜ ଏଟା ଡ୍ୟୁଟି, କୌଣସି ଭକ୍ତକୁ ସେ ଦୀକ୍ଷା ପାଇଁ ସାଙ୍କ୍ସନ୍ କରିବା ପୂର୍ବରୁ ଜାଣିବା ଦରକାର ସେ ଭକ୍ତ ଜିଜ୍ଞାସୁ କି ନାହିଁ, ଶ୍ରେୟ ଉତ୍ତମ କି ନାହିଁ। ଦୀକ୍ଷା ଗୋଟେ ଏମିତି ବସ୍ତୁ ନାହିଁ, କାରଣ ଭଗବାନଙ୍କୁ ପାଇବାର ଜିଜ୍ଞାସୁ ଶ୍ରେୟ ଉତ୍ତମ, ଉତ୍ତମ ଶ୍ରେୟ ତାର ଜିଜ୍ଞାସା ଥିବ। ଜୀବନରେ ଭୌତିକ ଆଶାର କୌଣସି ଗନ୍ଧ ଲେସ୍ ନଥିବ, ସେ ଲୋକକୁ ଦୀକ୍ଷା ଦେବେ, ସେ କେବଳ ଉତ୍ତମ ଶ୍ରେୟ ଜିଜ୍ଞାସା କରୁଛି। ଏକ ବର୍ଷ ପରୀକ୍ଷା ସଦ୍ଗୁରୁମ୍ ସ୍ୱାଶ୍ରିତମ ଶିଷ୍ୟମ, ସ୍ୱ ଆଶ୍ରୟରେ ଆସିଥିବା ଶିଷ୍ୟ ଗୁରୁଦେବ ମୁଁ ଦୀକ୍ଷା ନେବି। ଯେଉଁ ତିନୋଟି ଷ୍ଟେପ୍ ଅଛି ଦୀକ୍ଷାର, ଯେଉଁ ତିନୋଟି ଷ୍ଟେପ୍ ଅଛି ଗୁରୁ ପାଦାଶ୍ରୟ ଦୀକ୍ଷା ଗୁରୁର ସେବନ ଏବଂ ମାଧୁର୍ଯ୍ୟ କାଦମ୍ବିନୀରେ ତିନୋଟି ଷ୍ଟେପ୍ ଲେଖିଲେ ବିଶ୍ୱନାଥ ଚତୁର୍ଥ ଠାକୁର, ଗୁରୁଦେବଙ୍କ ପାଖରୁ ମନ୍ତ୍ର ନେବା ପୂର୍ବରୁ ଗୁରୁଙ୍କର ସେବା କରିବାକୁ ପଡ଼ିବ। ମନ୍ତ୍ର ପାଇଗଲେ ପୁଣି ଗୁରୁଙ୍କର ସେବା କରିବାକୁ ପଡ଼ିବ। କିନ୍ତୁ ଏଇ ଗୁରୁ ଶିଷ୍ୟର ଯେଉଁ ସମ୍ବନ୍ଧଟା, ଗୋଟିଏ ବର୍ଷ ପରୀକ୍ଷା ଚାଲିବ। ଆପଣ ଦେଖିବେ ଯେମିତି ଗୋଟେ ନିରାଶ ଭାବ ଲୋକମାନଙ୍କ ମଧ୍ୟରେ ଆସୁଛି, ବୈଷ୍ଣବ ସମାଜ ଏସବୁ ଜିନିଷ ନଥିଲା, ବଡ଼ ଶୁଦ୍ଧ ନିର୍ମଳ ଧାରା ଥିଲା। କାହିଁକି ନା ସଂସାରରେ ଆପଣ ପ୍ରଭୁପାଦ ତାଙ୍କ ଗୋଟେ ଲେଟର୍ରେ ପଠାଉଛନ୍ତି ଶିଷ୍ୟମାନଙ୍କ ପାଖକୁ, ଦେଖ ଆମର ବହୁତ ସେଣ୍ଟର ହେଇଗଲା, ଆମର ବହୁତ ଭକ୍ତ ହେଇଗଲେ, ବର୍ତ୍ତମାନ ଆମର କ୍ୱାଲିଟି ଚେକ୍ କରିବାକୁ ପଡ଼ିବ। ପ୍ରଭୁପାଦ ଗୋଟେ ଉଦାହରଣ ଦେଉଛନ୍ତି, କ୍ଷୀରରେ ପାଣି ମିଶେଇଲା ମାନେ କ୍ୱାଲିଟିଟା ବହୁତ ହବ କିନ୍ତୁ କ୍ୱାଣ୍ଟିଟି କମିଯିବ। ପ୍ରଭୁପାଦ ସେସବୁରୁ କହିଛନ୍ତି, ଆପଣ ବାହାର ନୀତି ବି ଦେଖନ୍ତୁ, କୌଣସି କମ୍ପାନୀ ଟାଟା କମ୍ପାନୀ ପଲିସ, ମୁଁ ତ ଏତେ ପେପର ଫେପର ପଢ଼େ, ମୁଁ ଯାହା ଶୁଣିଦିଏ ତାକୁ ମନେ ରଖିଦିଏ, ସେଇଟା ସାଧୁଗୁରୁ ମଧ୍ୟରେ କାମରେ ଲାଗେ। ଟାଟା କମ୍ପାନୀ ଆପଣ ଯେଉଁ ଟାଟାର ଯେଉଁ ଜିନିଷ ବାହାରୁଛି ସେ ସବୁ ନିଜେ ପ୍ରଡକ୍ଟ କରୁନି, ବହୁତ ଚାଲାକ ସେ ବ୍ରାଣ୍ଡ ଦେଉଛି। ଦେଖ ମୋ କମ୍ପାନୀରେ ତୁ ଜିନିଷ ବାହାର କରିବୁ କିନ୍ତୁ କ୍ୱାଲିଟି ଚେକ୍ ମୋ ପାଖରେ ରହିବ, ଏଇ ବଣ୍ଡ ସାଇନ୍ରେ ମୁଁ ତୋତେ ଦେବି ମୋ ଟାଟା ବ୍ରାଣ୍ଡ, ମୋତେ ବର୍ଷକୁ ଏତେ କୋଟି ଟଙ୍କା ଦେଇଦେବୁ, ମାସକୁ ଏତେ କୋଟି ଟଙ୍କା ଦେଇଦେବୁ, ତୁ ଟାଟା ସଲ୍ଟ ତିଆରି କର ମୋ ନାଁରେ, କିନ୍ତୁ କ୍ୱାଲିଟି ଚେକ୍ ମୁଁ କରିବି, କ୍ୱାଲିଟି ଚେକ୍ ଦାୟିତ୍ୱ ମୋର ରହିବ। ଏଇ ସାଇନ୍ରେ ଏଇ କଣ୍ଡିସନରେ ମୁଁ ତୋତେ ଦେବି, ଏଇଟା କୋର୍ଟରେ କଣ୍ଡିସନ ହେବ, ଯେତେବେଳେ ମୋର କ୍ୱାଲିଟି ଚେକ୍ରେ ଦେଖିବି ତୁ କ୍ୱାଲିଟି ଚେକ୍ଟା କମେଇଲୁ ତୋ ସାଙ୍ଗରେ ବଣ୍ଡ ସାଇନ୍ ମୋର କ୍ୟାନ୍ସଲ। କ୍ୱାଲିଟି ଚେକ୍ ଯେ ଗୋଟେ ମେଟେରିଆଲ ଲୋକ ବିଜନେସ୍ କରୁଛି ତାର ନାମଟା କେମିତି ଖରାପ ନ ହବ, ସେ କ୍ୱାଲିଟି ଚେକ୍ କରୁଛି ତାପରେ ସେ ବ୍ରାଣ୍ଡ ଦେଉଛି। ଆଉ କ୍ୱାଲିଟି ଚେକ୍ ପାଇଁ ସ୍ପେଶାଲ ଲୋକମାନଙ୍କୁ ରଖିଛି, କାହିଁକି ନା ଟାଟା କମ୍ପାନୀ ପୁରା ବଦନାମ ହେଇଯିବ ନା, ସେଥିପାଇଁ ସେ ସ୍ପେଶାଲ ଲୋକମାନଙ୍କୁ ରଖିଛି। ଆମେ ଏଇ ଜଷ୍ଟ କିଛି ଦିନ ଦୁଇ ତିନି ଦିନ ପରେ ପୂର୍ବରୁ ଆମେ କଥାବାର୍ତ୍ତା ହଉଥିଲୁ ଜଣେ ଭକ୍ତଙ୍କ ସାଙ୍ଗରେ, ସେ କଥା ହେଲା ଯେଉଁ ସମସ୍ୟା ସମସ୍ୟା କିଛି ନାହିଁ, ଆମକୁ କ୍ୱାଲିଟି ଚେକ୍ କରିବାକୁ ପଡ଼ିବ। ବର୍ତ୍ତମାନ ଆପଣ ଦେଖିବେ ମୁଁ ଟ୍ରେନ୍ରେ ଯାଉଥିଲା ବେଳେ କଟକ ପରେ ପରେ ଗୋଟେ ଏଚ୍ ପି ଟାଙ୍କି ଅଛି ଦେଖିବେ, ସେଠି ଗାଡ଼ିଟା ଅଟକି ରହିଗଲା, ଦେଖିଲି ସବୁ ଟ୍ରେନ୍ ବଗି ଲାଗିଛି, ବଗିରେ ଗୋଟେ ଲୋକ ଚଢ଼ୁଛି, ଅଫିସର ତଳେ ଠିଆ ହେଇଛି, ସେ କେମିକାଲ ଦେବେ, ପେଟ୍ରୋଲିୟମ ଆସୁଛି ବମ୍ବେ ହାଇ ନା କ'ଣ କୁହନ୍ତି, ତାର ସିଏ ଏଚ୍ ପି ଡିଲର୍ ପଠାଉଛି, ଫୁଲ୍ ଟ୍ରେନ୍ରେ ପଠାଉଛି, କିନ୍ତୁ ପ୍ରତି ବଗିର ଯେଉଁ ଟାଙ୍କି ଅଛି ପ୍ରତି ବଗି ଟାଙ୍କିରୁ ଡ୍ରପ୍ ଡ୍ରପ୍ ପେଟ୍ରୋଲିୟମ ଆସୁଛି, ତା କ୍ୱାଲିଟି ଚେକ୍ କରାହେଉଛି କେମିକାଲ ପକେଇ, କାଳେ ବାଟରେ କିଛି ଭେଜାଲ ହେଇଗଲେ ତାଙ୍କ ଟାଙ୍କିରେ ପୁରିବା ପୂର୍ବରୁ, ନହେଲେ ସିଏ ଡିଲର ନା, ସେ କାହିଁ ବଦନାମ ହବ ଏଚ୍ ପି, ସେ ତା କ୍ୱାଲିଟି ଚେକ୍ କରୁଛି। ମ୍ୟାଟେରିଆଲ ଦୁନିଆରେ ଏଇ ଜିନିଷ ଚାଲିଛି, ଏଇ ମାଳି ତିଳକ ଧାରଣ କରିବା, ଭକ୍ତି ବିନୋଦ ଠାକୁର ମାଳି ଏ ତିଳକ ଗ୍ରହଣ କରନ୍ତିନି, ତିଳକ ପଣ୍ଡିତ ମାନେ ପଚାରିଲେ ଆପଣ ଏତେ ବଡ଼ ବିଦ୍ୱାନ ଜଗନ୍ନାଥ ବଲ୍ଲଭରେ, ପଣ୍ଡିତ ମାନେ ପଚାରିଲେ ଆପଣ ତିଳକ, ଆମ ଗୁରୁଦେବ ମୋତେ କହିନାହାନ୍ତି, ମୁଁ ତିଳକ ଗ୍ରହଣ କରିଦେବ ନା, ବୈଷ୍ଣବ ଜ୍ଞାନରେ ସମସ୍ତେ ପ୍ରଣାମ କରି ମୋର ବୈଷ୍ଣବ ଭାବ ଚାଲି ଆସ, ଏ ଗୌଡ଼ୀୟ ଭାବ ଗୋଟେ ସ୍ୱତନ୍ତ୍ର ଭାବ, ଶିଷ୍ୟ ଗ୍ରହଣ କରାଯିବ, ଗୋଟିଏ ବର୍ଷ ପରୀକ୍ଷା କରାଯିବ, ପରୀକ୍ଷା ଭିତରେ କ'ଣ ରହିବ ନା ଶିଷ୍ୟର ଲକ୍ଷଣ ଦେଖିବେ ଗୁରୁ, ଏଇ ଲକ୍ଷଣ ଅଛି କି ନା, ସେ ଲକ୍ଷଣ ଯଦି ନାହିଁ କହେ ବାପା ତୁ ଭଜନ କର, ପ୍ରଭୁଙ୍କର ନାମ କର, ଆଉ ଭଗବାନ ବ୍ୟାକୁଳ ଚିତ୍ତରେ ପ୍ରାର୍ଥନା କର, କାହିଁକି ନା ଅଯୋଗ୍ୟ ପାତ୍ରରେ ଯଦି ଆମେ ସେ ଜିନିଷଟାକୁ ଦେବା ସେ ଅପବ୍ୟବହାର କରିବ ନିଶ୍ଚିତ, ବଡ଼ ଗୋଡ଼ିଏ ବୈଷ୍ଣବଧାରା ଗୋଟେ ସବୁ ବଡ଼ ଷ୍ଟ୍ରିକ୍ଟ ଜିନିଷ ଥିଲା, ଏବଂ ହରିଭକ୍ତି ବିଳାସରେ ରୂପଗୋସ୍ୱାମୀ ଲେଖିଛନ୍ତି ଶିଷ୍ୟର ଏଇ ଲକ୍ଷଣ ଥିଲେ ତାଙ୍କୁ ଦୀକ୍ଷା ଦିଆଯିବ, ଯଦି ଗୁରୁଦେବ ଦେବେ ତାହେଲେ ତାର ପାପକୁ ସେ ଗୁରୁଦେବ ହିଁ ଗ୍ରହଣ କରିବେ। ଏ ଗୋଟେ ବର୍ଷ ଯେଉଁ ପିରିୟଡ୍ ରହିଲା ଏ ପିରିୟଡ୍ ଭିତରେ କେବଳ ଗୁରୁଦେବ ଏଟା ଦେଖିବେ, ଅଳସା କୃପଣ ତଥା ଏଇ ଲୋକମାନେ ଶିଷ୍ୟ ହେଇପାରିବେ, ଅଳସା ଜଣେ ଅତି ଅଳସୁଆ, ଅତି ଅଳସୁଆ ଦକ୍ଷତା କାମ କରିବା କରିବା ଏଇଟା ସବୁ ଉଠିବା ଖାଇବା ଅଳସୁଆ ଲୋକ ତାଙ୍କୁ ଦେଖିଆ ଦିଆଯିବ, ଭୋଗୀ ହେବେ ଆଉ, କାରଣ ଭଗବାନଙ୍କର ଭଜନ ଆରମ୍ଭ କଲା ମାତ୍ରେ ସବୁ ଆସିକି ପହଞ୍ଚିବ ବସ୍ତୁ, ତାପରେ ସେ ଭୋଗ କରିବେ, ସେଟା ଭକ୍ତିର ଆନୁଷଙ୍ଗିକ ଫଳ ହେଲା, ଗୁଣ ଫଳ ହେଲା, ବା ଭଜନ ଆରମ୍ଭ କଲା ମାତ୍ରେ ଆପଣଙ୍କୁ ସବୁ ଐଶ୍ୱର୍ଯ୍ୟ ମିଳିଯିବ, ଅଳସକୁ ଦିଆଯିବ, ଅଳସା ମଳିନା ଯେଉଁଭଳି ଶୌଚ ସମ୍ପନ୍ନ ନୁହନ୍ତି ତାଙ୍କୁ ଦିଆଯିବ। ହରିଭକ୍ତି ବିଳାସରେ ଏସବୁ ରଚନା କରିଛନ୍ତି, କ୍ଲିଷ୍ଟା କ୍ଲେଶ ଭୋଗୀ, କ୍ଲେଶ ଭୋଗୀ ଅତ୍ୟନ୍ତ କଷ୍ଟ ପାଉଛନ୍ତି ସେ ଲୋକ, ତାଙ୍କୁ କହିଛ ନା ତୁମର କର୍ମଫଳ ପ୍ରଚୁର, ତୁମେ ହରିଙ୍କୁ ଭଜନ କର, ନାମାଶ୍ରୟ କର, ଉପଦେଶ ଦେବା ଅଲଗା, ନାମ ଭଜନ କରି ଆଉ ଦୀକ୍ଷା ଗ୍ରହଣ ଦେବା ଅଲଗା, କାରଣ ସେ କାହିଁକି କଷ୍ଟ ପାଉଛି ତାର ଅନୁତାପ ନ ଆସିଲା ପର୍ଯ୍ୟନ୍ତ ସେ ହରିଭଜନ କରିବ, ସେ ହରିଭଜନଟା ଗୋଟେ ସୁଯୋଗ ନେଇଯିବ, ତା ମନ ଭିତରେ ତାର ଅନୁତାପ ଆସିବନି, ତାର ପ୍ରାଶ୍ଚିତ୍ୟ ଆସିବନି, ତାର କର୍ମଫଳ ପ୍ରଚୁର ଅଛି। କ୍ଲିଷ୍ଟା ଦାମ୍ଭିକା, ଯେଉଁମାନେ ଦାମ୍ଭିକ ତାଙ୍କୁ ଦିଆଯିବନି ଦୀକ୍ଷା, କୃପଣ ତଥା ଯେମିତି କୃପଣ ବ୍ରାହ୍ମଣତ୍ୱ ଗୁଣ ନାହିଁ, କୃପଣ ଶବ୍ଦରେ ଧନ କୃପଣକୁ ନେବେ, ସବୁ ପ୍ରକାର କୃପଣତାକୁ ନେବେ, ଆଉ ବିଶେଷ କରି ଯାହାର ଭଗବାନଙ୍କୁ ଜାଣିବାର ଇଚ୍ଛା ନାହିଁ, ବ୍ରଡ୍ମାଇଣ୍ଡେଡ୍ ନୁହନ୍ତି, ସେମାନଙ୍କୁ ହରିନାମ ଦେବା ଉଚିତ ନାହିଁ, ଦୀକ୍ଷା ଦେବା ଉଚିତ ନାହିଁ। ଦରିଦ୍ରା ଯେଉଁମାନେ ଦରିଦ୍ର, ଦରିଦ୍ର ମାନେ ଦରିଦ୍ର ଶବ୍ଦର ଅର୍ଥ ଏ ଶ୍ଳୋକର ସବୁ ଟୀକା ବି ଅଛି, ତ ବିସ୍ତାର କଥା, କେବଳ ଶିଷ୍ୟକୁ ଯେଉଁ ଦଣ୍ଡ ଦିଆହେଉଛି ସେଇ ବିଷୟରେ ଏଇ ପ୍ରସଙ୍ଗଟି ଆସିଛନ୍ତି। ଦରିଦ୍ର ମାନେ ଯାହାଙ୍କର ଧନ ପ୍ରଚୁର, ଧନ ଲାଭର ଆଶା ଅଛି, ସେ ବାସ୍ତବିକ ଦରିଦ୍ର, ଧନ ଆକାଂକ୍ଷା ଯାହାର ଥାଏ ସେ ଦରିଦ୍ର, ହ୍ୟାଙ୍କରିଂ ଇଂଲିଶରେ ଯାହା କୁହାଯିବ, ମୋର ଅଧିକ କେମିତି ଟଙ୍କା ମିଳେ, ସେଇ ଦରିଦ୍ର, କାରଣ ଦରିଦ୍ର ଯେଉଁଥିରେ ପାଉଛି ସନ୍ତୁଷ୍ଟ ରହୁଛି କି ନାହିଁ। ଆଜି ଯେଉଁ ରିକ୍ସାବାଲା ଚଲେଇଲା, ସାଲିଆ ସାହିରେ ରିକ୍ସା ଚଲେଇଲା ବା ଲେବର କାମ କଲା, ଆଉ 200 କର୍ମ କଲେ ପାଇଗଲି ଆଉ, ତା ସନ୍ତୁଷ୍ଟ ନା, ଯିଏ ଆଜି ବିଜନେସ୍ କରିଛି ପଚାରିଲେ ସେ ସନ୍ତୁଷ୍ଟ ନା, ଆଜି ରବର ମାର୍କେଟଟା ଆଡ଼ୁଆ ହେଇଗଲା, କାଲିକି ଦେଖିବା ଉଠିବା ଡବଲ କେମିତି, ଆଉ ତାର ତ ସନ୍ତୁଷ୍ଟ ନାହିଁ ନା, ସେ ଦରିଦ୍ର, ଯାହାର ଧନ ଆକାଂକ୍ଷା ଅଛି ତାଙ୍କୁ ଦେବେ ନା, କାରଣ ତାର ଧନ ପ୍ରତି ମହତ୍ବୁଦ୍ଧି ରହିବ, ହରିବଚନ ପ୍ରତି ମହତ୍ବୁଦ୍ଧି ରହିବନି। ଆଉ ବହୁତ ଆମ ମନ ଭିତରେ ଗୋଟେ କ'ଣ କନସେସନ୍ ଆସିଯାଏ, ଆମ ଧନଟାକୁ ଭଗବାନଙ୍କ ସେବାରେ ଲଗେଇବି, ଧନ ରୋଜଗାର କଲେ ଅସୁବିଧା କ'ଣ ଅଛି ବା ସମୟ ଦେବେ? ଧନ ଆମ ଜୀବନର ପରମ ଜିନିଷ ନାହିଁ, ଚରମ ଜିନିଷ ନାହିଁ? ଆମେ ଭାବିବା ଉଚିତ ନୁହେଁ ଯେ ଭଗବାନ ଧନ ଦ୍ୱାରା ଖୁସି ହେବେ, ଭଗବାନ ମନ ଦ୍ୱାରା ଖୁସି ହେବେ? ଭଗବାନଠୁ ବଡ଼ ଧନୀ କିଏ ଅଛି ଆଜ୍ଞା? ତାକୁ ଧନ ଦେଇକି ସୁଖୀ କରିଦେବା? କୋଟିପତି ଯିଏ ବ୍ରହ୍ମାଣ୍ଡ ପତି ତାଙ୍କୁ କିଏ ଧନ ଦେବେ? ଆଉ ଏ ଜଗତର ଯେଉଁ ଧନ ଆମେ ଦେବେ ସେ ମାଟିରୁ ତିଆରି, ମଳରୁ ତିଆରି, ଭୂମିରୁ, କିଏ ଧନ ଦେବା ତାଙ୍କୁ? ମନ ଚାହାନ୍ତି ଭଗବାନ, ମନ ଚାହାନ୍ତି, ଧନ ଚାହାନ୍ତିନି। ସେଥିପାଇଁ ଜଣେ ଧନୀ ଲୋଭୀ ତାଙ୍କୁ ଦେବାନି। ଆଉ ରୋଗୀ ନା, ଅତ୍ୟନ୍ତ ରୋଗୀ, ତାଙ୍କର ବ୍ୟାକୁଳତା କ'ଣ କି? ମୁଁ କେଉଁ ବାବାଜୀ ଗୋଡ଼ ପାଖକୁ ଚାଲିଗଲେ, ଆମେ ତ ଭେଟୁଛୁ ପ୍ରଚାରକୁ ଗଲେ, ସେ ଆସିକି ପହଞ୍ଚି ବାବାଜୀକୁ, ଆମର ଏଇ ଅସୁବିଧା, ସେ ଭାବନ୍ତି ଆଜି ବାଜି ପାଦ ଫାଦ ଛୁଇଁକି ଆମ ରୋଗଟା ଭଲ। ତାଙ୍କର ଭଜନ କରିବା ଉଦ୍ଦେଶ୍ୟ ନାହିଁ, ରୋଗ ଭଲ କରିବାଟା ଉଦ୍ଦେଶ୍ୟ। ତେଣୁ ଭଗବାନଙ୍କୁ ତାଙ୍କ କାମରେ ଲଗେଇବେ। ହରିନାମଟା କାହିଁକି ସମସ୍ତଙ୍କୁ ଦିଆଯିବନି କି? ବିଶ୍ୱରେ କହିଲେ ତୃତୀୟ ଅଧ୍ୟାୟରେ, ନାମ ଜଗତରେ କାହିଁକି ବହୁଳ ଭାବରେ ପ୍ରଚାର କରାଯାଇନି? ବିଷ୍ଣୁ ତମାନେ ପ୍ରଶ୍ନ କରୁଛନ୍ତି ଯମରାଜ। ଆପଣ ଯଦି କହୁଛନ୍ତି ନାମ ସର୍ବସ୍ୱ, କେବଳ ହରିନାମ ସର୍ବସ୍ୱ, ତା ନାମ ମହିମା କାହିଁକି କୁହାଗଲାନି? ବେଦରେ ଏତେ କଥା କାହିଁକି କୁହାଗଲା? ସିଦ୍ଧାନ୍ତ ଟିକା ରଚନା କରୁଛନ୍ତି, କାହା କଥା ଯଦି କୋଟି କୋଟି ଟଙ୍କା ଥାଏ ସେ ରାସ୍ତା ପରେ ପକେଇବ, ଗୁପ୍ତ ସମ୍ପତ୍ତିକୁ ଭିତରେ ରଖିବ, କାହା ପାଖରେ ଯଦି ସିଂହ ଥିବ ସିଏ ଯଦି ସିଂହର ଶକ୍ତିଟାକୁ ଜାଣିଦେଲା, ତା ଘରକୁ ଯଦି କୁକୁର ମାଡ଼ି ଆସିଲା, ସେ କୁକୁର ଖେଦେ ନାହିଁ, ସିଂହକୁ ଲଗେ, ସିଂହକୁ ଖୋଲିଦେବ, କହି ଯା କିରେ, ସିଂହ ଚାହିଁଦେଲେ କୁକୁର ଧାଇଁକି ଯିବ। ନାମ ହେଉଛନ୍ତି ସିଂହ ପ୍ରଭୁ ଭଳି। ଏ ସାଧାରଣ ବଦ୍ଧ ଜୀବମାନେ ଯେତେବେଳେ ନାମର ମହିମାକୁ ଜାଣିବେ, ସେ ତାଙ୍କ କାମରେ ଲଗେଇବେ। ତାକୁ ଝାଡ଼ା ହେଲା, କାହାକୁ ବାନ୍ତି ହେଲା, କାହାର କ'ଣ ଅସୁବିଧା ହେଲା, ସେ କହିବ ନାମ କର, ଏତେ ନାମ ଛାଡ଼ ନାମ ପ୍ରଭୁଙ୍କୁ ତାଙ୍କ ସେବାରେ ଲଗେଇବେ। ସେଥିପାଇଁ ନାମରେ ମହିମା କୁହାଗଲା ନା। ଯେତିକି ଶାସ୍ତ୍ର ଆଜି ପର୍ଯ୍ୟନ୍ତ ବ୍ୟାସଦେବ କହିଛନ୍ତି, ସେ ଆମର ଲେଖିଲେନି, ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ନାରଦାଦି ବ୍ୟାସଦେବ ଦିତେ ନାରେ ସୀମା। ଏଣ୍ଡ କେଉଁଠି? ଭଗବାନଙ୍କ ଲୀଳାରେ ଏଣ୍ଡ ସରିଗଲାଣି, ଶେଷଦେବ ତାଙ୍କର କାଟୁଛନ୍ତି, ତ ଚାଲିଛି ଲୀଳା। ଭଗବାନଙ୍କର ଲୀଳାର ଯାହା ଭାଗବତରେ ଦିଆଗଲେ ସେତିକି ତ ଏମିତି ସାରିକି ଗଲେ, ସେଇ ଲୀଳାକୁ ଶେଷ ଗାଉଛନ୍ତି, କିନ୍ତୁ ନାମରେ କ'ଣ ଦୟା ସାରିନାହାନ୍ତି। ସେଥିପାଇଁ ଲୁଚେଇ ରଖାଗଲା ନାମ ମହିମାଙ୍କୁ। ସାଧାରଣ କର୍ମୀ, ଜ୍ଞାନୀ, ଯୋଗୀ ଏକୁ ନ ଜାଣନ୍ତୁ, ଜାଣିଲେ ନାମ ପ୍ରଭୁଙ୍କୁ ସେ ବ୍ୟବହାର କରିବେ। ସେଥିପାଇଁ ରୋଗ ଯେଉଁ ଲୋକମାନେ, ତାଙ୍କୁ ନାମ ଦିଆଯିବ ନା, ସେମାନେ ବ୍ୟବହାର କରିବେ ତାଙ୍କ କାମରେ, ପୁଣି ସୁସ୍ଥ ହେଇଗଲେ ପୁଣି ଭୋଗ କରିବେ, ପୁଣି ଦୀକ୍ଷା ଛାଡ଼ିଦେଇକି ପୁଣି ଆରମ୍ଭ କରିଦେବେ ତାଙ୍କ। ସେଥିପାଇଁ ତାଙ୍କୁ ଦୀକ୍ଷା ଦେବା ନା। ଆଉ ରୁଷ୍ଟ, ଅତି କ୍ରୋଧୀ, ତାଙ୍କୁ ଦୀକ୍ଷା ଦେବା ନା। ଅସୁୟା ମତ୍ସରାଗସ୍ତା ଷଠା ପୁରୁଷବାଦୀନ, ଏଇ ଲୋକମାନେ ଶିଷ୍ୟ ହେଇପାରିବେ ନା। ଅସୁୟା, ଅସୁୟା ଆଉ ମତ୍ସର, ଏ ଦୁଇଟା ଅଲଗା, ମତ୍ସରତା ଅଲଗା, ଅସୁୟା ଅଲଗା। ସେ ଦୋଷ ଟୀକା କ'ଣ କଲେ? ଅସୁୟା ପରଗୁଣେଷୁ ଦୋଷ ଦର୍ଶନମ, ପରର ଗୁଣରେ ଯେଉଁମାନେ ଦୋଷ ଦେଖନ୍ତି, ପରର ଗୁଣରେ ଦୋଷ ଦେଖନ୍ତି ଯେଉଁମାନଙ୍କର, ସେମାନଙ୍କୁ ଦୀକ୍ଷା ଦେବେ। ଏ ନିୟମ ହରିନାମ କରିବାର ନିୟମ, କାରଣ ଭକ୍ତି ଦେଇ ଦୁଃଖିତ ହେଇଯାଆନ୍ତି, ଆରେ ତାର ଏତେ ସୁଗୁଣ ଅଛି, ସେ ମୋତେ ଆଶ୍ରୟ କରିଛି, ପ୍ରତି ଜୀବର ଗୋଟେ ସୁଗୁଣ ଅଛି। ଆଉ ବିଶେଷ କରି ଯେଉଁମାନେ ବୈଷ୍ଣବଙ୍କର ଗୁଣକୁ ଦୋଷ ଆକାର ଦର୍ଶନ କରନ୍ତି, ଏଇଟା ଅସୁୟା କୁହାଯାଏ, ଏମାନେ ଶିଷ୍ୟ ହେଇପାରିବେନି, ଆମକୁ ଦୀକ୍ଷା ଦିଆଯିବ। ଅସୁୟା ମାଶ୍ଚର୍ଯ୍ୟ, ମାଶ୍ଚର୍ଯ୍ୟ ମାନେ ପର ଉତ୍କର୍ଷ ଅସହନମ, ପରର ବଡ଼ପଣିଆ ଦେଖିବା, ପର ଲୋକ ତାକୁ ଏତେ ଆଦର କରୁଛନ୍ତି, ତାର ଏତେ ସୁଗୁଣ ଅଛି, ଏଇଟା ଦେଖିକି ଯେଉଁମାନେ ତାଙ୍କର ଦେହ ଜଳନ ହେଉଛି, ଅସହନ ସହିପାରୁନାହାନ୍ତି, ସେ ଲୋକମାନେ ଶିଷ୍ୟ ହେଇପାରିବେ। ଭାଗବତ ଧର୍ମରେ ଇଏ ହେଉଛି ଷ୍ଟାଣ୍ଡାର୍ଡ ପ୍ରଥମ ମାଶ୍ଚର୍ଯ୍ୟ, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସର, ନିର୍ମତ୍ସର ନହେଲେ କି ବୈଷ୍ଣବ ହେଇପାରିବେ? ପ୍ରଭୁ ତାକୁ ଏ ଗୁଣ ଦେଇଛନ୍ତି, ଆନନ୍ଦିତ ହେବେ। ଏତିକି ଭାବ ଆମ ଅନ୍ତରେ ନ ଆସିଲା ପର୍ଯ୍ୟନ୍ତ ବୈଷ୍ଣବ ବହୁତ କାଠିକର ପାଠ। ଆଉ ଷଠା, ଯେଉଁମାନେ ଷଠ, ଠକ, ଚିଟର, ଆଉ ପୁରୁଷବାଦୀନ, ଯେଉଁମାନେ ଅତି କଠୋର ବଚନ କୁହନ୍ତି, ଠକମାନେ ବେଳେ ବେଳେ ପଳେଇ ଆସନ୍ତି, ଏ ଇସ୍କନ ସବୁ ଗାଡ଼ି ଘୋଡ଼ା ସବୁ ଭଲ ବଢ଼ିଆ ଜିନିଷ ତ ଅଛି, ଆଉ ସେ ପଳେଇ ଆସେ, ସେ ଆସିକି ତାଙ୍କର କହିବେ ଭଲ ଟଙ୍କା ପଇସା ଖାଇବାଟା ଛୋଟ ବ୍ୟବସାୟ, ଏଠି ଫ୍ରି ଚେକ୍ ବି କିଛି ନାହିଁ, ତିଳକ ମାଳି ମାରିଦେଲେ ତ ସିକ୍ୟୁରିଟି ଚେକ୍ କରିବାର ନାହିଁ, ଆଉ ଭଲ ହବ ଏଇଠି କିଛି ଉଠାଉଠି କରିବା, ଆଉ ଭଲ ପଇସା ପତ୍ର କିଛି କିଛି ଦିନ ରହିବ, ଅଣ୍ଡା ଆଣ୍ଡି କରିବେ, ଏସବୁ କାମ କରିବେ ଷଠ ସେମାନେ। ସେଥିପାଇଁ ସେମାନଙ୍କୁ ହରିନାମ ଦିଆଯିବ, ଆଉ ପୁରୁଷବାଦୀ କାରଣ ସମ୍ପତ୍ତି ଦିଆଯିବ ନା, ନାମ ଦିଆଯିବେ ନା, ଯେମିତି କଠୋର ବଚନ କହନ୍ତି ତାଙ୍କୁ ଦିଆଯିବ ନା। ଅନ୍ୟାୟ ଉପାର୍ଜିତମ ଧନ, ଯେମାନେ ଅନ୍ୟାୟରେ ଧନ ରୋଜଗାର କରୁଛନ୍ତି ତାଙ୍କୁ ହରିନାମ ଦିଆଯିବ ନା, ଦେଖା ଦିଆଯିବ। ଆଗେ କୁହାଯିବ ବାପା ସଧନରେ ଚଳ, ତାକୁ ଯଦି କୁହାଯିବ ନା ତୁ ଟଙ୍କା ଆଣିକି ଭଗବାନଙ୍କର ସେବାରେ ସବୁ ଲଗାଅ, କିଛି ଅସୁବିଧା ନାହିଁ, ଏଠୁ ସିଏ ଭାବିବ ଭଲ ଗୋଟେ କନସେସନ ମୋତେ ମିଳିଲା, ସେ ମୁଁ ଭଗବାନଙ୍କ ସେବାରେ ଲଗାଉଛି, ଆଉ ତାର ଭଗବାନ ସେବାରେ ଲଗାଇବା ନା, ପଚାଶ ଭଗବାନଙ୍କର ଲଗାଇଲେ ପଚିଶ ବ୍ୟାଙ୍କରେ ମାରିଲା, ପଚାରିଲେ କ'ଣ ପ୍ରଭୁ କ'ଣ କରିବା, ସବୁବେଳେ ତ ମୋର ଆଜ୍ଞା ରାଜଭୋଗ ଠାକୁରଙ୍କ ପାଇଁ ସବୁ ସେବା ଚାଲିଛି, ପାସ୍ କଲି ଆଜ୍ଞା, କ'ଣ କୃଷ୍ଣ ପାସ୍ ବନେଇକି ଖାଇଥିଲେ, ଆମେ ଆଗେ ଦେଉଛେ ଫାଷ୍ଟ ଖାଉଛନ୍ତି, କିରେ ସିଏ ପାସ୍ ବନେଇକି କ'ଣ ଖାଇବେ, ସିବା ସିଏ ଯେଉଁ ଜିନିଷ ପାଇଛନ୍ତି ଆମେ ଦେଖିବାକୁ ପାଉନେ, ସିଏ ଏକ ନମ୍ବର ଲୋକ, ଏକ ନମ୍ବର ଜିନିଷ ଖାଇବା ଲୋକ, ସିଏ ଶ୍ରଦ୍ଧା ଭକ୍ତି ଚାହାନ୍ତି, ଯଶୋଦା ମାତାଙ୍କର ପ୍ରେମକୁ ଅଙ୍ଗୀକାର କରନ୍ତି ନା, ବେଳେ ବେଳେ ସଖାଙ୍କର ପ୍ରେମ ଯେତେବେଳେ ଯଶୋଦା ମାତାଙ୍କ ପ୍ରେମଠୁ ପଳିଯାଏ, ମା ଏଣେ କେତେ ଆଦରରେ ମାଖନ କରିକି ଦେଇଥିବେ, ମିଶ୍ରେ ଦେଇଥିବେ, ସୁବଳ ମନ ଦୁଃଖ କରିକି କହିବେ, କାହ୍ନା କ'ଣ କରିବା, ମୋ ମା ଗରିବ ବୋଲି ସିନା ଆଜି ଦେଖିଲୁ ଏ କ'ଣ ଦେଇଛି, କିଛି ନାହିଁ ଶୁଖିଲା ରୂପ ଦେଇଛି, ଆଉ ମୋତେ ଏଇଟା ଦେବା ପାଇଁ ଦୁଃଖ ଲାଗୁଛି, ତୁ ମା ତୁ ଧନୀ ଘର, ତୁ ରାଜା ଘରର ପୁଅ ନା, ଆଉ ତୁ ଶ୍ୟାମଳି ଧବଳି ଗାଈର ମାଖନ ଖାଉଛୁ, ମିଶ୍ରି ଖାଉଛୁ। କୃଷ୍ଣ ଚିନ୍ତା କରନାରେ ୟାର ସ୍ନେହ ଯଶୋଦା ମାତାଙ୍କ ସ୍ନେହଠୁ ବଳିଗଲା, ଏ ଜିନିଷ ମୁଁ ଖାଇବି, ତୁମେ ଏମିତି ଭାବୁଛ ତା ଠିକ ଅଛି, ତୋ ଜିନିଷକୁ ମୁଁ ଖାଇବି, ମୋ ଜିନିଷକୁ ତୁ ଖା। ଭଗବାନ ପ୍ରୀତି ଚାହାନ୍ତି ଆଜ୍ଞା, ଭାବରେ ଘରେ ଚୋରି, ସିଏ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି, ଭାବରେ ଘରେ ଚୋରି କଲେ କି ହଏ, ପ୍ରଭୁ ଯଦି ଆମେ କି ଚାକିରି ଦେଇଛନ୍ତି ଆମେ ସତ ଉପାୟରେ ଧନ ରୋଜଗାର କରିବା, ଯେତିକି ମିଳିଲା ସନ୍ତୁଷ୍ଟ, ଅନ୍ୟାୟ ଉପାର୍ଜିତ ଧନରେ ସେ ହରିନାମ କଲେ ତାର ମଙ୍ଗଳ ହେବ ନା, ଯୁବକ ସ୍ୱୟଂ ଟୋଟାଲ ସନ୍ଦର୍ଭ ସବୁ କାଟି ଦେଇଛନ୍ତି, ସେ ଜିନିଷ ତାର କିଛି ମଙ୍ଗଳ ହେବ ସତରେ। ଆଉ ପରଦାରାସ ପରଦାରାଶ୍ଚ ଯେ ଯିଏ ପର ସ୍ତ୍ରୀ ଗମନ କରନ୍ତି ତାଙ୍କୁ ଦେଖା ଦିଆଯିବ, ତାର ଅନୁତାପ କରୁ, ପ୍ରାଶ୍ଚିତ କରୁ, ପ୍ରଭୁଙ୍କୁ ପ୍ରାର୍ଥନା କରୁ, ତାଙ୍କୁ ଦିଆଯିବ। ବିଦୁଷା ବୈରାଶ୍ଚ ଯେ ଅଜ୍ଞ ପଣ୍ଡିତ ମାନ, ଯେ ପଣ୍ଡିତମାନଙ୍କର ଜ୍ଞାନୀ ଲୋକମାନଙ୍କର ବିଦ୍ୱେଷ କରେ, ତାଙ୍କୁ ଶତ୍ରୁ ରୂପରେ ଦେଖେ, ତାଙ୍କୁ ଦେଖା ଦିଆଯିବ। ଆଉ ଅଜ୍ଞ ପଣ୍ଡିତ ମାନେ ନା, କିଏ ଯଦି ଅଜ୍ଞ ହେଇକି ପଣ୍ଡିତ ପଣ୍ଡିତ ବୋଲି ନିଜକୁ ଜ୍ଞାନ କରୁଛି, ତାକୁ ଦେଖା ଦିଆଯିବ ନା। ଭ୍ରଷ୍ଟ ବ୍ରତାଶ୍ଚ ଯେ କଷ୍ଟବ୍ରତ ହେଉ, ଭ୍ରଷ୍ଟ ବ୍ରତାଶ୍ଚ ଯେ ଭ୍ରଷ୍ଟ ବ୍ରତ, ଯେ ବ୍ରତ ରଖିପାରୁନି, ବ୍ରତ ଅଛି ଆମର ଯେଉଁ ଏକାଦଶୀ ବ୍ରତ, ସେ ବ୍ରତ ଆଉ ଇଏ ଭଗବାନଙ୍କୁ ତୋଷଣ କରିବା ପାଇଁ ପଶୁ ରଖିବାକୁ ପଡ଼ିବ। ଆପଣ ଗୁରୁ ପୂର୍ଣ୍ଣିମା କ୍ୟାସେଟ୍ ଶୁଣିବେ ତ, ଗୁରୁଦେବ କହୁଛନ୍ତି ପାଣି ନା ପାଣି ଠୁ ବି ପିଆଯିବନି, ପ୍ରାଣ ଚାଲିଯାଉ, ଅସୁବିଧା କ'ଣ ଅଛି, ପ୍ରାଣ ତ ଆଜି ଦିନରେ ଗଲେ କୃଷ୍ଣଙ୍କୁ ପାଇବା, ଅସୁବିଧା କ'ଣ ଅଛି, ତ ଆମର କ'ଣ ପ୍ରାଣ ଯିବା ପର୍ଯ୍ୟନ୍ତ ବାଟ ଯିବେ କି, ପ୍ରାଣ ଗଲାବେଳେ ବି ହେ ପାଣି ନା ହେ କୃଷ୍ଣ ବୋଲି କହିବେ, ଆଉ ପ୍ରାଣ ବି ଯିବନି ଏଣେ ପାଣି ବି ମିଳିବନି, ଦୁଇ ଆଡୁ ଦୁଇ କୂଳରେ ନା ଆମର ଅବସ୍ଥା ସବୁବେଳେ ହେଉଛି, ଗୁରୁଦେବ କହିଲେ ନା ଠୋପେ ପାଣି ପିଆ ହେଇପାରିବନି, ଏକାଦଶୀରେ ଗୋଟିଏ ଟାଇମ୍ ଖିଆଯିବ, ଗୁରୁଦେବ ଥିଲା ହେଲେ ଚୁଲି ଲାଗେନି, ଆଉ ଏକାଦଶୀ ଦିନ ଆମର ବହୁତ ଆନନ୍ଦ, ଆମେ ନୂଆ ଡିବଡ଼ି ଥିଲୁ ରୋଷେଇ ବାସ, ଯାହା ହଉ ଆଜି ଆଉ ଡବଲ ପତ୍ର ଉଠା ନାହିଁ କି ବାସନ ମଶା ବି ନାହିଁ, କାଲି ସକାଳୁ ବି ଫ୍ରି, ଆଜି ଆଉ କୀର୍ତ୍ତନ ଟିକେ ଆସିପାରିବ, ନହେଲେ ତ ରାତି ସାତଟା ପାଞ୍ଚ ଲାଗିଥିବେ ସେମାନେ ଯିବେ, ତା ସେ ଧୁଆ ହବ, ପ୍ରସାଦ ଧୁଆଯିବ, ବାସନ ମଜା ହବ, ଡ୍ରମ୍ ନେଇକି ଉଠିକି ପକାଯିବ, ସେପଟରେ ଏକାଦଶୀ ଦିନ ଗୋଟିଏ ଟାଇମ୍ ବାରଟା ପରେ, ଏ ଦୁଇ ଟାଇମ୍ ତିନି ଟାଇମ୍ ଖାନା ଏସବୁ ନିଏ, ଏ ପରେ ସବୁ ଚାଲୁ ହେଲା ଏଠି, ଗୁରୁଦେବ ଥିଲା ବେଳେ ନା ଗୋଟେ ଟାଇମ୍ ଏକାଦଶୀ ମହାତ୍ମା ପଡ଼ିବେ ନା, ରୋଗୀ ଆତୁର ଏଇ ଲୋକମାନଙ୍କ ପାଇଁ କେବଳ ଗୋଟିଏ ଟାଇମ୍ ଭୋଜନ ପାଇଁ ପରମିସନ ଦିଆଯାଇଛି, ସେ ବଞ୍ଚିଯିବେ, ବ୍ରତର ଦୋଷଟା ଲାଗିବ ନା, ମାନେ ବ୍ରତର ଦୋଷ ବି ଭ୍ରଷ୍ଟ ହେଇଯିବ, ତେଣୁ ଆମେ ଯେତେ କନସେସନ ଖୋଜିବା ମାଇଣ୍ଡ ସେତେ କନସେସନ ମାଗିବ, ବ୍ରତ ଜିନିଷକୁ କମ୍ପ୍ରମାଇଜ କରିବା ଉଚିତ, ଷ୍ଟ୍ରିକ୍ଟଲି ଆପଣ ପଢ଼ନ୍ତୁ ସବୁ ପ୍ରଭୁପାଦଙ୍କର ଫୋଲିଓ, ମୁଁ ଦେଖୁଥିଲି ଅଦ୍ୱୈତାଚାର୍ଯ୍ୟଙ୍କର ଦିବସରେ କ'ଣ କିଭଳି ଫାଷ୍ଟିଂ କରିବେ, ପ୍ରଭୁପାଦ ସବୁ ରଚନା କରିଛନ୍ତି। ତେଣୁ ଯୁକ୍ତିବାଦର ତ ଇଏ କଥା ରୁହେ, ଶାସ୍ତ୍ର କଥା। କୃଷ୍ଣଙ୍କ ପାଇଁ ଯେତେ ଭୋଗ ଆପଣ ତ୍ୟାଗ କରିକି ନିଜ ସେବାଟାକୁ ଆପଣ କଲେ, ଅସୁବିଧା କ'ଣ? ସେବାର ତ୍ରୁଟି କରି ବ୍ରତ ଆପଣ କରିପାରିବେନି, ଏଟା ଗୁରୁଙ୍କର ଆଦେଶ। ଏ ଅଙ୍ଗଟକୁ ସବୁବେଳେ ଅଙ୍ଗି ହେଇକି ରହିବ ମୁଖ୍ୟ, ତାପରେ ଆପଣ ଯେତେ ଯାହା କରୁଛନ୍ତି କର। ଆଉ ବ୍ରତଭ୍ରଷ୍ଟା ଯେ ବୃତୟ ପଶୁନାମ ଖଲାମ ପିଶୁନାମ ଖଲାମ, ଯିଏ କଷ୍ଟରେ ନିଜର ଜୀବନଯାପନ କରୁଛି ବା କଷ୍ଟ ଜୀବିକା କରୁଛି, ହାର୍ଡ ଲେବର ଯାହାକୁ କୁହାଯାଏ, ସେମାନେ ନାମ କରିପାରିବେନି। ତାଙ୍କ ମୁଣ୍ଡରେ କେବଳ ସେ ଇମ୍ପ୍ରେସନ ରହିବ, 24 ଘଣ୍ଟା ଗଲେ ମେସିନ ଚଲେଇଲେ ଏହା କାମ କଲେ ସେୟା କାମ କଲେ। ଆରେ ଭଗବାନ ବିଶ୍ୱମ୍ବର, ତୁମେ ଯଦି ପ୍ରଭୁଙ୍କୁ ପାଇବା ପାଇଁ ଚାହୁଁଛ ତାହେଲେ ଏତେ ହାର୍ଡ ଲେବର କରିବା କିଛି ଆବଶ୍ୟକ ନାହିଁ। ପ୍ରଭୁଙ୍କର କେମିତି କାମଟା ହବ, ପ୍ରଭୁଙ୍କର ନାମଟା କେମିତି ହବ, ପ୍ରଭୁଙ୍କର ସେବାଟା କେମିତି ହବ, ଏଇଟା ବୁଝିବ ଏସବୁ ଶିଷ୍ୟ। ଆଉ ବହାସିନା କ୍ରୁରଚେଷ୍ଟା ଦୁରାତ୍ମାଶ୍ଚ ନିନ୍ଦିତା, ଯିଏ ବହୁ ଭୋଜନ କରୁଛି ବେଶୀ ଖାଇଲା ବା ଶିଷ୍ୟ, କାରଣ ଆହାରର ଭାଇ ହେଲା ନିଦ୍ରା, ଖାଇଲା ମାନେ ଶୋଇବ, ତାପରେ ନିଦ୍ରା କ'ଣ କରିବେ ନା ପିଲା ଛୁଆ ଜନ୍ମ କରିବେ, ଯେତେ ଶୋଇବ ତାର ସେତେ ଭୟ ବଢ଼ିବ, ସଂସାର ଭୟ ବଢ଼ିବ, ଅଭୟସ ହେଇପାରିବ, ତାପରେ ମୈଥୁନ ଇଚ୍ଛେନ ଆହାର ନିଦ୍ରା ଭୟ ମୈଥୁନ, ଅଧିକ ଭୋଜନ ଦିଆଯିବ। ସେ ଆମେ ପଢ଼ୁଥିଲୁ ପଢ଼େ ନା, ଯୋଗୀମାନେ ଆସନ୍ତି ଶିଶୁ ଗାଆନ୍ତି କାର କଥା, ଯୋଗୀ ଚାଲିଗଲେ ଭୋଜୁ କିନାରାମ ନାମରେ ଗୋବିନ୍ଦ ଟିକା ଗୋବିନ୍ଦ ଚନ୍ଦ୍ର, ତା ମା କହିଲେ ଆରେ ତୁ ଅଳ୍ପ ଦିନ ତ ମରିଯିବୁ କାହିଁକି, ସଂସାର ରହି କ'ଣ ଲାଭ ହବ, ତ ଯୋଗୀ ହେଇଯା ବାପା। ଇଏ କହିଲା ଆଜ୍ଞା ମୁଁ ରାଜା ଭୋଗ ଖାଉଛି କ'ଣ କରିବି, ସବୁ ଯୋଗୀମାନେ ଗାଆନ୍ତି ସବୁ ଆମେ ମା ମାନେ ସବୁ ବସିକି ଶୁଣନ୍ତି, ବହୁତ ଦିନ ସବୁ ଭୁଲିଗଲୁଣି କିନ୍ତୁ ସ୍ମରଣ ଅଛି। ଟିକା ଗୋବିନ୍ଦ ଚନ୍ଦ୍ର ତାଙ୍କ ମା କହୁଛନ୍ତି ତୁ ଭୋଜନ କେମିତି କମେଇବୁ ବାପା, ନା ଆଗରୁ ତ ଯୋଗୀମାନେ ନାଉ ତୁମ୍ବା ଧରୁଥିଲେ, ତାକୁ ଡେଲି ଭୋଜନ କରିସାରିଲେ ଡେଲି ଟିକେ ଘୋଷିଦେବୁ, ଡେଲି ଘୋଷିଲା ମାନେ ସେ କମିବ କି ନାହିଁ, କିନ୍ତୁ ସେଇ ପାତ୍ରରେ ଗୋଟିଏ ପାତ୍ରକୁ ନିୟମ ରଖିବୁ, ସେଇ ପାତ୍ରରେ ଯେତିକି ଫୁଲ ହବ ସେତିକି ଖାଇବୁ, ଆଉ ତୋର ଡେଲି ଖାଉଥିବୁ ଡେଲି ଘୋଷୁ ପାରିବୁ, ସେ କମି କମି ଯେତେବେଳେ ସରିଯିବ ସେତେବେଳେ ତୋର ଭୋଜନ ଦରକାର, ତୁ ଯୋଗ୍ୟ ହବୁଟି ପଠାଉଛନ୍ତି ମାର୍କ ଟ୍ରେନିଂ। ବହାସି ଅଧିକ ଭୋଜନ କରିବା ଉଚିତ ନାହିଁ, ଭୋଜନ ଯେତେ କଣ୍ଟ୍ରୋଲ ରହିବ ମନ ସେତେ କଣ୍ଟ୍ରୋଲ ରହିବ, ଅଧିକ ଅତ୍ୟାହାର ନାହିଁ ବା ଅତ୍ୟାହାର ପ୍ରୟାସ ଅଛି, ଅତ୍ୟାହାର ମାନେ ଅଧିକ ଭୋଜନ ନାହିଁ କି କମ୍ ଭୋଜନ ନାହିଁ, କମ୍ ଭୋଜନ ହେଲେ ବେଶୀ ଚିଡ଼ା ହେବେ ବହୁତ ରାଗିବେ, କମ୍ ଭୋଜନ ବି ନାହିଁ ଆବଶ୍ୟକ, ସରଳ ଭୋଜନ ସରଳ ପୋଷାକ। ବହାସୀନ କ୍ରୁର ଚେଷ୍ଟ, ଯାହାର ସବୁବେଳେ ପଲିସି ହେଉଛି କ୍ରୁର, କ'ଣ କ୍ରୁରକୁ କ'ଣ ଓଡ଼ିଆରେ ଆପଣ ବୁଝିପାରିବେ ସେ ଶବ୍ଦକୁ କ୍ରୁର, ଅତି ନିନ୍ଦିତ ବୃତ୍ତି ସବୁବେଳେ ହିଂସୁକ ଭାବ, ଏମାନେ ଶିଷ୍ୟ ହେଇପାରିବେନି। ଆଉ ଦୁରାତ୍ମାଶ୍ଚ ନିନ୍ଦିତା, ଯିଏ ନିନ୍ଦିତ କର୍ମ କରନ୍ତି ଯେଉଁମାନେ ଦୁରାତ୍ମନ, ଇତି ଏବଂ ଆଦୟ ଅନ୍ୟ ପାପିଷ୍ଠା ପୁରୁଷାଧମ, ୟା ଛଡ଼ା ଯେଉଁ ପୁରୁଷ ଅଧମାନେ ଅଛନ୍ତି ଆଙ୍କୁ ତୁମେ ଦୀକ୍ଷା ଦେବ ନା, ହରିଭକ୍ତି ବେଳେ ସେ ଡାଇରେକ୍ଟ କହିଦେବ। ଇଏ ଆଣିଛନ୍ତି କେଉଁ ସଙ୍ଗୀତା, ମୁଁ କହିଲି ଅଗସ୍ତ୍ୟ ସଙ୍ଗୀତରୁ ଆଣିକି ଏଇ ଜିନିଷ କହୁଛନ୍ତି, ଆଉ କାହାକୁ ଦୀକ୍ଷା ଦେବ ନା, ନା ଅକୃତେଭ୍ୟ ଗୁରୁଦେବ ସ୍ୱରୂପ କୁହନ୍ତି ଅନିବାର୍ଯ୍ୟ, ଗୁରୁ ଶିକ୍ଷା ଅସହିଷ୍ଣବ, ଯେ ଗୁରୁଙ୍କର ଶିକ୍ଷାକୁ ସହ୍ୟ କରିବା ପାଇଁ ଯୋଗ୍ୟ ନୁହେଁ, ଅକୃତେଭ୍ୟ ଗୁରୁଙ୍କର ଶାସନ କରିପାରୁନି ବା କାର୍ଯ୍ୟ କରିପାରୁନି, ଏବଂ ଭୂତା ପରିତ୍ୟଜ୍ୟ, ଏ ଶ୍ଳୋକଟା ପୂର୍ବ ଶ୍ଳୋକର ସବୁ ଅନ୍ୱୟ, ପୂର୍ବ ଶ୍ଳୋକର ଅନ୍ୱୟ ମାନେ ଏଇ ଶ୍ଳୋକ ଏଇ ଯେଉଁ ଏତିକି କୁହାଗଲା, ଏବଂ ଭୂତା ଏଇ ଯେଉଁ ଗୁଣ ଥିବା ବ୍ୟକ୍ତିଙ୍କର ପରିତ୍ୟଜ୍ୟା, ଶିଷ୍ୟ ନ ଉପକଳ୍ପିତା ସେମାନେ ଶିଷ୍ୟ ପାଇଁ ଯୋଗ୍ୟ ନୁହନ୍ତି, ଏତେ ବଡ଼ ନିୟମ ଦିଆଗଲା। ଆପଣ ବିଚାର କରନ୍ତୁ ଆମେ ଯେଉଁ ଗୁଣ ପାଇଛେ ବା ଯେଉଁ ହରିନାମଟା ପାଇଛେ ତାହେଲେ ଆମେ କ'ଣ ଯୋଗ୍ୟ ହେଇଛେ ଏ ପର୍ଯ୍ୟନ୍ତ, ଆମ ନିକଟରେ ନିଶ୍ଚିତ ଏହା ଭିତରୁ ଗୋଟିଏ ଦୋଷ ଅଛି, ଯଦି ଯୋଗ୍ୟ ହେଇନେ ବର୍ତ୍ତମାନ ବି ଅନୁତାପ କରି ଭଗବାନଙ୍କ ଚରଣରେ ପ୍ରାର୍ଥନା କରି ଯୋଗ୍ୟ ହେବା ପାଇଁ ସାଧୁଗୁରୁଙ୍କ ଚରଣରେ ପ୍ରାର୍ଥନା କରିବା ଦରକାର ନା, କିନ୍ତୁ ଆମର ଗୋଟେ ଅଭିମାନ କ'ଣ, ଆମେ ଯେତେବେଳେ ଜଣେ ଦୀକ୍ଷା ନେଇଯାଉଛି ତାର ଅଭିମାନ ଆସିଗଲା, ମୋର ଡ୍ୟୁଟି ବର୍ତ୍ତମାନ ଗୋଟେ ସଂସାରରୁ ବହୁତ ବଡ଼ କାମ ସରିଗଲା, ମୁଁ ଗୋଟେ ବହୁତ ବଡ଼ ଜିନିଷ ଆଚିଭ୍ କଲି, ନାଇଁ ନାଇଁ ନାଇଁ, ବହୁ ପଥ ଅଛି ଯିବା ପାଇଁ ବହୁ ପଥ, ଆଉ ସେ ପଥ ହେଉଛି କେବଳ କରୁଣାର ପଥ ଆଉ କ୍ରନ୍ଦନର ପଥ, ସେଥିରେ ହିଁ ସେ ଗୁଣ ମିଳେ। ଯେତିକି ଗୁଣ କହିଲାକୁ ଜଣେ ଦୂରେଇବା ପାଇଁ କେତେ ଦିନ କେତେ ଜନ୍ମ ଲାଗିବ ତାକୁ, ଯଦି କୋଉ ପୂର୍ବର ସ୍ୱୀକୃତି ବଳରେ ଆମେ ଏସବୁ ନ ଜାଣିକି ଗୁରୁପାଦଶ୍ରୟ କରିଦେଉଛେ ବା ଗୁରୁ କରୁଣା କରିକି ଜିନିଷଟା ଦେଇଛନ୍ତି ଆମ ଭଳି ହତଭାଗା ଜୀବକୁ, ତାକୁ ଆମେ ଯାହା କୁହନ୍ତି କଣ କୁହନ୍ତି ବେଷ୍ଟ ବାର୍ଗେନିଂ ଅଫ୍ ବ୍ୟାଡ୍ ବାର୍ଗେନିଂ ଅଫ୍ ବେଷ୍ଟ ୟୁଜ୍ ବେଷ୍ଟ ୟୁଜ୍ କରିବା ଦରକାର। ବହୁ ପରିସ୍ଥିତିରେ ଗୁରୁ ବେଳେବେଳେ ଶିଷ୍ୟ ଗ୍ରହଣ କରନ୍ତି, ବହୁ ବଡ଼ ଅଡ଼ୁଆ ପରିସ୍ଥିତି ଗୁରୁଙ୍କର ଆଦେଶ ତେବେ କାମ କରିବ। ଗୁରୁଦେବ ତାଙ୍କର ପ୍ରବଚନ କୁହନ୍ତି ମୋର ଶିଷ୍ୟ ଗ୍ରହଣ କରିବା ଆଦୌ ଲାଳସା ନଥିଲା, ମୁଁ ଜାଣିଛି ଏ ବଡ଼ ବିପଦଜନକ କାମ, କିନ୍ତୁ ପ୍ରଭୁପାଦ କହିଲେ ତୁମେ ଏଟା କରିବାକୁ ହିଁ ପଡ଼ିବ। ତେଣୁ ସେ କ'ଣ କରିବେ, ବହୁ ସମୟରେ ଜାଣିକି ମଧ୍ୟ ଆଚାର୍ଯ୍ୟମାନେ କାମ କରନ୍ତି, କିନ୍ତୁ ତା ମାନେ ନୁହେଁ ଯେମିତି ପ୍ରଭୁପାଦଙ୍କୁ ଏଇ ରେଷ୍ଟୁରାଣ୍ଟ ଆଗରେ, ଏ ରେଷ୍ଟୁରାଣ୍ଟ ଆଗରେ କୋଶ୍ଚିନ୍ ହେଇଥିଲା, ମୁଁ ନିଜେ ଥିଲି ଆଉ ସେଇଟା ବହିରେ ମୁଁ ଦେଖିଲି। ଗୁରୁଦେବ ପଚାରୁଛନ୍ତି ପ୍ରଭୁପାତାନ ଏତେ ଭକ୍ତମାନଙ୍କୁ ସନ୍ୟାସୀମାନଙ୍କୁ ସବୁ ସନ୍ୟାସ ଦେଲେ ସେମାନେ ପଲ୍ଟାଉନ ହେଇଗଲେ, ତାଣ୍ଡା ପ୍ରଭୁପାତଙ୍କର ଦୋଷ କହିଲେ ନାହିଁ। ପ୍ରଭୁପାତ କୋଉ ସର୍ତ୍ତରେ ଦେଇଛନ୍ତି ନା, ସନ୍ୟାସୀ ହେଉଛି ଚାରି ଆଶ୍ରମର ହେଡ୍, ସନ୍ୟାସୀ ଦିନ ରହିବେ କି ମାନିବେନି କାହା କଥା। ତେଣୁ ଏତେ ବଡ଼ ସୋସାଇଟି ନ୍ୟୁ ଷ୍ଟାର୍ଟ ହେଉଛି ନା, ତାକୁ କିଛି କଣ୍ଟ୍ରୋଲ କରିବା ପାଇଁ କିଛି ଲୋକ ଦରକାର, କିନ୍ତୁ ତୁମେ ହେଲା ଅନକ୍ୱାଲିଫାଏଡ୍, ତୁମେ ଯୋଗ୍ୟ ନୁହେଁ, ତୁମ ହାତରେ ଗୋଟେ ଯୋଗ୍ୟ ବସ୍ତୁ ଦିଆଗଲା, ତୁମେ ଚେଷ୍ଟା କରିବ ମୁଁ କେମିତି କ୍ୱାଲିଫାଏଡ୍ ହେବି। ଏଥିରେ ପ୍ରଭୁପାତଙ୍କ ଦୋଷ କ'ଣ, ତୁମେ ଝିଅଟା କୋଟି ଜନ୍ମର ପାଇନଥାନ୍ତ, ତାକୁ ପ୍ରଭୁପାତ ଦୟା କରି ତୁମକୁ ଦେଇଦେଲେ, କିନ୍ତୁ ତୁମେ ଦୟାର ମିସ୍ୟୁଜ୍ କଲ, ତୁମେ ସେ ପୋଷଣକୁ ନେଇଗଲ ଗୁରୁଙ୍କର ପୋଷଣକୁ। ସେ ଭକ୍ତ ଚୁପ୍ ରହୁଛି, ବେଳେବେଳେ ସାଧୁଗୁରୁ ଏଭଳି ପରିସ୍ଥିତିରେ ପଡ଼ନ୍ତି ସେ କାମଟା କରନ୍ତି, କିନ୍ତୁ ତା ମାନେ ଆମେ ଶିଷ୍ୟ ହେଇଗଲେ ଆମକୁ ଯୋଗ୍ୟ ବୋଲି ବିଚାର କରିଦେବା ନାହିଁ। ସେଥିପାଇଁ ସବୁବେଳେ ଅନୁତାପ କରି ସାଧୁଗୁରୁଙ୍କୁ ପ୍ରାର୍ଥନା କରିବା ଦରକାର। କେଉଁ ଭାବରେ କାଳିଦାସ ଲେଖିଲେ, ମିଛେ ମାୟା ବସେ ସଂସାର ସାଗରେ, ମିଛେ ମାୟା ବସେ ମିଛେ ମାୟା ବସେ ସଂସାର ସାଗରେ, ମିଛେ ମାୟା ବସେ ପଡ଼ିଆଛି ଲାମ করুণা করিয়া দিয়া পদ ছায়া, করুণা করিয়া করুণা করিয়া দিয়া পদ ছায়া, করুণা করিয়া আমার তারিল তুমি গুরুদেব, আমার তারিল গুরু ରଚନା କରୁଛନ୍ତି। ବହୁ ବୈଷ୍ଣବ ସମାଜରେ ବହୁ ଶିକ୍ଷା ଆମ ଜୀବନରେ ଅଛି, ବହୁ ପଥ ବାକି ଅଛି, ବହୁ ପଥ, ସମଗ୍ର ଜୀବନ ଆପଣଙ୍କୁ ଆମକୁ ଶିକ୍ଷା କରିବାକୁ ପଡ଼ିବ ସମଗ୍ର ଜୀବନ। ଶିଷ୍ୟତ୍ଵ ଭାବନା କେବେ ହେଲେ ଖଣ୍ଡନ ହବ ନା, ଗୁରୁ ଭାବନା ଯେତେବେଳେ ଅନ୍ତର ଭିତରେ ଆସିବ, ଯେତେବେଳେ ଶୁଦ୍ଧ ଭାବନା ମୁଁ ଶୁଦ୍ଧ ହେଇଗଲି ବା ମୋର ଶୁଦ୍ଧ ଭାବନା ଆସିଗଲା, ସରିଗଲା ବୈଷ୍ଣବତା। ମିଛେ ମାୟା ବସେ ସଂସାର ସାଗରେ ପଡ଼ିଆ ଛିଲାମ ଆମି, ମିଛେ ମାୟାର ବସ ହେଇକି ମୁଁ ସଂସାର ସାଗର ଭିତରେ ପଡ଼ିକି ରହିଥିଲି, କରୁଣା କରିଆ ଦିଏ ଦିଆ ପଦ ଛାୟା ଆମାରେ ତାରିଲେ ତୁମି, ମୋତେ କରୁଣା କରିକି ପଦ ଛାୟା ଦେଇକି ଆପଣ ମୋତେ ତାରିଛନ୍ତି। ଆମି ଚିର ଦୁଃଖୀ ଅତିହୀନ ମତି, ଆମି ଚିର ଦୁଃଖୀ আমি চির দুঃখী অতিহীন মতি, আমি চির দুঃখী অতিহীন। সুনা বৈষ্ণব ঠাকুর, সুনা বৈষ্ণব ঠাকুর, তোমার চরণে সাপিয়াছি মাথা, তোমার চরণে তোমার চরণে সাপি আছি মাথা, তোমার চরণে মোর দুঃখ কর দূর গুরুদেব, মোর দুঃখ কর গুরুদেব, মোর দুঃখ কর দূর। ପ୍ରାର୍ଥନା କରିବାକୁ ପଡ଼ିବ। ଆମି ଚିର ଦୁଃଖୀ ଅତି ହୀନମତି ସୁନ ବୈଷ୍ଣବ ଠାକୁର ତୁମାର ଚରଣେ ସମ୍ପି ଅଛି ମାଥା। ଏ ବହୁତ ବଡ଼ କଥା, ମଥା ବିକ୍ରି କରିବା ଛୋଟ ଜିନିଷ ନାହିଁ ଆଜ୍ଞା। ଆମର ଘରେ ମୋର ଏଇ ମଥା ବିକ୍ରି କଥାରେ ମନେ ପଡ଼ିଲା, ଆମର ଘରେ ଯେଉଁମାନେ କାମ କରନ୍ତି କ'ଣ କୁହାଯିବ ମୂଲିଆ ବୋଲି କୁହନ୍ତି, ଦୁଇ ଜଣ ଥାଆନ୍ତି, ତାଙ୍କୁ ଯଦି କହିବେ ଆ ତୁମକୁ କାଲି ଏ କାମଟା କରିବାକୁ ପଡ଼ିବ, ସେ କହିବେ ମା କ'ଣ କରିବି ମୁଁ ତ ମଥା ବିକିଛି ନା, ମଥା ବିକିଲା ପରେ ସ୍ୱତନ୍ତ୍ରତା କେଉଁଠି ଅଛି, ରାତି ଅଧ ହେଲେ ବି ଧାନ କୁଟିବାକୁ ପଡ଼ିବ, ମାନେ ଧାନ କୁଟିକି ସେ କାନ୍ଧିକି ଆଣିକି ଦେଇକି ଯିବ ମଥା କିଛି ବର୍ଷ ପାଇଁ। ମଥା ବିକ୍ରି କାମ ଇଏ ଶିଷ୍ୟତ୍ୱ ମାନେ ମଥା ବିକ୍ରି କାମ, ମଥା ବିକ୍ରି କରିଦେଇଛି ସ୍ୱତନ୍ତ୍ରତା କିଛି ନାହିଁ, ଇଏ କେତେ ବଡ଼ ଦୁର୍ଲଭାବ ଜାଣିଛନ୍ତି। ମଥା ବିକ୍ରି କରିବା ଲୋକର କିଛି ଅଛି, ସେ ଚାକର ଭଳିଆ ରହିବ କାହିଁ, ସେ ଭାବ କାହିଁ ଆମର ବୈଷ୍ଣବତା କାହିଁ, ବିଚାର କରନ୍ତୁ। ଗୌରୀ ବୈଷ୍ଣବର ଭାବନା କେବଳ ଜଣେ ସ୍ମରଣ କଲେ ତା ଅନ୍ତରରେ ଦୈନିକ ଚାଲେ, ସେ ଭୟ କରିବ ଆରେ ବୈଷ୍ଣବ କେତେ ଜନ୍ମରେ ମୁଁ ହେବି କରୋନା ବିନା, ବହୁ ଜନ୍ମ ଲାଗିଯିବ, ଆମେ ମଥା ବିକ୍ରି କରେ ଏ କଥା ସେ କହୁଛନ୍ତି। ତୁମାରେ ଚରଣ ଚରଣେ ସମ୍ପିଆ ଛେ ମାଥା ମୋର ଦୁଃଖ କର ଦୂର, ଜାତିର ଗୌରବ କେବଳ ରୌରବ, ଜାତିର ଗୌରବ ଜାତିର ଗୌରବ କେବଳ ରୌରବ, ଜାତିର ଗୌରବ ବିଦ୍ୟା ସେ ଅବିଦ୍ୟା କଲା, ବିଦ୍ୟା ସେ ଅବିଦ୍ୟା ସୋଧିଆ ମାତାଇ ଚରଣେ, ସୋଧିଆ ମୁଁ କଣ ଭଗବାନଙ୍କ ପହଞ୍ଚି ପାରିବି କି, ମୋତେ ବହୁ ଜନ୍ମ ଲାଗିଯିବ, ମୋତେ ଆପଣ ନିତ୍ୟାନନ୍ଦଙ୍କ ଚରଣ କମଳ ତଳେ ସମର୍ପଣ କରନ୍ତୁ ନା, କାହିଁକି ନା ନିତ୍ୟାନନ୍ଦଙ୍କର ଚରଣ କମଳ ପାଇବା ପାଇଁ ମୁଁ ଯୋଗ୍ୟ ବ୍ୟକ୍ତି କାହିଁକି ଆଜ୍ଞା, ଯାହା ସଙ୍ଗରେ ରହିବେ ସେ ଭଗବାନ ଦରକାର। ଆମେ କଣ ଆମର ସ୍ୱଭାବର ବିପରୀତ ଲୋକ ପାଖରେ ରଖୁଛେ, ଆମେ ରଖୁ ଯେ ଆମେ ଆମ ସ୍ୱଭାବର ଲୋକଙ୍କୁ ସଙ୍ଗରେ ମିଶିବା ପାଇଁ ଚାହୁଁନେ, ନିତ୍ୟାନନ୍ଦ ପ୍ରଭୁ କାହାକୁ ରଖିବେ, ପଢ଼ୁନେ ନିତ୍ୟାନନ୍ଦ ପ୍ରଭୁଙ୍କ ଭଜନରେ ଅଭିମାନ ଶୂନ୍ୟ ନିତାଏ ନଗରେ ବେଡ଼ା, ନିତ୍ୟାନନ୍ଦ ପ୍ରଭୁ ଅଭିମାନ ଶୂନ୍ୟ, ସ୍ୱୟଂ ଶଙ୍କର ଶୁଣନ୍ତୁ ଅଭିମାନ ଶୂନ୍ୟ, ଆଉ ଆମେ ଅଭିମାନ ଶୂନ୍ୟ ନହେଲେ ନିତାଇ ଚରଣ କ'ଣ ପାଇପାରିବା, ଅଭିମାନ ଶୂନ୍ୟ କେମିତି ହବ ସମ୍ଭବ ଆମ ଦ୍ୱାରା, କାହିଁକି ଅଭିମାନ ଶୂନ୍ୟ ହେଇପାରିବନି ନା, ଆମ ନିକଟରେ ବିଦ୍ୟା ଅଛି, ଜାତିର ଗୌରବ କେବଳ ରୌରବ, ମୋର ଜାତିର ବର୍ଣ୍ଣର ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୁଁ ଉଚ୍ଚକୂଳରେ ଜନ୍ମ ହେଇଛି, ଏ ଜାତିର ଗୌରବ ମୁଁ ଭାରତୀୟ, ଏ ଜାତିର ଗୌରବ କେବଳ ରୌରବ, ମୁଁ ତ ଏ ଅଭିମାନକୁ ଧରି ମୋ ଜୀବନ ଚାଲିଯିବ, ଆଉ ବିଦ୍ୟା ସେ ଅବିଦ୍ୟା କଲା। କାଳିଦାସ କହୁଛନ୍ତି ପ୍ରଭୁ ମୁଁ ମୋର ସବୁକିଛି ଠିକ ହେଇଥାନ୍ତା, ମୁଁ ଯଦି ମୂର୍ଖ ହେଇଥାନ୍ତା ଭଲ ହେଇଥାନ୍ତା, କାରଣ ଭଗବାନଙ୍କ ଏଇଟା ସବୁଠୁ ସୁନ୍ଦର ପ୍ରାର୍ଥନା, ସବୁଠୁ ସୁନ୍ଦର ପ୍ରାର୍ଥନା। ଯଦି କିଏ ଚାଲାକ ଲୋକଛି ସେ କେବଳ ଗୋଟିଏ ଜିନିଷ ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ମୋର ସଂସାରରେ ଚଳିବା ବୁଦ୍ଧି ନେଇ ଯାଆନ୍ତୁ, ଭକ୍ତି ମାର୍ଗରେ ଚଳିବା ବୁଦ୍ଧି ବି ନେଇ ଯାଆନ୍ତୁ, ମୋର କିଛି ବୁଦ୍ଧି ଦରକାର, କାରଣ ବୁଦ୍ଧି ମୋତେ ଅସୁବିଧାରେ ପକେଇବ, ଭକ୍ତି ମାର୍ଗରେ ଚାଲିବାର ବୁଦ୍ଧି ବି ମୋର ଆବଶ୍ୟକ ରହିବା ଦରକାର ନାହିଁ। ମୁଁ ଯେତେବେଳେ ମଥାଟା ଆପଣଙ୍କ ଚରଣରେ ବିକିଛି, ମୁଁ ଆପଣଙ୍କୁ ଜାଣିଛି ମୋର ଆଉ ସଂସାର କିଛି ବୁଦ୍ଧି ଦରକାର ନାହିଁ, ଆପଣ ମୋର ପ୍ରଭୁ, ମୁଁ ଆପଣଙ୍କର ଦାସ, ଏ ଗୋଟିଏ ବୁଦ୍ଧି ରହୁ, ସଂସାରର ସବୁ ବୁଦ୍ଧି ମୋ ମଥାରୁ ପଡ଼ୁ। କିଛି ଯୋଗ୍ୟତା ରହିଲେ ଆମକୁ ଜୀବନରେ ବହୁ ବଡ଼ କଷ୍ଟ ଭୋଗିବାକୁ ପଡ଼ିବ, ଜାତିର ଗୌରବ କେବଳ ରୌରବ ବିଦ୍ୟା ସେ ଅବିଦ୍ୟା କଲା, ଏ ଶିଷ୍ୟର ଭାବ ଯୁବକସଙ୍କର ସେ ଭାବ ଚାଲିଗଲେ ଆଉ କାହିଁକି ପ୍ରାଣ ରଖିବି, ଯଦି ଗୁରୁଦେବ ଛାଡ଼ିଦେଲେ ମୋତେ ଆଉ ମୁଁ କ'ଣ ପ୍ରଭୁଙ୍କୁ ପାଇବି, ଯେ ନିତ୍ୟ ପାର୍ଶ୍ୱ ଶିଷ୍ୟତ୍ୱ ଭାବୁ। ନନ୍ଦଗ୍ରାମରେ ସବ ଭୋଜନ ଛାଡ଼ି ଦେଇଛନ୍ତି, ବ୍ରଜବାସୀ ବହୁମାନେ ଆସିକି ପହଞ୍ଚିବେ, ବାବା ବ୍ରଜବାସୀମାନଙ୍କ ତ ଅତି ଦୁର୍ଲଭ ଭାବ, ବାବା ସୁକୁମାର ବୟସ କିଛି ଭୋଜନ କରୁନା, ଏମାନେ ଘରୁ ସବୁ କରିକି ଆଣିବେ ଖାଇବେ। ଯେତେବେଳେ କେତେବେଳେ ଜବରଦସ୍ତି ଫଳମୂଳ ଟିକେ ଖାଇବେ ନହେଲେ ଉପବାସ କରି ରହିବେ, କାହିଁକି ପ୍ରାଣ ରଖିବେ? ମୋର ବୈଷ୍ଣବତାରେ ଗୁରୁ ସନ୍ତୁଷ୍ଟ ନୁହନ୍ତି, ପ୍ରାଣ ରହିବ କଣ କାମରେ ଲାଗିବ? ବସି ଭଜନ କରନ୍ତି। ସୁଧିଆ ମାର ନିତାଇ ଚରଣେ ସମ୍ପହେ ଯାଉକ ଜ୍ୱାଳା। ଗୁରୁଦେବ ସଂସାର ଯୋଉ ଜ୍ୱାଳା ପାଉଛି, ଭକ୍ତି ରାଜ୍ୟରେ ଯୋଉ ଜ୍ୱାଳା ପାଉଛି, ଯୋଉ ସାଂସାରିକ ଧର୍ମ ମୋତେ ଆରୋପିତ କରିଛି, ଏଇ ଜ୍ୱାଳାଟା ମୋତେ ଆପଣ ସମର୍ପଣ କରିଦିଅନ୍ତୁ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣ କମଳ। ମୋର ଏତିକି ପ୍ରାର୍ଥନା, ଆପଣ କାମ କରନ୍ତୁ, ମୁଁ କେମିତି ପହଞ୍ଚିବି? ମୋର ତ ଅଭିମାନ ଅଛି। ତୁମାର କୃପାଏ ଆମାର ଜିହ୍ୱାଏ, ତୁମାର କୃପାଏ ତୁମାର କୃପାଏ ଆମାର ଜିହ୍ୱାଏ, ତୁମାର କୃପାଏ ଆମାର ସ୍ପୃକ ଯୁଗଲ କହେ କାଳିଦାସ ଆମର ହୃଦୟ, କହେ କାଳିଦାସ କହେ କାଳିଦାସ ଆମର ହୃଦୟ, କହେ କାଳିଦାସ ଜାଗୁ କାଶୀ ରାଧା ଶ୍ୟାମ ଗୁରୁରେ, ଜାଗୁ କାଶୀ ରାଧା ସେ ମାୟା ବସେ ସଂସାର ସାଗରେ, ମିଛେ ମାୟା ବସେ ସଂସାର ସାଗରେ, ପଡ଼ିଆଛି ଲାମ ଆମି ପଡ଼ିଆଛି କୃପା ଦରକାର। କାଳିଦାସ କହିଲେ ଶିଷ୍ୟରେ ଏ ଭାବ, କେଉଁ କୃପା ଦରକାର? ଧନ ନାହିଁ, ପ୍ରତିଷ୍ଠା ଲାଭ ପୂଜା କିଛି ଦରକାର। ଏ ଗୌଡ଼ୀୟ ଭାବ ଆଜ୍ଞା, ସଂସାରୀ ଲୋକ ଗୁରୁ ଗ୍ରହଣ କରିବା ପାଇଁ, ସଂସାର ଦୁଃଖକୁ ଦୂର କରିଦେବା ପାଇଁ, ସଂସାର ଜୀବନଯାତ୍ରାକୁ ସୁଗମ କରିବା ପାଇଁ, ଗୌଡ଼ିୟର ଶୁଦ୍ଧ ବୈଷ୍ଣବ ଧାରା ଏ ସ୍ଥାନ ଦିଏ ନା। ମୋର ଶତଶତ ଜୀବନ, ମୋର ଜୀବନ ନିଷ୍ପେଷିତ ହେବାର, ନିଷ୍ପେଷିତ ଅବସ୍ଥାରେ ବରଂ ବ୍ୟତୀତ ହଉ, ପ୍ରଭୁଙ୍କର ନାମଟା ଟିକେ ରହିଥା ମୋ ଜୀବନରେ। ସଂସାର ଜଳ ମୋର ସବୁ ଜନ୍ମ ପାଇଁ ରହୁ, ପ୍ରଭୁଙ୍କ ନାମଟା ମୋ ମୁଖରେ ରହିଥା। ଏଇ ଭାବନା ହଉଛି ଶୁଦ୍ଧ ଭାବନା। ସେଥିପାଇଁ କାଳିଦାସ କହୁଛନ୍ତି, ତୁମାର କୃପାଏ ଆମାର ଜୁହାଏ ସ୍ପୃକ ଯୁଗଳ ନାମ। ହେ ଗୁରୁଦେବ ମୋତେ ଏତିକି କୃପା କରନ୍ତୁ, ଯୁଗଳଙ୍କର ନାମ, ଏ ରାଧାକୃଷ୍ଣଙ୍କର ନାମ ମୋ ଯୁଗଳ ମୋ ଜିହ୍ୱାରେ ସବୁବେଳେ ସ୍ଫୁରଣ ହଉ। ସ୍ଫୁରଣ ମାନେ ସ୍ୱୟଂ ମୋ ଜିହ୍ୱାରେ ଉଚ୍ଚାରିତ ହୁଅନ୍ତୁ, ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ। କହେ କାଳିଦାସ ଆମାର ହୃଦୟ ସ୍ଫୁରୁକ ଶ୍ରୀ ରାଧା ଶ୍ୟାମ। ହେ ଗୁରୁଦେବ, ଆପଣଙ୍କ କୃପାରୁ ଆପଣ ମୋତେ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣ କମଳରେ ସମର୍ପଣ କରନ୍ତୁ। ଆପଣଙ୍କ କରୁଣାକୁ ମୁଁ ଆଶ୍ରୟ କରି, ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣାକୁ ଆଶ୍ରୟ କରି, ଯୁଗଳର ନାମ ମୋ ଜିହ୍ୱାରେ ସ୍ଫୁରଣ ହୁଅନ୍ତୁ। କାରଣ ସ୍ଫୁରଣ ନହେଲେ ଆପଣ ନାମକୁ ଅଭ୍ୟାସ କଲେ କ'ଣ ପାରିବେ କି? କିନ୍ତୁ ନାମ ପ୍ରଭୁ ମୋ ଜିହ୍ୱାରେ ସ୍ଫୁରଣ ହୁଅନ୍ତୁ, ଏଇ ବ୍ୟାକୁଳତା ଆସିଲେ ପ୍ରଭୁ କୃପା କଲେ, କାରଣ ଅପ୍ରାକୃତ ଜିନିଷ ନା, ପ୍ରାକୃତିକ କହିବା ପାଇଁ କେତେ ଜୁହା ବଡ଼ ଚର୍ଚ୍ଚା ବହୁତ ଭଲ ଲାଗୁଛି, କିନ୍ତୁ ସତ ଜୁହା ହେଇଯାଉଛି। ଗୋଟିଏ ଜୁହା ଶହେ ଜୁହା ହେଇକି ଶହେ ଜୁହାର କାମ କରୁଛି, କିନ୍ତୁ ହରିନାମ କଲା ବେଳକୁ ଗୋଟିଏ ଜୁହା ତାର କାମ ବି କରୁନି। ବେଳେ ବେଳେ ଜିଭ ତଳେ ରହିଯାଉଛି, ମନ ମନେ ତ ଭାବିଦେବି ଆଉ କ'ଣ କହିବି, ତାହେଲେ ପର ଦୋଷଟା ପରଚିନ୍ତାଟାକୁ ମନେ ମନେ ଜିଭା ଅଟକି ଯାଉନୁ ନା? ବଳରାମ ଦାସ ଲେଖିଲେ ପରନିନ୍ଦାରେ ସତ ଜିହ ହାଇଯାଏ, ତାଙ୍କ ଭଜନରେ ଲେଖିଲେ, କିନ୍ତୁ ହରିଭଜନ ତାଳକୁ ବହୁ ବାଧୁଛି। ଇ ବଡ ସୁନ୍ଦର ପ୍ରାର୍ଥନା କହେ କାଳିଦାସ ତୁମାର କୃପାଏ ସ୍ୱରୂପ ଯୁଗଳ ନାମ। ଇଏ ଶିଷ୍ୟର ଭାବନା, ଶିଷ୍ୟର ଯାହା କୁହାଯାଏ ଭାବନା ସବୁବେଳେ ଅନ୍ତର ଭିତରେ ରହିବା ଦରକାର। ମୋର ତ ଶିଷ୍ୟର ଗୁଣ ନାହିଁ, କରୁଣା କରିକି ମୋତେ ଗ୍ରହଣ କରିଛି, ମୁଁ କେମିତି ଶିଷ୍ୟତ୍ୱ ପ୍ରାପ୍ତ କରିବି ଏ ଭାବନାରେ। ଏବଂ ରୂପ ଗୋସ୍ୱାମୀ ପଳେଇଯାଇଛନ୍ତି ଆଉ ଭଜନ କରୁଛନ୍ତି। ଦୁଇଟି ଜିନିଷ ଏଥିରେ ଅଛି। ସନାତନ ଗୋସ୍ୱାମୀ ଯାଇକି ଯେତେବେଳେ ପହଞ୍ଚିଗଲେ ନନ୍ଦ ଘାଟ ପାଖରେ, ବ୍ରଜବାସୀମାନେ ରହିଛନ୍ତି, ସେମାନେ ଦେଖିଲେ ବାବା ଆସୁଛନ୍ତି ନା କ'ଣ। ସନାତନ ଗୋସ୍ୱାମୀ ଦୁଇଥର ବ୍ରଜ, ଜଣେ ବ୍ରଜବାସୀ ବୁଢ଼ୀ ମା ତାର କ'ଣ ହେଉଛି ନା ଘର ଲିପୁଛି, ତାହେଲେ ଘର ଲିପୁଛି ସନାତନ ଜାଣି ଡାକିଲେ ରାଧେ ମାନେ ସେ ଆଣିଦେବେ ବାବା 12 ବାଜିଲାଣି ବାବା ଆସୁଛନ୍ତି, ବୁଝିଦେଲେ ସନାତନ। ସେ କହିଲେ ଘର ଲିପା ସରୁ ବାବା ତ ସାଧୁମାନେ ଏମିତି ଥିଲେ, ନିଜର ଭଳି ବ୍ରଜବାସୀମାନଙ୍କର ଥିଲେ, ସେ ଘରେ ବସିଥିଲେ ମା ବୋଧେ କିଛି କାମ କରୁଥିବେ, ସେ ବସିକି ରହିଲେ। ପୁଣି ଡାକିଲେ ରାଧେ, ସେ ଭିତରୁ ଆବାଜ ଲଗାଉଛି ବୁଢ଼ୀ ମା, କ'ଣ ବାବା ଘୋଡ଼ା ଚଢ଼ିକି ଆଜି ଆସିଛ କି? ବ୍ରଜବାସୀମାନେ ବାବାଙ୍କୁ ଏତେ ନିଜର ଭାବନ୍ତି, ପିଲାଭଳି ତାଙ୍କୁ ଶାସନ ବି କରିଦିଅନ୍ତି, କ'ଣ ବାବା ଆଜି ଘୋଡ଼ା ଚଢ଼ିକି ଆସିଛ କି, ଏତେ ତରତର କାହିଁକି, ଏ ସାଧୁ ଲୋକର କାମ କି ଅଛି? ବୋଲେ ଏମିତି କଥା କ'ଣ କହୁଛି, ସନାତନ ଗୋସ୍ୱାମୀ ଏ କଥା କହୁଛନ୍ତି, ପ୍ରେମ ସ୍ନେହ। ଆଉ କହିଲେ ଏମିତି କଥା କ'ଣ କହୁଛନ୍ତି, ଆଉ ଘରୁ କେବଳ ଆବାଜ ଶୁଭିଲା। କହିଲା ଆରେ ବାବା, ଆମର ତ ବାବା ଅଛନ୍ତି, ତାଙ୍କର କେତେ ସୁନ୍ଦର ଯୁବକ ପିଲାବେଳେ ଏତେ ସୁଗୁଣ, ସେ ବସିକି ଭଜନ କରୁଛନ୍ତି, ଆମେ ତାଙ୍କୁ ଦେଇକି ଆସୁଛୁ, ଆଉ ମୁଁ ତୁମେ ଦ୍ୱାରକୁ ଆସିଛ, ଟିକେ ସମୟ ଅପେକ୍ଷା କରିପାରୁନ। ଜୀବ ଗୋସ୍ୱାମୀଙ୍କର ସୁଗୁଣ ବ୍ରଜବାସୀଙ୍କ ଅନ୍ତରରେ ଭାବ ସୃଷ୍ଟି କରିଦେଲା। ଗୁରୁଙ୍କର ଯୋଉ ଅନ୍ତର କୃପା, ବାହ୍ୟରେ ଶାସନ, ବୈଷ୍ଣବ ଗୌଡ଼ିଆ ବୈଷ୍ଣବଙ୍କୁ ଶିକ୍ଷା ଦେବା ପାଇଁ ଜୀବ ଗୋସ୍ୱାମୀଙ୍କର ସ୍ୱତନ୍ତ୍ର ଯୋଉ ସୁଗୁଣ ବ୍ରଜବାସୀମାନଙ୍କ ଅନ୍ତରରେ ଆଜି ସୁଗୁଣ ପ୍ରକାଶ, ବ୍ରଜବାସୀମାନେ ଆଜି ପ୍ରସନ୍ନ ହେଇଯାଉଛନ୍ତି। ଆଚ୍ଛା କୁହନ୍ତୁ ନା, ଯାହାକୁ ଗୁରୁ ତ୍ୟାଗ କରିବେ ତା ନିକଟରେ ସୁଗୁଣଟା ବ୍ରଜବାସୀମାନଙ୍କୁ ଆକର୍ଷଣ କରିବ? ଏଇଟା ଆମ୍ଭଳି ସାଧକ ଜୀବମାନଙ୍କୁ ଶିକ୍ଷା ଦେବା ପାଇଁ। ସନାତନ ପଚାରିଲା, ରଖ ରୁଟି, ମୁଁ ପରେ ମାଧୁକରି କରିବି। ସେ ବାବା କାହାନ୍ତି? ମୁଁ ତାକୁ ଟିକେ ଦେଖିବାକୁ ଯିବି। ଆରେ ଏତେ ସୁଗୁଣ ବାବା ଅଛନ୍ତି ଯିଏ ଧୀର ସ୍ଥିରରେ ବସୁଛନ୍ତି, ଆଉ ଯୁବକ ବୟସ କହୁଛ ତରୁଣ ବୟସ, ମୁଁ ଟିକେ ଯିବି ଦେଖିକି ଆସି। ଜୀବ ଗୋସ୍ୱାମୀ ବସିକି ନନ୍ଦଘାଟରେ ଗୁମ୍ଫା ଭିତରେ ବସିକି ଭଜନ କରୁଛନ୍ତି। କାହିଁକି ଭଜନ କରୁଛନ୍ତି? ଆମେ ପ୍ରାଣ ତ୍ୟାଗ କରିବୁ, ପ୍ରାଣ ରଖି କ'ଣ ଲାଭ ଅଛି? କିଛି ଭଜନ କରୁନା। କେଉଁ ସଂକଳ୍ପ ନା, ରହି ପତ୍ର କୁଟିରେ ଦେ ଖିତେ ଅତି କଭୁ ଭୁଞ୍ଜେ କଭୁ କିଛୁ ଭୁଞ୍ଜେ କଭୁ ଉପବାସ ହୟ କଭୁ କିଛୁ ଭୁଞ୍ଜେ କଭୁ ଉପବାସ ହୟ ଦେହ ହୈତେ ପ୍ରାଣ ଭିନ୍ନ କରିଆ ତୁରିତେ ଦେହ ହୈତେ ପ୍ରାଣ ଭିନ୍ନ କରିଆ ତୁରିତେ ପ୍ରଭୁ ପାଦ ପଦ୍ମ ପାବି ଏଇ ଚିନ୍ତା ଚିତେ ପ୍ରଭୁ ପାଦ ପଦ୍ମ ପାବି ଭିତରେ ରହୁଛନ୍ତି। କଭୁ ଉପବାସ ରହୁଛନ୍ତି। ଆଜି କଣ ସଂକଳ୍ପ ନା ଦେହ ହୋଇତେ ପ୍ରାଣ ଭିନ୍ନ କରିବା ତ୍ୱରିତ, ତ୍ୱରିତ ମାନେ ଶୀଘ୍ର, ଦେହ ଠାରୁ ପ୍ରାଣକୁ ଅଲଗା କରିଦେଇଛନ୍ତି, ମାନେ ଦେହ ଚିନ୍ତା କିଛି ନା, କାହିଁକି ନା ଦେହଟା ତ୍ୟାଗ କରିଦେବି, ଆଉ ପ୍ରଭୁ ପାଦ ପଦ୍ମ ପାବି ଏଇ ଚିନ୍ତା ଚିତେ, ମୁଁ ଭଗବାନଙ୍କର ପାଦ ପଦ୍ମ। ଆଚ୍ଛା ଆପଣ ଗୋଟେ ପ୍ରଶ୍ନ ଆସିବ, ଗୁରୁ ଯଦି ତ୍ୟାଗ କରିଦେଲେ ଶିଷ୍ୟ କ'ଣ କରିବେ? ବୈଷ୍ଣବ ଧର୍ମର ଆପଣମାନେ ଯଦି ପାଠ କରିବେ, ଏତେ ସୁନ୍ଦର ଆମର ସିଦ୍ଧ ବୈଷ୍ଣବମାନଙ୍କର ନିତ୍ୟ ପ୍ରଶ୍ନମାନଙ୍କର ଆଚରଣ, କୌଣସି ଷ୍ଟେପ୍ରେ ତାଙ୍କର ଭୁଲେ, କୌଣସି ଷ୍ଟେପ୍ ଅଛି? ଯଦି ଜଣେ ବୈଷ୍ଣବ ନିକଟରେ ଅପରାଧ କଲା, ଗୁରୁଙ୍କ ନିକଟରେ ଅପରାଧ କଲା, ତାର ଫଳ କ'ଣ? ସେ ଯାଇ ଗୁରୁଙ୍କୁ ପ୍ରାର୍ଥନା କରିବେ, ଗୁରୁଦେବ ମୁଁ ତ ଅପରାଧ କରିଦେଲି, ଆପଣ ଯଦି କ୍ଷମା କର। କିନ୍ତୁ ଶତ ଶତ କ୍ଷମା ପ୍ରାର୍ଥନା କଲା ପରେ ଯଦି ଗୁରୁଦେବଙ୍କର ଦୟା ନ ଆସିଲା, ଶିଷ୍ୟ କ'ଣ କରିବ? ତାର କର୍ତ୍ତବ୍ୟ କ'ଣ? ବୈଷ୍ଣବ ଶାସ୍ତ୍ରରେ ଏହି ନିର୍ଦ୍ଦେଶ, ସେ ଏକାନ୍ତରେ ଯାଇକି ହରିନାମକୁ ଆଶ୍ରୟ କରିବ, ହେ ନାମ ପ୍ରଭୁ ଆପଣ ଯଦି କରୁଣା କରିବେ ମୋ ଭଳି ପତିତକୁ, ତାହେଲେ ହୁଏତ ମୋ ଗୁରୁଦେବଙ୍କର ମୋ ପ୍ରତି ଟିକେ କୃପା ଦୃଷ୍ଟି କରିବେ, ଯଦି ଆପଣ କୃପା ନ କରିବେ ତାହେଲେ ମୁଁ ସ୍ୱରୂପ ରକ୍ଷା କରିବି, ଏକାନ୍ତରେ ନାମ ଆଶ୍ରୟ କରିବି। ତେଣୁ ଯେଉଁ ସେ ସିଦ୍ଧାନ୍ତ ରହିଛନ୍ତି, ଶରୀର ମୁଁ ତ୍ୟାଗ କରିଦେବି, ଗୁରୁଦେବ ଗ୍ରହଣ କଲେନି। ଆଉ ଏଣେ ସନାତନ ଗୋସ୍ୱାମୀ କି କହିଲେଣି କିଏ ବ୍ରଜବାସୀ, ଇଏ ଏଇ ସଂକଳ୍ପରେ ଅଛନ୍ତି, ଇଏ ସନାତନ ଗୋସ୍ୱାମୀ ପଚାରୁଛନ୍ତି, କହିଲେ ବାବା ତୁମେ ତ ଡେଲି ଡେଲି ଏମିତି କହୁନାହାନ୍ତି, ବାବା ତୁମେ ତ ଡେଲି ଡେଲି ମାଧ୍ୟମରେ ଅଛ, କିନ୍ତୁ ଜାଣିଛ ସେ ତରୁଣ ବୟସର ପିଲା ଏଇ ପାଖରେ ରହୁଛନ୍ତି, ଆଉ ଭୋଜନ ଏମିତି ତାଙ୍କର ନାହିଁ। ସନାତନଙ୍କର ଭାବ ଆସିଲା, ବୈଷ୍ଣବମାନଙ୍କର ଏଇଟା, ଆମେ କାହାର ତପସ୍ୟା ଶୁଣିଲେ, ଆମେ କାହାର ଭଲ ଗୁଣ ଶୁଣିଲେ ଆମ ଅନ୍ତର କ'ଣ ଉଦ୍ବେଳିତ ହେଉଛି ତାକୁ ଦର୍ଶନ କରିବା ପାଇଁ? ଇଏ ବହୁ ବଡ଼ ସମ୍ପତ୍ତି ବୈଷ୍ଣବ ରାଜ୍ୟରେ, ଅନ୍ୟର ସୁଗୁଣ ଦେଖି ଉତ୍ଫୁଲ୍ଲିତ ହେଲେ ପ୍ରଭୁ ତାର ସୁଗୁଣକୁ ଆପଣ ଅନ୍ତରକୁ ଦେବେ, ମନେ ରଖିବେ। ବୈଷ୍ଣବତା ହେବା ପାଇଁ ଭୟ ଲାଗୁଛି ଆଜ୍ଞା, ଶାସ୍ତ୍ର ପଢ଼ିଦେଲେ, ଶାସ୍ତ୍ର ପଢ଼ିଲେ ଆପଣ ଭୟ ଲାଗିବ, ଆରେ କେଉଁ କେଉଁ ଅବସ୍ଥାରେ ଆମେ ଅଛେ? ଅନ୍ୟର ସୁଗୁଣ ଦେଖିଲେ, ବୈଷ୍ଣବର ବିଶେଷ କରି ବୈଷ୍ଣବର ସୁଗୁଣ ଦେଖିଲେ ତାର ସୁଗୁଣ ପ୍ରଭୁ ଆପଣଙ୍କ ପାଖକୁ ଦେବେ, କାହିଁକି ନା ପ୍ରଭୁ କହିବେ ଯାହା ହଉ ମୁଁ ଯେଉଁ କରୁଣା କରିଛି ତାର ସାଧନ ସମ୍ପତ୍ତି ନୁହେଁ, ମୁଁ ଯେଉଁ କରୁଣା କରିକି ଦେଇଛି ସେଥିରେ ଇଏ ପ୍ରସନ୍ନ ଅଛି, ମୋ କରୁଣା ପରେ ବିରୋଧ କରୁନି ଭଗବାନ। ସେ ଏ ସାଧନ ବିନା ବୈଷ୍ଣବର ସୁଗୁଣ ଦେଖି ସେ ପାଇଯିବ। ଆମର ତ ଏମିତି ଅଭ୍ୟାସ, ବହୁ ବଡ଼ ଦୁଃଖ ଲାଗେ ବେଳେବେଳେ ଏସବୁ ପାଠ ପ୍ରବଚନ ବନ୍ଦ କରିକି, କେବଳ କ'ଣ କରିବାକୁ ପଡ଼ିବ ସେ ହିଁ ସମସ୍ୟାରେ ପଡ଼ିଯାଏ ବେଳେ, ବହୁ ଭୟଙ୍କର ଶାସ୍ତ୍ର ପଢ଼ିଦେଲା ପରେ ସବୁ ଲାଗୁଛି। ଜୀବ ଗୋସ୍ୱାମୀ ଆନନ୍ଦିତ ହେଇଗଲେ, ମୋର ଭୋଜନ ଦରକାର ନାହିଁ ମୋତେ, ସନାତନ ମୋତେ ଚାଲ ଚାଲ ସେ ବୈଷ୍ଣବ ଟିକେ ଦେଖିବି, କହିଲେ ବାବା ଜାଣିଛନ୍ତି ତାଙ୍କ ଜୀବନ କେମିତି, ଯୁବକ ଅବସ୍ଥାରେ ଏଭଳି ଭୋଜନ କରୁଛନ୍ତି ନା, କିଭଳି ଭୋଜନ?
ଅଳପ ବୟସେ ଏକ ତପସ୍ୱୀ ସୁନ୍ଦର, ଅଳପ ବୟସେ ଏକ ତପସ୍ୱୀ ସୁନ୍ଦର, କତ ଦିନ ହୋଇଲେ ରହେ ଏ ବନ ଭିତର, କତ ଦିନ ହୋଇଲା ରହେ ଭୁଞ୍ଜାଇତେ ଯତ୍ନ କରି ଅନେକ ପ୍ରକାର, ଭୁଞ୍ଜାଇତେ ଯତ୍ନ କରି ଅନେକ ପ୍ରକାର, କଭୁ ଫଳ ମୂଳ ଭୁଞ୍ଜେ
କରୁଛନ୍ତି, କେବେ ନିରାହାର ରହୁଛନ୍ତି? ଆଉ ଭୁଞ୍ଜା ଏତେ ଯତ୍ନ କରି ଅନେକ ପ୍ରକାର, ମା କହୁଛନ୍ତି ସନାତନକୁ, ଆମେ ତାକୁ ସେ ବାଳକ ତପସ୍ୱୀ ସୁନ୍ଦରକୁ ଭୋଜନ କରିବା ପାଇଁ ମୁଁ ଇଚ୍ଛା କରୁଛି, ଆମେ ଯାଉଛୁ ଯତ୍ନ କରୁଛୁ, ବାବା ଟିକେ କା, ଆପଣ ଯୁବକ ଲୋକ କେତେ प्रेम देख साधुर स्नेह ये कौन बाबा मांग स्नेह सहित समान साधु पुरुष स्नेह धामवासी स्नेह ये संसार स्नेह नुहे आज ब्रजवासी मैंने आम देखीचु आज भी साधु पुरातन साधु अच्छा ब्रजवासी मैंने घर को जाती ना घरे जगह दे दी ब्रजवासी मैंने रही बाबा को केवे किसी कहे मुझे जाइली जो बहुत प्राचीन साधु अच्छा दर्शन करने तार पिला छुआ सब रही घरे शिशी निजे रही छुआ टी आसिक रही घर छाड़ी जा रूम दे जहाँ बाबा दरकार देते बाबा जो कबाट खोलिए जहाँ दरकार देते कबाट न खोले पे कि कहे आज घर भी अच्छा बाबा बाबा देह खराब भल मंद जहा सब ये बुझे संसार आम दे पार आम जो अकर्मण्य हो जा आम जो संसार संसारी जीवन स्वार्थ को पूरण न कर ସେତେବେଳେ ସିଏ ତାର ମାୟାକୃତି ଯୋଉ ଅନ୍ତରରେ ଥିବା ଯୋଉ ଭୟଙ୍କର ରୂପକୁ ସେ ଦେଖେଇବ ବାହାର ସୌମ୍ୟ ରୂପକୁ ସେ ରଖିଦବ ନିତ୍ୟ ପ୍ରସାଦଙ୍କର ସ୍ନେହ ସାଧୁଗୁରୁଙ୍କର ସ୍ନେହ ବୈଷ୍ଣବର ସ୍ନେହ ଧାମବାସୀର ସ୍ନେହ ଜାଗତିକ ସ୍ନେହ ନୁହେଁ ଏ ଆତ୍ମକଲ୍ୟାଣ ପ୍ରଭୁପଦ ପ୍ରାପ୍ତିର ସ୍ନେହ ତାର ମୂଲ୍ୟ ସମସ୍ତେ ବୁଝିପାରିବେ ନା କହିଲେ ଆମେ ଭୁଞ୍ଜିବା ପାଇଁ ଯାଉଛୁ କିନ୍ତୁ ସେ ତପସ୍ୟ ସୁନ୍ଦର ବୁଝୁନି ଆରେ ବାପା କେତେ ତୁ ଭୋଜନ କରିବୁ ଭୋଜନ କର କିନ୍ତୁ ଇଏ ତ ସଂକଳ୍ପ କରିଛନ୍ତି ଦେହଠାରୁ ପ୍ରାଣକୁ ଭିନ୍ନ କରିକି ପ୍ରଭୁପଦକୁ ପାଇବି ଗୁରୁ ତ୍ୟାଗ କରିଛନ୍ତି ଭୋଜନ କରୁଛନ୍ତି କହିଲେ ଆଉ ତାଙ୍କର ତପସ୍ୟା କଣ ଟିକେ କହିଲ ସନାତନ ପଚାରୁଛନ୍ତି ଖୁସି ହଉଛନ୍ତି ବୈଷ୍ଣବ ଅନ୍ୟର ସାଧନରେ ଆନନ୍ଦିତ ହବ ଖୁସି ହବ କହିଲେ ଆଉ କଣ କରୁଛନ୍ତି କହିଲେ ବାବା ମୁଁ କଣ କହିବି ପୂର୍ବରୁ ତ କିଛି କିଛି ଖାଉଥିଲେ ବର୍ତ୍ତମାନ ସବୁ ଛାଡ଼ିଦେଲେଣି ବହୁ ଛାଡ଼ି ଦେଉଛନ୍ତି ଆମେ ଯେତେବେଳେ ଜୋର ଜବରଦସ୍ତି କରିବି କଣ ଖାଉଛନ୍ତି ଜାଣିଛ ବହୁ ଯତ୍ନେ କିଞ୍ଚିତ ଗୋ ଧୂମା ଚୂର୍ଣ୍ଣ ଲୟା ବହୁ ଯତ୍ନେ କିଞ୍ଚିତ ଗୋ ଧାମ ଚୂର୍ଣ୍ଣ ଲୟା କରାଏ ଭକ୍ଷଣ ତାହା ଜଲ ମିଶାଇ ଇଏ ଏମିତି ଅବସ୍ଥା ତାହେଲେ ମା ମାନେ କହୁଛନ୍ତି ଏ ବାବା ଆମେ ଯେତେବେଳେ ତାଙ୍କୁ ଭୋଜନ କରିବା ପାଇଁ ଜବରଦସ୍ତି କହୁଛୁ ସେ କଣ କରୁଛି ଜାଣିଛନ୍ତି ଗୋଧୂମ ଗୋଧୂମ ମାନେ ଗୋଧୂଳି ହେଇପାରନ୍ତି କିମ୍ବା ଶୁଖିଲା ଗୋବର ବି ହେଇପାରନ୍ତି ତାର ତ ବ୍ୟାଖ୍ୟା ନାହିଁ ମୁଁ ତ ସମସ୍ତ ଲୋକ ମୁଁ କଣ ଜାଣିବି ଆମେ ଯେତେବେଳେ ଜବରଦସ୍ତି କରିବୁ ଆହାର ଛାଡ଼ି ସାରିଲେଣି ସେ ଗୋଧୂମକୁ ପାଣିରେ ମିଶାଇ ଦେଇକି ପିଇ ଦିଅନ୍ତି ସନାତନ ଖୁସି ହେଇଗଲେ ମୁଁ ଯିବି ତାଙ୍କୁ ଦର୍ଶନ କରି ସନାତନ ଆସିଲେ ସନାତନ ଆସିଲେ ଯେତେବେଳେ ରୂପକ ସେମିତି ଭଜନ ଅଛନ୍ତି ଜାଣିଦେଲେ ଦେଖିଦେଇକି ପଡ଼ିଗଲେ ପାରଦ ସନାତନଙ୍କର ଅନ୍ତର ବୈଷ୍ଣବ କ'ଣ ଶୁଦ୍ଧ ବୈଷ୍ଣବ ତ ଅନ୍ତରକୁ ବୁଝିଦେବେ ସାଙ୍ଗେ ସାଙ୍ଗେ ଆଉ ରୂପଙ୍କ ହାତରେ ତ ସମର୍ପଣ କରିଥିଲେ ସନାତନ ଜୀବକୁ ନା ଏକମାତ୍ର ଭାତୃପୁତ୍ର ଦୁଇ ଜଣ ତ ବ୍ରହ୍ମଚାରୀ ତାଙ୍କର ଅନୁପମଙ୍କର ପୁତ୍ର ସୁକୁମାର ଏତେ ବଡ଼ ଭୋଗ ଐଶ୍ୱର୍ଯ୍ୟକୁ ତ୍ୟାଗ କରିକି ଆସିଛି ତାଙ୍କ ପ୍ରତି ସନାତନଙ୍କର ବଡ଼ ଦୁର୍ବଳତା ତାକୁ ଦୁର୍ବଳତା କୁହାଯିବନି ବୈଷ୍ଣବ ସ୍ନେହ ପାଗଳ ହେଇଗଲେ ସନାତନ ହେଲେ ଯିବ ତୁ ଗୁରୁଙ୍କର ଏତିକି ଦଣ୍ଡକୁ ସ୍ୱୀକାର କରିପାରିଲୁନୁ ତୁ ଆଜି ଏ ଦୁର୍ଲଭ ଗୌର କୃପାକୁ ତ୍ୟାଗ କରିବା ପାଇଁ ଚାହୁଁଛୁ ବାପା ରୁହ ଭୋଜନ ଟିକେ କର ମୁଁ ଜାଣେ ସମାଧାନ କରିବି ବର୍ତ୍ତମାନ ବଡ଼ ଭାଇ ତ ବାଡ଼ି ଦୟାଦ୍ର ସନାତନ ଏ ଦେଖିଦେଲେ ଜୀବଙ୍କର ଅବସ୍ଥାକୁ ଦେଖିକି ଚାଲାଖରେ ଯାଉଛନ୍ତି ସବୁବେଳେ ଯାଆନ୍ତିନି ଭାଇଙ୍କ ପାଖକୁ କେହି କୌଣସି କୃଷ୍ଣ କୌଣସି କୃଷ୍ଣ ସହିତ ସାଙ୍ଗେ ସାଙ୍ଗେ ମିଶନ୍ତିନି ଦୂରରେ ରୁହନ୍ତି କାଳେ ଅପରାଧ ହେଇଯିବ ନିଜ ଭାଇ ହେଲେ ବି କେଉଁ ସ୍ଥିତିରେ ଅଛନ୍ତି ସନାତନଙ୍କର ଆମେ ପଢ଼ୁ ମୁଁ ସେ ଲୀଳା କହିଛି କି ନାହିଁ ତ ମନରେ ପଢ଼ୁନି ଏ ଯେଉଁ ରାଧାରାଣୀଙ୍କର ପଛରେ ସର୍ପମାନେ ଟିକେ କହିଥିବି ସେଟା ଆଲୋଚନା ହେଇଛି ରୂପଗୋସ୍ୱାମୀ ଯେଉଁ ଲେଖିଲେ ବ୍ୟାଳ ଫଣା ସେଟାକୁ ପଢ଼ିକି ସନାତନଙ୍କର ସନ୍ଦେହ ଆସିଲା ରାଧାରାଣୀଙ୍କର ବେଣୀଟାକୁ ସର୍ପର ଫଣା ସହିତ କେମିତି ତୁଳନା କଲେ ମୁଁ ଏଇଟା ମୋତେ ଭଲ ଲାଗୁନି ଏତିକିରେ ରାଧାରାଣୀ ତାଙ୍କୁ ଦେଖିବେ ନା ରୂପ ଯାହା ଲେଖିଛନ୍ତି ଠିକ୍ ରାଧାକୁଣ୍ଡ ତଟରେ ବସିଛନ୍ତି ବାଳିକାମାନେ ଖେଳୁଛନ୍ତି ନିଜେ ରାଧାରାଣୀ ଆସିଛନ୍ତି ସନାତନ ଦେଖୁଛନ୍ତି ସବୁ ବାଳିକାମାନଙ୍କର ବେଣୀରେ ସାପ ଭଳି ସବୁ ଠିଆ ହେଇ ସେ ଡାକୁଛନ୍ତି, ହେ ଗୋପୀଗଣ, ହେ ଗୁଆଲିନୀଗଣ, ତୁମର ମସ୍ତକରେ ସାପ ଚଢ଼ିଛନ୍ତି, ଇଏ କେହି ଶୁଣୁନାହାନ୍ତି, ଗାଁରେ ଖେଳୁଛନ୍ତି, ଧାଇଁ ଧାଇଁ ତୁମେ ଯାଉଛନ୍ତି, ଅନ୍ତର୍ଧାନ ହେଇ ଶୁଣ ରେ, ରୂପ ଯାହା ଠିକ ମୋର ତ ଅପରାଧୀ ପ୍ରାଧାନ୍ୟ ଶିକ୍ଷା ଦେଇଥିଲି। ସେଥିପାଇଁ ଗୋସ୍ୱାମୀ ଗୋସ୍ୱାମୀ ଆମେ ବହୁତ ଭୟ କରନ୍ତି, କାରଣ ସିଦ୍ଧ ସାଧକ ନିତ୍ୟ ପାର୍ଶ୍ୱ କେଉଁ ଭାବନାରେ କିଏ ଭାଇ ହେଲେ ବି ସମାଧାନ କେମିତି କରିବି, ଚାଲାକ କରିକି ଯିବ ଗୋସ୍ୱାମୀ ଏ ସନାତନ ଗଲେ, ରୂପ ଦେଖିକି ପ୍ରଣାମ କଲେ, ସନାତନ ବସିଲେ କୁଡ଼ିଆରେ ବସିଲେ, କହିଲେ ଆଚ୍ଛା ଭକ୍ତିର ସଙ୍ଗେ ସିନ୍ଧୁ କେତେ ବାଟ ଗଲା, କାହିଁକି ନା ଶାସ୍ତ୍ର ପ୍ରଣୟନ ଶ୍ଲୋକକୁ ଲେଖିବେ, ଲେଖିଲା ପରେ ତାର ଯେଉଁ ଗ୍ରାମାଟିକାଲ ମିଷ୍ଟେକ୍ ରହିବ, ଇଏ ସମ୍ରାଟ ନା ଯିବ ଗୋସ୍ୱାମୀ, ଇଏ ସବୁ କରେକ୍ସନ୍, ଏତେ ବଡ଼ ଯିଏ କ'ଣ କୁହାଯିବ, ମହାପ୍ରଭୁଙ୍କ କୃପାର ଅଧିକାରୀ ରୂପ ଗୋସ୍ୱାମୀ ଯାଙ୍କୁ ଅଧିକାର ଦେଉଥିଲେ ତୁମେ ଶୋଧନ କର, ସନାତନ ଗୋସ୍ୱାମୀ ବୈଷ୍ଣବ ସଂରକ୍ଷଣ କଲେ, କହିଲେ ତୁମେ ଶୋଧନ କର, କାରଣ ଆମେ ତ ମହାପ୍ରଭୁ ତ ଆମକୁ କୃପା କରିକି ବ୍ୟାକରଣ ସିଦ୍ଧାନ୍ତ ଦେଲେ ନା, ତୁମକୁ ଦେଲେ ସରଭେ ଭଟ୍ଟାଚାର୍ଯ୍ୟ ମାଧ୍ୟମରେ ବିଦ୍ୟାବାଚସ୍ପତି ପାଇଲେ, ମଧୁସୂଦନ ବିଦ୍ୟାବାଚସ୍ପତି, ତୁମେ ତାଙ୍କ କତିରୁ ଶିଖିଛି, ତୁମେ ସବୁ ଶୋଧନ କର, ଆମର ତ୍ରୁଟି ରହିଯାଉଥିବ, ତାଙ୍କର କ'ଣ ତ୍ରୁଟି ଅଛି କି, ତ୍ରୁଟି ନାହିଁ, ଇଏ ଜୀବଙ୍କର ଏ ବୈଷ୍ଣବ ଶାସ୍ତ୍ରର ଯେଉଁ ଭାବନା ଗୁରୁଙ୍କ ପ୍ରତି ମହତ୍ ବୁଦ୍ଧି, ଆଉ ଜୀବ କ'ଣ କରିବେ ଭାବକୁ ବୁଝିବେ, ଶାସ୍ତ୍ର ଯେଉଁ ପଢ଼ିବେ, ସେ ଆପଣ ଶୁଣି ଆସନ୍ତାକାଲି ଆମର ଆଲୋଚନା ହେବ, ଯେ ଶାସ୍ତ୍ରକୁ ପ୍ରଣୟ ପଠେଇବେ, ତିନି ଜଣଙ୍କୁ ଡାକିକି ଗୋଟେ ସିନ୍ଦୁକରେ ନିଜେ ନିଜେ ଭର୍ତ୍ତି କରୁଛନ୍ତି, ପ୍ରେମ ବିଳାସ, ଆଜି ତ ଦେଖୁଥିଲି ପ୍ରେମ ବିଳାସ ଗ୍ରନ୍ଥରେ ବିସ୍ତାର ଭାବରେ ଅଛି, ଜୀବ ଗୋସ୍ୱାମୀ ଗ୍ରନ୍ଥ ଗୁଡ଼ିକୁ ନିଜେ ଭରି କରୁଛନ୍ତି, କାହିଁ ଜାଣିଛନ୍ତି ନା, ସେ ଜୀବ ଏଇ ଗ୍ରନ୍ଥ ଗୁଡ଼ିକ ମୋର ଗୁରୁଦେବଙ୍କର ସନାତନଙ୍କର ରଚିତ ଗ୍ରନ୍ଥ, ସିନ୍ଦୁକ ଭିତରେ ସବୁ କାଠକୁ ଦେଇକି ଶଗଡ଼ କାଠରେ ଯିବ ନା, କାଳେ ଗ୍ରନ୍ଥ ନଷ୍ଟ ହେଇଯିବେ, ତାଙ୍କୁ ସବୁ ସିଏ ଭରି କରୁଛନ୍ତି, ଭରି କରିକି ପଠାଉଛ ନିଜ ହସ୍ତରେ, ସବୁ ଗ୍ରନ୍ଥକୁ ପ୍ରଣାମ କରିକି ପଠାଉଛ, ଗୁରୁଦେବ ରଚନା କରିଛନ୍ତି, ଶୋଧନ କରୁଛନ୍ତି। ସନାତନ ପଚାରିଲେ ରୂପ ଭକ୍ତ ସନ୍ଦ ସିନ୍ଧୁ କେତେ ବାଟ ଗଲା, ବୋଲେ ଗୁରୁଦେବ ଜୀବ ଥିଲେ ଆଗେଇଥାନ୍ତା ସରି। ସନାତନ ଜାଣିଛନ୍ତି, ପଚାରୁଛନ୍ତି ଜୀବକୁ ତୁମେ କେମିତି ପାଇଁ ତ୍ୟାଗ କଲ, ଆଚାର୍ଯ୍ୟଙ୍କ ଭଳି ଯାହାଙ୍କୁ ଗୁରୁ ଆମର ଗୁରୁଦେବ ମହାପ୍ରଭୁ ସ୍ୱୟଂ ସମ୍ମାନ ଦିଅନ୍ତି, ତାଙ୍କୁ ଆସନରେ ବସାନ୍ତି, ମହାପ୍ରଭୁ ତାଙ୍କୁ ଦୋଷ ଦେଖିନାହାନ୍ତି, ବାହ୍ୟ ଭାବରେ ଇଣ୍ଡାଇରେକ୍ଟଲି ମହାପ୍ରଭୁ ଶୋଧନ କରିଛନ୍ତି। ଆଉ ମୋର ଶିଷ୍ୟ ଜୀବକୁ ସମୟ ଯୁକ୍ତି କଲେ, ସନାତନ ହସିଲେ, କହିଲେ ରୂପ ଅଳ୍ପ ଦୋଷରେ କ'ଣ ଏତେ ଦଣ୍ଡ ଦିଆଯାଏ, ଅଳ୍ପ ଦୋଷରେ ଏତେ ଦଣ୍ଡ ଦିଆଯାଏ ନା ଶିଷ୍ୟକୁ, ତୁମେ ଏତେ କେମିତି ହେଲ, ଜାଣିଛ ଅବସ୍ଥା କ'ଣ, ମୁଁ ଦେଖିକି ଆସେ। ଜୀବର ଅବସ୍ଥା ଯେତେବେଳେ ବର୍ଣ୍ଣନା କରିଦେଇଛନ୍ତି, ରୂପ ଗୋସ୍ୱାମୀଙ୍କର ଅନ୍ତର ଗଦଗଦ ହେଇଗଲା, କହିଲେ ତାଙ୍କ ତାଙ୍କ ଡାକୁ ଜୀବକୁ ମୁଁ ଯିବିନି, ଗଦଗଦ ହେଇଗଲା ନା, କିଭଳି ଅବସ୍ଥା ନା, ଗୋସ୍ୱାମୀଙ୍କର ହେ ନା ଜୀବ ଜିଆ ମାତ୍ର ଆଛେ, ଗୋସ୍ୱାମୀଙ୍କ ହେ ନା ଜୀବ ଜିଆ ମାତ୍ର ଆଛେ, ଦେଖିନୁ ତାହାର ଦେହେ ବାତାସେ ହାଲିଛେ, ଦେଖିନୁ ତାହାର ଦେହ ବାତାସେ ହାଲିଛେ। ରୂପ ଗୋସ୍ୱାମୀଙ୍କର ଅନ୍ତରରେ କରୁଣା ଆସିଗଲା। ଏଇ ଦୁଇଟି ଯୋଉ ଘଟଣା ହେଲା, ଏକ ଜୀବ ଗୋସ୍ୱାମୀଙ୍କୁ କୃପାରେ ମଣ୍ଡିତ କଲେ କିଏ, ବିସ୍ତାର ବ୍ୟାଖ୍ୟା ଅଛି, ସନାତନ ଜୀବ ଗୋସ୍ୱାମୀଙ୍କୁ ପ୍ରସନ୍ନ ହେଲେ, ଶାସନକୁ ସ୍ୱୀକାର କରିଛନ୍ତି, କରୁଣା ମିଳିଲା, ରୂପ ତାଙ୍କର ଆହୁରି କରୁଣା ମିଳିଲା, କଣ କରୁଣା ମିଳିଲା ନା, ରୂପ ଚିନ୍ତା କଲେ ଯାହା ହଉ ସୁନ୍ଦର କାମ କରିଛି, କରୁଣା ଆଜି ମଣ୍ଡିତ ହୋଇ ଜୀବ ଗୋସ୍ୱାମୀ ଶୋଭାୟମାନ ହେଲେ। ସନାତନ କହିଲେ ମୁଁ ଯାଉଛି ଡାକି ନନ୍ଦଘାଟରୁ ଆଣିବି, ଆଣିଲେ ଆଉ ଜୀବ ଗୋସ୍ୱାମୀ ଦେଖିଦେଇକି ଛିର୍ଣ୍ଣ ବୃକ୍ଷ ଯେମିତି ପାଦ ତଳେ ପଡ଼େ ସେମିତି ପଡ଼ିଗଲେ। ସନାତନ କହିଲେ ଜାଣିଛନ୍ତି ଜୀବର ଅବସ୍ଥା କ'ଣ ରୂପ, କେବଳ ପ୍ରାଣଟା ଖାଲି ଅଛି, ବାତାସରେ ହଲୁଛି ତାଙ୍କ ଶରୀର। ସୁକୁମାର ବୟସ ଜୀବ, ସୁକୁମାର ଶରୀର ପବନରେ ହଲୁଛି ଶରୀର। ରୂପକୃଷ୍ଣ ଶୁଣି ତାଙ୍କ ଅନ୍ତର ଦୟା ଚାଲି ଆସେ, ଡାକ ମୁଁ ଯଦି ଡାକିଦେବି ତାହେଲେ ସିଏ ଭାବିବ ଗୁରୁଦେବ ମୋତେ ସୁଯୋଗ ଦେଲେ, ଆପଣ ଡାକିବ ସମାଧାନ କର। ଶିଷ୍ୟ ବା ଗୁରୁଙ୍କର ଶାସନ ସବୁବେଳେ ରହିବ, ବାହାରେ କଠୋର ଭିତରେ କୋମଳ, ନାରିକେଳ ସଦୃଶ। ସାଧୁ ହୃଦୟ ନବନୀତ ସମାନ, ଯେତେବେଳେ ତୁଳସୀଦାସ କହିଲେ ସେ ତାଙ୍କ ସେ ଆହୁରି କୋମଳ କରିଦେଲେ, ସାଧୁର ହୃଦୟ ନବନୀତ ଭଳି, ନବନୀତ ଟିକେ ତାପ ପାଇଲେ କ'ଣ ହବ, ତରଳି ଯିବ। ଆରେ ଲୌକିକ ନବନୀତ ସାଧାରଣ ନବନୀତ ସେ ତାପ ପାଇଲେ ତରଳେ, କିନ୍ତୁ ସାଧୁ ହୃଦୟ ତାର ନାହିଁ। ସାଧୁ ହୃଦୟ ସଂସାର ତାପରେ ତାର ଅନ୍ତର ତାପ ଇଏ ହୁଏ ନା ତରଳେ, ନା କେମିତି ତରଳେ ନା ପର ଦୁଃଖରେ। କେତେ ସୁନ୍ଦର ଉପମା ଦେଲେ ତୁଳସୀଦାସ, ସାଧୁର ହୃଦୟ ନବନୀତ କିନ୍ତୁ ସାଧାରଣ ନବନୀତ, ନିଜ ଧର୍ମରେ ଅଗ୍ନି ଲାଗିଲା ମାନେ ସେ ତରଳି ଯାଏ, କିନ୍ତୁ ସାଧୁ ହୃଦୟ ଏଭଳି ନବନୀତ ହେଇକି ସୁଦ୍ଧା ନିଜ ତାପରେ ତରଳେ ନା, ନିଜ ଦୁଃଖରେ ତରଳେ ନା। ଯେତେବେଳେ ପର ଦୁଃଖଟା ପର ଦୁଃଖ ରୂପକ ତାପ ଲାଗେ, ସାଧୁର ହୃଦୟ ତରଳି ଯାଏ। ଆଉ ରୂପ ଗୋସ୍ୱାମୀ ତାଙ୍କୁ ପୁଣି ଗୋବିନ୍ଦ ସେବାର ଅଧିକାର ଦେଲେ, ଗ୍ରନ୍ଥ ଶୋଧନର ଅଧିକାର ଦେଲେ, ଜଳ ଆନୟନ, ବ୍ୟଜନ, ବସ୍ତ୍ରା ଏ ଶୟନ ସଜ୍ଜା, ପୁଷ୍ପ ଆହରଣ ସବୁ ସେବା ଦେଇଦେଲେ, ଦେଇଦେଇ ରହିଲେ। କିନ୍ତୁ ଏଇ ସମୟର ଇତିକି ପରେ ଗୋଟିଏ ସୁନ୍ଦର ଲୀଳା ହେଲେ, ଯେ କିଛି ଦିନ ପରେ ରୂପଗୋସ୍ୱାମୀ ଏଭଳି ସୁକାର୍ଯ୍ୟ କରୁଛନ୍ତି, ପୁଣି ଜଣେ ପଣ୍ଡିତ ଆସିକି ପହଞ୍ଚିଲେ। ତାଙ୍କର ନାମ ହେଉଛନ୍ତି ରୂପଚନ୍ଦ୍ର। ଏ ରୂପଚନ୍ଦ୍ର ଦିଗ୍ବିଜୟ ପଣ୍ଡିତ ଥିଲେ, ଏ ସବୁଆଡ଼େ ଦିଗ୍ବିଜୟ କରିକି ଆସିଛନ୍ତି। ସେତେବେଳେ ଶୁଣିଲେ ପ୍ରଜାରେ ଅତି ପ୍ରସିଦ୍ଧ ସନ୍ତ ରୂପସନାତନ କହିଲେ, ମୁଁ ରୂପସନାତନଙ୍କ କତିରୁ ଯଦି ବିଜୟ ପତ୍ରଟା ନେଇ ଆସିବି ତାହେଲେ ଜଗତରେ ମୋର ବହୁତ ବଡ଼ ବିଜୟ ହେଇଛି। ଯେତେବେଳେ ରୂପସନାତନ ପାଖକୁ ଗଲେ, ରୂପସନାତନ ବିନା ପ୍ରଶ୍ନରେ ଦେଇଦେଲେ, ଏଇ ତୁମେ ବିଜୟ ପତ୍ର ନେଇଯା, ହଁ ଆମେ ହାରିଗଲୁ, କାରଣ ଦୈନ୍ୟତାକୁ କେବେ ଖଣ୍ଡନ କରିବେନି, କେବେ ଦୈନ୍ୟତାକୁ ଦୁଇ ଗୋସ୍ୱାମୀ କେବେ ଖଣ୍ଡନ କରିନାହାନ୍ତି, କାରଣ ସେ ଆଚାର୍ଯ୍ୟର ଅଭିନୟ କଲେ ନା। ସେ କହିଲେ ଆମେ ଦୁଇଟାକୁ ବଞ୍ଚେଇକି ରଖିବୁ। ଭକ୍ତି ଶେଷ ଠାକୁର ପ୍ରଭୁପାଜୀ ମହାରାଜ ଅପ୍ରକଟ ବେଳେ କହିଲେ, ମୋତେ ମୁଁ ବହୁ ଲୋକମାନଙ୍କ ମନରେ ଦୁଃଖ ଦେଇଛି, କିନ୍ତୁ ସେଇ ଲୋକମାନେ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ମତି ଆସିବ, ସେମାନଙ୍କ ସଂସାର ମୁଖକୁ ଫେରାଇ ଶ୍ରୀକୃଷ୍ଣଙ୍କ ଚରଣ ପ୍ରାପ୍ତ ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ସେମାନଙ୍କ ମନରେ ମୁଁ ଦୁଃଖ ଦେଇଛି, ସେମାନେ ମୋତେ କ୍ଷମା କରନ୍ତୁ, କ୍ଷମା ପ୍ରାର୍ଥନା ମାଗିଗଲେ। ଆଚାର୍ଯ୍ୟ ଜୀବର କଲ୍ୟାଣ ପାଇଁ କହିଲା ପରେ ବି ତାଙ୍କର ଅନ୍ତର ଏଇଭଳି, ଆଚାର୍ଯ୍ୟର ଅଭିନୟ କଲେ କିଛି କଠୋରତା ଆଚରଣ କରିବାକୁ ପଡ଼ିବ, ନହେଲେ ଏଇ କଠୋରତାକୁ ଶିଷ୍ୟ ଦୁର୍ବଳତା ବୋଲି ଜ୍ଞାନ କରିବ, ସେ ଦୁର୍ବଳତା ବୋଲି ଜ୍ଞାନ କରିବ। ଗୁରୁଦେବ ମୋ ବିନା ଚଳିପାରିବେ ନା, ଗୁରୁଦେବ ମୋ ଉପରେ ନିର୍ଭର କରୁଛନ୍ତି, ମୁଁ ମଠକୁ ଚଳାଉଛି, ଏ ଭାବନା ଆସିବ। କିନ୍ତୁ ଗୋସ୍ୱାମୀ ରୂପସନାତନ ଦୁଇଜଣ ଦେଇଦେଲେ ବିନା କ'ଣ କହୁଛନ୍ତି, ଯୁକ୍ତି ଶାସ୍ତ୍ର ଯୁକ୍ତିରେ ଦେଇଦେଲେ, କହିଲେ ହଁ ତୁମେ ହେଉଛ ଦିଗ୍ବିଜୟ ପଣ୍ଡିତ, ଆମେ ହାରିଗଲୁ। କିନ୍ତୁ ଆସିଲେ ଜୀବ ଗୋସ୍ୱାମୀ ତାଙ୍କୁ ଭେଟିଲେ, ହେଲେ କ'ଣ ତୁମେ ଆମର ଗୁରୁଦେବ ପାଖରୁ ଏଇଟା ତୁମେ ପତ୍ର ନେଇଗଲ ବିଜୟ ପତ୍ର, ଆସ ମୋ ସାଙ୍ଗ ଶାସ୍ତ୍ର ଯୁକ୍ତି କର। ସେ କହିଲେ ତୁମ ସାଙ୍ଗରେ କ'ଣ କରିବି, ମୋ ଗୁରୁ ଗୁରୁଠୁ ଅଧିକା, ମୋ ଗୁରୁ ବା ମୋତେ ଭୟ କରିକି ଲେଖାଲେଖି ଦେଲେ, ତୁମେ କ'ଣ ଜାଣିଛ କାଲିକାର ବେଟା, ତୁମେ କ'ଣ ଜାଣିଛ, ଇଏ ଜୀବ ଗୋସ୍ୱାମୀ ତ ସମ୍ରାଟ, ଇଏ ଛାଡ଼ିବେ କି। ଇଏ କହିଲେ ଏ ବାପା ତୁ କ'ଣ ପାଇ ଜାଣିଛୁ, ଅନିତ୍ୟ ପାଣ୍ଡିତ ଗର୍ବେ ମୁଗ୍ଧା ତବ ମନ, ଅନିତ୍ୟ ପାଣ୍ଡିତ୍ୟ ଗର୍ବେ ମୁଗ୍ଧା ତବ ମନ, ତାଦେର ମହିମା ତୁମି ବାପା ଏ ରୂପଚନ୍ଦ୍ର, ତୁ ଅନିତ୍ୟ ପାଣ୍ଡିତ୍ୟରେ ତୋର ମନଟା ମୁଗ୍ଧ ହେଇଯାଇଛି, ଆଉ ତୁ ରୂପ ସନାତନଙ୍କର ସ୍ଥିତିକି ଜାଣିପାରିବୁ, ତାଙ୍କର ମହିମା ମୁଁ ଜାଣିପାରିବୁ, ସେ କାହିଁକି ଲେଖା ଦେଇଦେଲେ? କହିଲେ କ'ଣ, ମୁଁ ଏତେ ବଡ଼ ଶାସ୍ତ୍ର ଜାଣିଛି ମୋତେ ଭୟ କରିଦେଲେ? କହିଲେ ନା ନା, ତୁ ଶାସ୍ତ୍ର ପଢ଼ୁଛୁ ସିନା, କିନ୍ତୁ ଶାସ୍ତ୍ରର ଚୋପାଟାକୁ ସ୍ୱାଦ କରୁଛୁ, ଶାସ୍ତ୍ର ଗୋଟେ ଚୋପା ଅଛି ଆଉ ଶାସ୍ତ୍ରର ରସ ଅଛି, ଶାସ୍ତ୍ର ରସ କରୁଣାର ମିଳେ, ଶୁଦ୍ଧାରେ ମିଳେ ନା, ଶାସ୍ତ୍ର ଚୋପା ନିଜ ବୁଦ୍ଧି ବଳରେ। ମହାପ୍ରଭୁ କହିଲେ ନା, ଶାସ୍ତ୍ର ଶାସ୍ତ୍ର ବହି ଗଧ ମତ ମରି, ଶାସ୍ତ୍ର ଗଧ ଗୋଟେ ଅଛନ୍ତି, ସିଏ କେବଳ ଶାସ୍ତ୍ରକୁ ଗଧ ଭଳିଆ ବହି, ମେଚେସ୍ ଲୋକ ମନେ ରଖିଥିବେ, ସେ ବହି ବହି ତାଙ୍କ ଜୀବନ ସାରା ଶେଷକୁ ଯିବ, ଯେ କିଛି ଫଳ ପାଇବ, ଶାସ୍ତ୍ର ଗଧ ଆଉ ଶାସ୍ତ୍ରର ସାର ଏ ଚୋପା ଖାଉଛନ୍ତି। କହିଲେ ତୁ ବାପା ଚୋପା ଖାଇବା ଲୋକ କ'ଣ ଶାସ୍ତ୍ର କଥା ବୁଝିବୁ? ଶାସ୍ତ୍ର କଥା ବୁଝିଥିଲେ ସିନା ବୈଷ୍ଣବ ଜାଣିବୁ, ଜାଣିପାରିବୁ ତାଙ୍କର ମହିମା।
ଶାସ୍ତ୍ରର ଚୋପଡ଼ା ତୁମି କର ସ୍ୱାଦନ, ଶାସ୍ତ୍ରର ଚୋପଡ଼ା ତୁମି କର ସ୍ୱାଦନ, ଅମୃତ ଲହରି ପିଏ ରୂପ ସନାତନ,
ଦେଖ ଦୁଇ ଜଣ ଦୁଇଟା ଜାଗାରେ ମଗ୍ନ ଅଛନ୍ତି, ତୋର ଶାସ୍ତ୍ର ଚୋପାଟାକୁ ତୁ କେବଳ ଚାଟୁଛୁ, ତୋର ବି ଏଇଥିରେ ଦିନ ଚାଲୁଛି, ଆଉ ସିଏ ଅମୃତ ଲହରୀ ପାନ କରୁଛନ୍ତି, ଶାସ୍ତ୍ରର ଅମୃତ ଲହରୀ ପାନ କରୁଛନ୍ତି, ଆଉ ତୋର ଚୋପାକୁ ଚାଟୁଛୁ, ଆଉ ତୋର ଗୋଟେ ରସରେ ଅଛୁ, ସିଏ ଗୋଟେ ରସରେ ଅଛୁ। କହିଲା କ'ଣ, ମୁଁ କେଉଁ ରସରେ ଅଛି? କହିଲେ ତୁ ଯେଉଁ ରସରେ ଅଛୁ ସେ ରସ ଆସ୍ୱାଦନ କରିପାରିବୁ, ତୋ ରସଟା କ'ଣ ଆଉ ତାଙ୍କ ରସଟା କ'ଣ? ନା
ଭଜନାନନ୍ଦେ ତେ ତାରା ମଗ୍ନ କ୍ଷଣ, ଭଜନାନନ୍ଦ ତେ ତାରା ମଗ୍ନ କ୍ଷଣ, ଯଶ ପ୍ରତିଷ୍ଠା ମଦତେ ମତ ତବ ମନ,
ତୁ ଗୋଟେ ରସ, ତୁ କେଉଁ ରସ? ନା ଯଶ ପ୍ରତିଷ୍ଠାର ମଦରେ ତୋ ମନ ମାତିଛି, ଆଉ ତାଙ୍କର ଭଜନ ଆନନ୍ଦରେ ମନ ମାତିଛି, ଯିଏ ଭଜନ ଆନନ୍ଦ ପାଇଛନ୍ତି ସିଏ କାହିଁକି ଶାସ୍ତ୍ର ଚୋପଡ଼ା ହୁଏ? ସେଥିପାଇଁ ଲେଖି ଦେଇଦେଲେ ଆମ ସାଙ୍ଗରେ ଯୁକ୍ତି କର, ସାତ ଦିନ ଦୀର୍ଘ ଯୁକ୍ତି ଚାଲେ, ଏତେ ବଡ଼ ବିଦ୍ୱାନ ସେ, ଲାଷ୍ଟ ଜୀବଗୋସ୍ୱାମୀ ତାଙ୍କୁ ଯୁକ୍ତିକୁ ଖଣ୍ଡନ କଲେ, ଅଦ୍ୱୈତବାଦକୁ ଖଣ୍ଡନ କରିକି ବୈଷ୍ଣବ ସିଦ୍ଧାନ୍ତକୁ ସ୍ଥାପନ। ଏଇ କଥାଟା କାନରେ ବାଜିଗଲା, କାହାର? ରୂପଗୋସ୍ୱାମୀ ପୁଣି ଡାକିବେ, ଆସ ଚାଲ, ଆଉ ଭକ୍ତ ହେଇପାରିବ, ତୁମେ ଶିଷ୍ୟ ହେଇପାରିବନି, ଚାଲ। ଆରେ ଯେ ପ୍ରତିଷ୍ଠାର ଯଶ ପିଇବା ପାଇଁ ଚାହୁଁଛ, ଦେଇଦେଲ, କାହିଁକି ତୋର ତୃଣଦେବ ଭାବକୁ ଖଣ୍ଡନ କଲୁ? କାହିଁ ଖଣ୍ଡନ କଲୁ? ତୋର ମୁହଁ ମୁଁ ଦେଖିବି ନା, ଏଥର କହିଦେଲେ ଡାଇରେକ୍ଟ ତୋ ମୁହଁ ଦେଖିବେ। ଶିଷ୍ୟତ୍ୱ ଭାବନା ଆଜ୍ଞା, ବହୁ ବଡ଼ ବୈଷ୍ଣବ ଧାରାରେ ବହୁ ବଡ଼ ଗୋଟିଏ କ'ଣ କୁହନ୍ତି, ଉଜ୍ଜଳ ତାରକା ଭଳି ଭଗବତ ଭକ୍ତି ଚନ୍ଦ୍ରମା ହେଲେ ଚନ୍ଦ୍ରମା କ'ଣ ଏକାକୀ ଶୋଭାନ୍ତି? ତାରକା ଅବଶ୍ୟ କୁହନ୍ତୁ ନା, ଆକାଶରେ ଯଦି ଚନ୍ଦ୍ରମା ନଥାନ୍ତେ, ଅନ୍ଧ ଏ ତାରକା ନଥାନ୍ତେ ଚନ୍ଦ୍ରମାଙ୍କ ସହିତ, ଏକାଟା କ'ଣ ଲାଗିବ? ତାରକା ଆହୁରି ଶୋଭାକୁ ବଢ଼ୁଛନ୍ତି, ଅନ୍ଧକାରରେ ଶୋଭା, ଚନ୍ଦ୍ରମାଙ୍କ ସହିତ ଶୋଭା, ଏ ଶିଷ୍ୟତ୍ଵ ଇଏ ଗୌଡ଼ିଆ ବୈଷ୍ଣବ ରାଜ୍ୟରେ ତାରକା ସଦୃଶ। କହିଲେ ଭାବ ଭାଗ ଭାବ, ତୋ ମୁହଁ ମୁଁ ଆଜିଠୁ ଦେଖିବିନି, ସଂସାର ଲୋକ ଯେମିତି ରାଗିଗଲେ କୁହନ୍ତୁ, ତୋ ମୁହଁ ଦେଖିବିନି, ତୁ ଯା କହିଦେଲେ। ତେବେ ଶିଷ୍ୟତ୍ଵ ଭାବନାଟା କିଭଳି? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଜୀ ମହାରାଜ ରଚନା କଲେ, ଏକଲବ୍ୟ ଶିକ୍ଷାରେ ଆମକୁ ଦେଲେ, ଆଜି ବି ଏକଲବ୍ୟର କଣ ଜଣେ ଭକ୍ତ ପଢ଼ିଲେ ସେ କହିବେ ଏକଲବ୍ୟର ଗୁରୁ ଭକ୍ତି ତ କିଛି ତ୍ରୁଟି ନାହିଁ। କୁହନ୍ତୁ, ଆପଣମାନେ ସମସ୍ତେ ଶୁଣିଥିବେ ମହାଭାରତରେ, ମହାଭାରତରେ ସେ ପ୍ରସଙ୍ଗ ଅଛି, ମୁଁ ଟିଭିରେ ଦେଖେଇଛି କି ମୁଁ ଦେଖିନି, ତ ଇଆଡ଼େ ଦେଖିଥିବି ଦେଖିଥିବି, ସେ ଆମର ଚୋପ୍ରା ନା କ'ଣ କରିଛି, ସେ ଏକଲବ୍ୟ ରାଜାଙ୍କର ପୁତ୍ର ଥିଲେ, ନୀଚ ଜାତିରେ ଥିଲେ ସେ ହେଉଛନ୍ତି ହିରଣ୍ୟ ଧନୁଙ୍କର ପୁତ୍ର, ରାଜାଙ୍କର ପୁତ୍ର। ଯେତେବେଳେ ଗଲେ ଧନୁ ବିଦ୍ୟା ଶିକ୍ଷା କରିବା ପାଇଁ ଇଏ ନା ଶିକ୍ଷା କରିବ, ମୁଁ କ୍ଷତ୍ରିୟ କୁମାର ମାନଙ୍କୁ ଦଉଛୁ, ତୁ ନିଚ ଜାତି, ତୁ ଆମେ ପଢ଼ୁଥିଲୁ ଇତିହାସ ନା ହିଷ୍ଟ୍ରିରେ ପଢ଼ୁଥିଲୁ, ରାସ୍ତା କାଟି କାଟିଥିବ ଜଙ୍ଗଲ ଭିତରେ ଆକାର ବୋଧରେ ପଢ଼ୁଥିଲୁ, ଗୀତ ଆକାର ଥିଲା ବୋଧେ। ଆଉ ସିଏ ପଳେଇଗଲେ, ପଳେଇ ଯାଇକି ଗୁରୁ ଭକ୍ତିଟା ଆରମ୍ଭ କଲେ, ସେ ଦୀକ୍ଷା ନେଇ ନାହାନ୍ତି, ଯିଏ ଖସରା ଅଛନ୍ତି ସିଏ କହିବେ ଦେଖ ଦୀକ୍ଷା ନ ନେଇକି ସେ ଅର୍ଜନ କରିଦେଲା, କ'ଣ ଏତେ ଗୁରୁ କଥା କହୁଛ, ସେ ତାର ମୂର୍ତ୍ତି ଗୋଟେ ପ୍ରତିଷ୍ଠା କରି ରାସ୍ତାର ଏଣେ ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେଉଥିବେ, ସେ ସେଟାକୁ ଦେଖିପାରିବ ଦୂରରୁ, ସେ ସେଇ ହିସାବରେ ପ୍ରାକ୍ଟିସ୍ କରିବ, ଦ୍ରୋଣାଚାର୍ଯ୍ୟଙ୍କ ମୂର୍ତ୍ତିକି ରଖିଦେଲା, ପ୍ରାକ୍ଟିସ୍ କଲା। ପାଣ୍ଡବମାନେ ଯେତେବେଳେ ବଣ ଭିତରେ ଫଳମୂଳ ଆହାର କରିବା ପାଇଁ ଯାଇଛନ୍ତି, ସେ ଦେଖିଲେ ଗୋଟେ କୁକୁର ମୁହଁରେ ସାତ ରାତିର ଏକା ସାଙ୍ଗରେ ଲାଗିଛି, ଅର୍ଜୁନ ଦେଖିଲା ଗୋଟିଏ କୁକୁର ମୁହଁରେ ସେ ତ ଭୋକାଭୋକି କରିଛି, ଏକଲବ୍ୟ ଛାଡ଼ିଛି ଗୋଟେ ବାଣ ଏକବାର ଏମିତି ବାଗରେ ତାର ସିଲ୍ କରିଦିଆ ହେଇଛି, ସେ ଆଉ ଭୋଗିକି ପାରିବ, ଇଏ ଦେଖିଲା ଇଏ ବିଦ୍ୟା ତ ଆମେ ଜାଣିନୁ। ଅର୍ଜୁନ କହିଲା ଆସି କହିଲା ଗୁରୁଦେବ ଆପଣ ମୋ ସଂକଳ୍ପ ନେଇଥିଲେ ବିଶ୍ୱରେ ମୋତେ ଶ୍ରେଷ୍ଠ ଯୋଦ୍ଧା କରିବା ପାଇଁ, କିନ୍ତୁ ମୁଁ ଦେଖିଲି ଏଭଳି ଯୋଦ୍ଧା ଅଛନ୍ତି, ଏଇ ଏଇ ଅସ୍ତ୍ରଟା ମୁଁ ଶିକ୍ଷା କରିନି, ମୁଁ ଦେଖିଲ ତୁମକୁ ଜଗତର ଶ୍ରେଷ୍ଠ ଯୋଦ୍ଧା କରିବି ଶପଥ କରିଛି, ଚାଲ ଦେଖିବ। ସେ କୁକୁରକୁ ଶୀଘ୍ର ଯାଇକି ଆସିଲେ, କୁକୁର ତାର କୁକୁରରେ ଟିକେ ଅଡ଼ୁଆ ନାଞ୍ଜରେ ଏସବୁ ଏଇ ଯେଉଁ ବାଣ ଫଟା ବେଳେ ଆମେ ଦେଖିଛୁ, ଆମ ଗାଁ ଛୁଆମାନେ ସବୁ ନାଞ୍ଜରେ ବାନ୍ଧେ, କ'ଣ କହିଲେ ଏ ଝୁରଝୁରି କୁହନ୍ତି ସେ କ'ଣ ତାକୁ ବାନ୍ଧେ, ସିଏ ତାର ଖାଲି ଯାଇକି ତାକୁ ଅଡ଼ୁଆ ଲାଗିବ ନା, ନାଞ୍ଜରେ ବନ୍ଧା ହେଇଗଲା ଝୁରଝୁରି, ସିଏ ତାର ଯାଇକି ଗୋଟା ଥିବ ତାରି ଭିତରେ ନାଞ୍ଜକୁ କିଣିଯିବ, ଏଣେ କୁଟା ଖେଳା ଜଳିବ, ଲୋକ ତାଙ୍କର ଏଣେ ସେ ଦେଖିବାକୁ କୁକୁର ନାଞ୍ଜରେ ବାନ୍ଧିକି ଆଣି ଛୁଆ ତାଙ୍କର ଜଗନ୍ତି, ସେ କୁଟା ଖେଳା ଜଳିବ ଘର ଜଳିବ, କୁକୁରର ତାର ତାର ସିଷ୍ଟ ବିଷୟରେ ଟିକେ ଓଲଟା ଜିନିଷ ଲାଗେ ମାନେ ସିଏ ଖାଲି ବାବଳା ହେଇକି ବୁଲିବା ପଡ଼େ ସବୁ, ଏ କୁକୁର ତାର ବୁଲିଲା। ଦୁର୍ଯ୍ୟୋଧନ ଅର୍ଜୁନଙ୍କ ସହିତ ଆସିଲେ, ଦ୍ରୋଣାଚାର୍ଯ୍ୟ ଦେଖିଦେଲେ କହିଲେ କୁକୁର ଯୁଆଡ଼େ ଯିବ ଆମେ ସିଆଡ଼େ ଯିବା, କାହିଁକି ସେ ବାଟ ବଳ ଯିଏ ମାରିଛି ସେ ଜଣାପଡ଼ିବ ତାର ବୋଧେ, ପୁଣି ଭିତରେ ଭିତରେ ତାର କିଛି ଭାବନା ଆସିଅଛି, ପୁଣି ତା କତି ଯିବ କାଳେ ଖୋଲାଖୋଲି କରିବ, ଦେଖିବା କୁକୁର କୁଆଡ଼େ ମାର୍କ କରୁଛି। ସେ କୁକୁରକୁ ମାର୍କ କରି 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 ଚାଲିଲା, ଚାଲିଲା ବେଳକୁ ଇଏ ତାର ଚଲେଇଛି ଯୁଦ୍ଧ ବିଦ୍ୟା, କିଏ ଏକଲବ୍ୟ, ଲୌକିକ ନୀତି ଦୃଷ୍ଟିରୁ କୌଣସି ଏକଲବ୍ୟର ଭୁଲ ନାହିଁ, ଭକ୍ତି ଦୃଷ୍ଟିରୁ ସବୁ ଭୁଲ ଅଛି। ଗୁରୁଦେବ ସେ ଇଂଲିଶରେ ଲେକ୍ଚର କହିଛନ୍ତି, ବଢ଼ିଆ ଲେକ୍ଚର, ଏ ଭକ୍ତି ସିଦ୍ଧାନ୍ତ ଠାକୁରଙ୍କର ହେଉଛି ଶିକ୍ଷା, ଗୁରୁ ଭକ୍ତି କିଭଳି ହେବା ଦରକାର, ଶିଷ୍ୟ କିଭଳି ହେବା ଦରକାର। ଚାଲିଲେ ଦେଖିଲେ ଇଏ ତ ବଡ଼ ଯୋଦ୍ଧା ହେଇଗଲାଣି, ଭଲ ପ୍ରାକ୍ଟିସ୍ କରୁଛି, ପଚାରେ ଏ ଗୁରୁଦେବଙ୍କୁ ଦେଖି ସାଙ୍ଗେ ସାଙ୍ଗେ ପ୍ରଣାମ କଲେ, ତାହେଲେ ତୁମେ କାହାର ଶିଷ୍ୟ ହେଲେ ଆପଣ ଦେଖିପାରୁନାହାନ୍ତି, ମୋର ଶିଷ୍ୟ ବିନା ଦକ୍ଷିଣାରେ ଗୁରୁଙ୍କୁ ପ୍ରସନ୍ନ କରି ତୁମ ଅସ୍ତ୍ରଟା ସଫଳ ହେବ କେମିତି, ନା ଯାଉ ଦେବା ଆଜ୍ଞା, କ'ଣ ଗୁରୁ ବିଦ୍ୟା ନା ଆଙ୍ଗୁଳିଟା ଦିଅ, ବୁଢ଼ା ଆଙ୍ଗୁଳି, ବୁଢ଼ା ଆଙ୍ଗୁଳି ରହିଲେ ତ ସର ମାରିବ, ଆଙ୍ଗୁଳିଟା ନିଅ, ଇଏ କାଟିକି ବି ଦେଇଦେଲା। ଆଚ୍ଛା କୁହନ୍ତୁ କେଉଁଥିରେ ଭୁଲ ରହିଲା, ତା ଏକଲବ୍ୟରେ କିଛି ଭୁଲ ରହିଲା ଲୌକିକ ଦୃଷ୍ଟିରୁ ନୀତି ଦୃଷ୍ଟିରୁ, ବରଂ ଅର୍ଜୁନର ଦୋଷ ଆସେ, କେତେ ସୂକ୍ଷ୍ମ ବିଚାର ଶିଷ୍ୟତ୍ୱର ଭାବନା ଭକ୍ତିଧାନ ଠାକୁର କହୁଛନ୍ତି, ଶିଷ୍ୟତ୍ୱର କ'ଣ ଦୋଷ ଆସିଲା ନା ଅର୍ଜୁନ ଈର୍ଷାନ୍ୱିତ ହେଲା, ତାହେଲେ ଅର୍ଜୁନ ପୃଷ୍ଠବତା ଆଣିହେଲା ଲୌକିକ ଦୃଷ୍ଟି, ଆଉ ଦ୍ରୋଣାଚାର୍ଯ୍ୟଙ୍କର ଗୁରୁଙ୍କର କଳଙ୍କ ଲାଗିଲା, କାହିଁକି ନା ଗୁରୁ ତାଙ୍କର ବାକ୍ୟକୁ ରକ୍ଷା କରିବାକୁ ଯାଇ ଗୋଟିଏ ନିର୍ଦ୍ଦୋଷ ଭକ୍ତକୁ ଦଣ୍ଡ ଦେଲେ, ଦୁଇଟା ନୈତିକ ଦୋଷ ଉଠୁଛି ଏଠି। କିନ୍ତୁ ଭକ୍ତିଧାନ ଠାକୁର ପ୍ରଭୁପାଜୀ ମହାରାଜ ବହୁତ ସୁନ୍ଦର କଥା ଲେଖିଲେ ଯେ ଆମର କ'ଣ ତାର ନା ଏକଲବ୍ୟର ଏକଲବ୍ୟର ଗୁରୁଭକ୍ତିରେ କ'ଣ କ'ଣ ଦୋଷ ଅଛି ନା, ଅପ୍ରାକୃତ ଭକ୍ତି ଅପେକ୍ଷା ଏକଲବ୍ୟ ନୀତିଟାକୁ ବଡ଼ ବୋଲି କହୁଥିଲା, ନୀତିଟାକୁ ବଡ଼ ଜ୍ଞାନ ବୋଲି କରୁଥିଲା ନା, କାହିଁକି ନା ଏଠି ଦେଖୁଛନ୍ତି ଗୁରୁଦେବ ଯଖନ ଏକଲବ୍ୟ କି ନୀଚ ଜାତି ମନେ କରିବା ହଉ ଅଥବା ପରୀକ୍ଷା କରିବାର ଜନ ହଉ କିମ୍ବା ଯେକୌଣସି କାରଣ ହଉ ତାକେ ତାହାକେ ଅସ୍ତ୍ରବିଦ୍ୟା ଶିକ୍ଷା ଦିତେ ଚାଲେ ନା ତଖନ ଏକଲବ୍ୟର ଉଚିତ ଛିଲ ଗୁରୁର ଆଦେଶ ଶିରଧାର୍ଯ୍ୟ କରା। ବେଙ୍ଗଲେ ଲେଖୁଛନ୍ତି ଯେତେବେଳେ ଗୁରୁଦେବ ତାଙ୍କୁ ପରୀକ୍ଷା କରିବା ପାଇଁ ହେଉ ବା ନୀଚ ଜାତି ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଯେତେବେଳେ ତାଙ୍କୁ ମନା କରିଦେଲେ ମୁଁ ତୁମକୁ ଶିକ୍ଷା ଦେବି ନା ତାଙ୍କର ଉଚିତ କ'ଣ ଥିଲା ଗୁରୁଦେବଙ୍କର କଥାଟାକୁ ମାନିବା ଉଚିତ ଥିଲା କିନ୍ତୁ ସେ ମାନିଲା କି ତାର ସେ ଗୁରୁଭକ୍ତ କେମିତି ହେଲା ଦେଖନ୍ କେମିତି ସେ ସୁନ୍ଦର କଲେ। ଆଉ ପ୍ରଶ୍ନ ଉଠାଉଛନ୍ତି ନା ନା ଯେତେବେଳେ ଗୁରୁଭକ୍ତି ନଥିଲା ସେ ଆଙ୍ଗୁଳିଟା କାଟି କେମିତି ଦେଲେ ସେ ଲେଖିଛନ୍ତି ଏକଲବ୍ୟର ହୃଦୟ ଯଦି ଏ ପୂର୍ବରୁ ଅଛି একটু কিন্তু একটু গভীর ও সূক্ষ্মভাবে বিচার কলে দেখা যাইবে এখানে একলব্য অপ্রাকৃতি ভক্তি অপেক্ষা নীতিটাকে বড় বলিয়া মনে করেছিলেন অপ্রাকৃত ভক্তিটার নীতিটাকে বড় করেছেন গুরুদেব যদি গুরু বলে কহিদেলি গুরুদক্ষিণার উপর মতো আঙ্গুলটা দেওয়া পড়ে নীতিটাকে বড় করে দিয়েছেন অপ্রাকৃত সূক্ষ্মভাবে বিচার কলে অপ্রাকৃত ভক্তি বড় করে না যদি ভক্তি বড় করে থাকে তাহলে সে প্রথমে গুরুঙ্কর কথা মানতে গুরুদেব মতো চাহুন না দিন হয়ে রয়েছে ତାର ସଫଳତା କେଉଁଠି କେତେ ସୂକ୍ଷ୍ମ ପଏଣ୍ଟ ଦେଇଛନ୍ତି। ଏକଲବ୍ୟର ହୃଦୟ ଯଦି ହରିଗୁରୁ ବୈଷ୍ଣବର ଅହେତୁକି ଓ ସ୍ୱାଭାବିକ ଭକ୍ତି ଥାକିତ ତାହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ ବୈଷ୍ଣବ ଶ୍ରେଷ୍ଠ ଅର୍ଜୁନ ଓ ଭଗବାନ ଶ୍ରୀକୃଷ୍ଣ ଏକଲବ୍ୟର ବ୍ୟବହାରରେ କ୍ଷୁର୍ଣ୍ଣ ହୋଇତ ନା। ସବୁଠୁ ସୁନ୍ଦର କଥା ଏକଲବ୍ୟର ଯଦି ପ୍ରକୃତରେ ଗୁରୁ ଭକ୍ତି ଥାଆନ୍ତା ତାର ଅର୍ଜୁନ ଭଳି ବୈଷ୍ଣବ କେହି ନାହାନ୍ତି। ଦୁର୍ଯ୍ୟୋଧନ ଏତେ କାଣ୍ଡ କଲା ପରେ ନିଜର ସ୍ତ୍ରୀକୁ କୃଷ୍ଣଙ୍କୁ ବିବସ୍ତ୍ର କଲାପରେ ବି କହୁଛନ୍ତି କଥଂ ଭୀଷ୍ମ ମହାସଂଖ୍ୟ ଦ୍ରୋଣ ମଧୁସୂଦନ ଇଏ ମୋ ସମ୍ପତ୍ତି ନେଇଯାଆନ୍ତୁ ବାଡ଼ି ନେଇଯାଆନ୍ତୁ ମୁଁ ବରଂ ଭିକ୍ଷ ମାରିକି ଖାଇ ମୁଁ ଯୁଦ୍ଧ କରିବି। ଏତେ ବଡ଼ ପ୍ରଶ୍ନ ଭଗବାନ ତାକୁ ସ୍କ୍ରୁ ଟାଇଟ୍ କଲା ଭଳିଆ ଟାଇଟ୍ କରୁଛନ୍ତି ଏ ବାପା ତୋର ଇଏ କାମ କରିଛି ତାକୁ କ୍ଷମା କରିବୁ ସବୁ ଟ୍ରେନିଂ ଦେଇଛନ୍ତି କିନ୍ତୁ ଠିକ୍ ବେଳେ ଦେଖିଦେଲା ବେଳକୁ ତାର ଏତେ ବୈଷ୍ଣବ ଜାଗ୍ରତ ହେଇଯାଉଛି ଯୁଦ୍ଧ କରିବି ସିଏ ଅଜ୍ଞ ଭଳିଆ ସେୟା କଲା ବୋଲି ମୁଁ କ'ଣ ସେୟା କରିବି ଏଟା ବୈଷ୍ଣବ ତାର କ'ଣ ଏତେ ବଡ଼ ଯିଏ ବୈଷ୍ଣବକୁ ସେ କ୍ଷମା କରିଦେଲେ ସେ କ'ଣ ଏଇ ସାମାନ୍ୟ ଏକଲବ୍ୟକୁ ଦେଖି ଘୃଣା କରିଥାନ୍ତେ ତାଙ୍କ ଅନ୍ତରେ ଈର୍ଷା ହେବା ଆସିଥାନ୍ତା ନା। ଗୁରୁଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ ଏଠି ଲେଖିଲେ ନା ଆଉ ଯଦି ତାର ଅହେତୁକି ବୈଷ୍ଣବେ ହରିଗୁରୁ ବୈଷ୍ଣବେ ଯଦି ଅହେତୁକି ସ୍ୱାଭାବିକ ଭକ୍ତି ଥାକିବ ତାର ଗୁରୁଙ୍କ ପ୍ରତି ସ୍ୱାଭାବିକ ଭକ୍ତି ନାହିଁ କ'ଣ କେଉଁ ଭକ୍ତିଟା ଅଛି ନା ନିଜେ ଗୁରୁଙ୍କର ନାମ କହିକି ବଡ଼ ହେବା ପାଇଁ କାମ କରିଛି। ବହୁତ ବଡ଼ ଆର୍ଟିକଲ ସେ ଲେଖିଛନ୍ତି ଅଳ୍ପ କିଛି ପଢ଼ି କହୁଛି ନିଜକୁ ବଡ଼ ହେବା ପାଇଁ ସେ ଗୁରୁ ଭକ୍ତିଟାକୁ ପ୍ରଦର୍ଶନ କଲେ କାହିଁକି ନା କହିଲେ ଏଇଟା ଯଦି ମୁଁ ନ କରିବି ମୋତେ ଯଦି ଜଣେ ପଚାରିବ ତୁ ଗୁରୁ ଦୀକ୍ଷା କେଉଁଠୁ ନେଇଛୁ ଅସ୍ତ୍ରବିଦ୍ୟା ସଫଳ ହେବ ନା ତେଣୁ ନୀତି ହିସାବରେ କେବଳ ମୂର୍ତ୍ତିଟାକୁ ଏଠି ରଖିଦେ। ଯେଭଳି ସାଧାରଣ ସାଧକର ଗୁରୁଙ୍କ ପ୍ରତି ଅନ୍ତନିଷ୍ଠ ଭକ୍ତି ନଥିଲେ ବି ଗୁରୁଙ୍କ ପ୍ରତି ବଜାରର ପରିବା ଭଳି ମୂଲ୍ୟାୟନତା ଅନ୍ତର କରୁଥିଲେ ବି ବାହ୍ୟରେ ସେ ଗୁରୁ ପୂଜା କରେ ବାହ୍ୟରେ ବ୍ୟାସ ପୂଜା କରେ ବାହ୍ୟରେ ଗୁରୁଙ୍କ ପ୍ରତି ନିଷ୍ଠା ଦେଖେ କିନ୍ତୁ ଅନ୍ତରରେ ତାର ବାର୍ଗେନିଂ ସବୁବେଳେ ଚାଲିଛି ଯେ ମାର୍କେଟରେ ପରିବା ବିକିଲା ଭଳିଆ ସେଇଭଳି ଅପ୍ରାକୃତ ଭକ୍ତି ନାହିଁ। ଆଉ ଏକଲବ୍ୟର ଏରୂପ ଧନୁର୍ବିଦ୍ୟା ଶିକ୍ଷା ବଡ଼ ହେବାର ଚେଷ୍ଟା ଗୁରୁଦେବଙ୍କୁ ସ୍ୱୀକାର କରିଲ ନା ସେ ବଡ଼ ହେବାର ଚେଷ୍ଟା କରି ଗୁରୁଦେବଙ୍କୁ ସ୍ୱୀକାର କଲା ଗୁରୁଦେବ ଯଦି ମନା କରୁଛେ ତାଙ୍କୁ ଗୁରୁ ଯଦି ଗ୍ରହଣ କରିଛୁ ଗୁରୁଦେବ ଯାକ ସେଟା ମାନିଲେ ନା। ବୈଷ୍ଣବ ଏକଲବ୍ୟର ହୃଦୟରେ ହୃଦୟର ଅନ୍ତସ୍ଥଳେ ଛିଲ ବୈଷ୍ଣବ ଶ୍ରେଷ୍ଠ ଅର୍ଜୁନ ହୋଇତେ ବଡ଼ ହେବାର ଅଭିଳାଷ। ଏକଲବ୍ୟ କାହିଁକି ଆସିଥିଲେ ନା ବୈଷ୍ଣବ ଶ୍ରେଷ୍ଠ ଅର୍ଜୁନ ଠାରୁ ବଡ଼ ହେବି ଏଇଟାକୁ ଦୁର୍ଯ୍ୟୋଧନ ବୁଝିଦେଲେ ଦ୍ରୋଣାଚାର୍ଯ୍ୟ ବୁଝିଦେଲେ ତେଣୁ ଏଠି ସେ ରଚନା କଲେ ବୈଷ୍ଣବ ଅପେକ୍ଷା ବଡ଼ ହେବାର ଅଭିଳାଷ ଭକ୍ତି ନୁହେଁ ଏହା ଅଭକ୍ତି ଅତି ବଡ଼ିର ଧର୍ମ ଅତି ବଡ଼ି ମୁଁ ତାଠୁ ବଡ଼ ହେବି ଏଇଟା ବୈଷ୍ଣବ ଧର୍ମ ବୈଷ୍ଣବ ଠାରୁ ଶ୍ରେଷ୍ଠ ହେବି ଇଏ ବଡ଼ ହେବାର ଧର୍ମ ନୁହେଁ। ବହୁତ ବଡ଼ କଥା ସୁନ୍ଦର କଥା ରଚନା କରିଛନ୍ତି ଆଉ ଯଦି ଆଚ୍ଛା ଯଦି ଆପଣ ପ୍ରଶ୍ନ ଆସିବେ ଯଦି ଅର୍ଜୁନ ଈର୍ଷା ନ କରିଥାନ୍ତେ ଅସୁବିଧା କ'ଣ ହେଇଥାନ୍ତା? ନା ଅର୍ଜୁନ ଈର୍ଷା କରି ବହୁତ ବଡ଼ କାମ କଲେ, ଅର୍ଜୁନ ଈର୍ଷା କୁହାଯିବେନି, ଅର୍ଜୁନ ଯେଉଁ ତାଙ୍କ ପ୍ରତି ବାହ୍ୟରେ ଯେଉଁ ଈର୍ଷା ଭାବଟା ପ୍ରକାଶ ପାଇଲା ଏଇଟା କରିକି ଆମକୁ ରକ୍ଷା କରିଦେଲେ। ଯଦି ଅର୍ଜୁନ ଦ୍ରୋଣାଚାର୍ଯ୍ୟ ନିକଟରେ ନା ଯା ନାହିଁ ତୋ, ଅର୍ଜୁନ ଯଦି କୃପା କରି ଆୟା ନା ଯା ନାହିଁ ତୋ, ତେବେ ନିର୍ବିଶେଷ ବାଦରେ ଜୟ ସର୍ବଦା ବିଘୋଷିତ ହୋଇତ। କାହିଁକି ନା ଅର୍ଜୁନ ନ ଜଣାଇଥିଲେ ଦ୍ରୋଣାଚାର୍ଯ୍ୟ କ'ଣ ଯାଇକି କଥାଟାକୁ ପରାସ୍ତ କରିଥାନ୍ତେ କି? ଅର୍ଜୁନ ରକ୍ଷା କରିଦେଲା ଆମକୁ। ଲୋକେ ମହନ୍ତ ଗୁରୁର ନିକଟେ ବିଦ୍ୟା ଶିକ୍ଷା ନା କରିବା ତାହାର ଇଚ୍ଛା ବିରୁଦ୍ଧେ କାଳ୍ପନିକ ବା ମାଟିର ଅଚେତନ ଗୁରୁଙ୍କ ନିକଟେ ବିଦ୍ୟା ବା ଭକ୍ତି ଶିକ୍ଷା କରିତେ ପାରେ, ଏହି ରୂପ ନାସ୍ତିକ ମତ ହିଁ ପ୍ରତିଷ୍ଠା ହୋଇଥାଏ। ଯଦି ଦ୍ରୋଣାଚାର୍ଯ୍ୟ ଯାଇକି ଏଟାକୁ ଛେଦନ ନ କରିଥାନ୍ତେ ତାହେଲେ ଲୋକମାନେ କ'ଣ କରିଥାନ୍ତେ? ଗୁରୁ ଗ୍ରହଣ କରିବା କିଛି ଆବଶ୍ୟକ ନାହିଁ ବା ଗୁରୁ ମହନ୍ତ ଗୁରୁଙ୍କ ନିକଟରେ ଯାଇ ବିଦ୍ୟା ଶିକ୍ଷା କରିବା କିଛି ଆବଶ୍ୟକ ନାହିଁ। ଆମେ କାହାକୁ ହିଁ ମନ ଭିତରେ ଗୁରୁ ବୋଲି ଭାବି ନାହିଁ, ଆମେ ତାଙ୍କର ମୂର୍ତ୍ତିକୁ ରଖି ପୂଜା କରିକି ଆମେ ଫଳ ପାଇଛୁ। ଏ ଯେଉଁ ନିର୍ବିଶେଷ ବାଦ ଗୁରୁଙ୍କର ଶରଣାଗତ ନ ହୋଇ ଗୁରୁଙ୍କର ଶାସନକୁ ସ୍ୱୀକାର ନ କରି ନିଜ ମନରେ ଯେଉଁ କାଳ୍ପନିକ ଭାବଟା ଜାଗ୍ରତ ହେଇଥାନ୍ତା, ଏଥିପାଇଁ ଆମକୁ ବଞ୍ଚେଇ ଦେଲେ ଗୋଟେ ନିର୍ବିଶେଷ ବାଦରୁ ସେ କହୁଛନ୍ତି। ଯଦି କେହି ପ୍ରଶ୍ନ କରନ୍ତି ନା ନା ସେ ନିଷ୍କପଟ, କହିଲେ ନା ଏକଲବ୍ୟ ଯଦି ନିଷ୍କପଟ ଗୁରୁଭକ୍ତ ହେବେ ତେବେ ସେ ରୂପ ଗୁରୁଭକ୍ତ କେ କୃଷ୍ଣ ବିନାଶ କରିତେ ପାରେ ନା? ଭଗବାନ ଶ୍ରୀକୃଷ୍ଣ କାଳେ ଏକଲବ୍ୟକୁ ମାରିଛନ୍ତି, କେଉଁଠି ଥିବ ମହାଭାରତ ଯୁଦ୍ଧରେ କେଉଁଠି ଥିବ? ତାହାର ଭିତରେ ତିନି ତାହାର ଭକ୍ତକେ ତିନି ରକ୍ଷା କରେ। ଭଗବାନ କ'ଣ ଭକ୍ତକୁ ମାରିଛନ୍ତି କେବେ? ଏକଲବ୍ୟ ଗୁରୁଭକ୍ତ ହେଇଥିଲେ ତାହେଲେ ସେ ମୋର ତାକୁ ଭଗବାନ ଶ୍ରୀକୃଷ୍ଣ କାହିଁକି ମାରିଲେ? କିନ୍ତୁ ଶ୍ରୀକୃଷ୍ଣର ହସ୍ତେ ଏକଲବ୍ୟ ନିହିତ ହୋଇଥିଲେ, ଏହା ହିଁ ଏକଲବ୍ୟର ଶେଷ ପରିଣତ। ଗୁରୁଭକ୍ତକୁ ଭଗବାନ ଶ୍ରୀକୃଷ୍ଣ କେବେ ମାରିବେନି। ଆମେ ପଢ଼ୁନେ ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନାହିଁ ତେ ଯେ ଆର ସବେ ମରେ ଅକାର। ସେଠି ଗୁରୁଙ୍କ ଆଶ୍ରୟ କରିଦେଲେ ମାରିବେ କେମିତି କୃଷ୍ଣ? ଦୁଇ ପେଜ୍ ଅଢ଼େଇ ପେଜ୍ ସୁନ୍ଦର ଭାବେ ରଚନା କରିଛନ୍ତି। ଶିଷ୍ୟ ତ ଯେଉଁ ଭାବନା ଏଇଟା ଗୋଟେ ବଡ଼, ଶିଷ୍ୟ କେମିତି ଜଣେ ହେବ? ଗୁରୁଙ୍କର ଶାସନକୁ ସ୍ୱୀକାର କରିବ, ମନ ଭିତରେ ସରଳତା ଭାବନା ଆଣିବ ଆଉ ଏକନିଷ୍ଠ ହେଇକି ରହିବ। ଇଏ ଯିବ ଗୋସ୍ୱାମୀଙ୍କର ଭାବନା, ଯେମିତି ନନ୍ଦଗ୍ରାମ ରହିଥିଲେ, ବର୍ତ୍ତମାନ ସେମିତି ଛାଡ଼ିକି ପଳେଇବେ, ତାହେଲେ ତ ମୁହଁ ଦେଖିବେ। ଗୋଟିଏ ଭାବନା, ମୁଁ ଯେତେବେଳେ ଗୃହତ୍ୟାଗ କରିଛି ବା ମୁଁ ଯେତେବେଳେ ଶିଷ୍ୟତ୍ୱ ଗ୍ରହଣ କରିଛି, ମୁଁ ହରିଭଜନକୁ ଆଶ୍ରୟ କରିବି, ସଂସାର ଧର୍ମକୁ ଆଶ୍ରୟ କରିବି। ଦୁଇ ଧର୍ମରେ କାମ ହବ ନା କେବେ ହବ ନା? ଶିଷ୍ୟତ୍ୱ ଭାବନା ବଜେଇ ରଖିପାରିବା ନା? ଯାହା କାଲି ପଡ଼ିଥିଲା କିଛି ଦିନ ମୁଁ କିଛି କିଛି ସମୟ ଭକ୍ତି ରୋଲ ଭକ୍ତ ରୋଲ କରିବି, କିଛି ସମୟ ଭୋଗ ରୋଲ କରିବି ନା? ଆଉ ଜଗଦାନନ୍ଦ ପଣ୍ଡିତ ପ୍ରେମ ନିବର୍ତ୍ତ ସେ ଲେଖିଲେ, ରେ ଭାଇ ଶିଶୁ ହବା ପାଇଁ ଚାହୁଁଛ ମାନେ ଗୋଟେ ପାଖ ହେଇଯାଅ, ଗୋଟେ କୂଳକୁ ଲାଗ, ଦୁଇ କୂଳକୁ ଲାଗ, ହେବେ ତ ଏଇ ଜନ୍ମରେ ଭଗବାନଙ୍କୁ ପାଇବି, ଯଦି ନ ହବ ତ ଏ ଶରୀର ଯେଉଁ ବାଟ ହେଲେ ଗୁରୁଙ୍କ ସେବାରେ ଲଗେଇବା ହରିଭଜନେ ପ୍ରାଣ ତ୍ୟାଗ କରିବି, ଚାନ୍ସ ମନ ଭିତରେ ଦେବା ଉଚିତ ନାହିଁ। କୁଟି ନାଟି ଛାଡ଼ି ମନ କର ସରଲ, ଗୌରବ ଯା ଲୋକ ରକ୍ଷା ଏକତ୍ର ନିଷ୍ଫଳ, ଗୌରବ ଯା ଲୋକ ରକ୍ଷା ଏକତ୍ର ନିଷ୍ଫଳ। ଜଗଦାନନ୍ଦ ପଣ୍ଡିତ କହିଲେ ଦୁଇଟା ଜିନିଷ ଏକା ସାଙ୍ଗରେ ହେଇପାରିବନି, ଯଦି ଅକୁଟିଳଚିତ ହବା ପାଇଁ ଚାହୁଁଛ କୁଟିନାଟି ଛାଡ଼ି ମନ କର ସରଳ। ଶିଷ୍ୟରେ ଏଇ ଗୋଟେ ବହୁତ ସୁନ୍ଦର ଲକ୍ଷ୍ୟ, କୁଟିନାଟି ଛାଡ଼ିବାକୁ ପଡ଼େ, ସରଳ ଚିତ୍ତ ହେବାକୁ ପଡ଼େ, ସିମ୍ପ୍ଲିସିଟି ଇଜ୍ ବୈଷ୍ଣବୀ, ପୁରା ସରଳ। ଯାହା ଆଚାର୍ଯ୍ୟ କହିଛନ୍ତି, ଯାହା ଗୁରୁଦେବ କହୁଛନ୍ତି, ଯାହା ବୈଷ୍ଣବମାନେ କହୁଛନ୍ତି, ତେରେ ବିଚାର ଯୋଡ଼ିବାର ସରଳ ଚିତ୍ତ ଗୋଟେ ବହୁତ ବଡ଼ ସମ୍ପତ୍ତି, ସରଳ ସାଧାରଣ ସମ୍ପତ୍ତି ନୁହେଁ। ଏ ସଙ୍ଗ କରିକି ସରଳ ହେଇପାରିଲ କିମ୍ବା ପୂର୍ବ ସଂସ୍କାରର ସଙ୍ଗ, ଆଉ ସରଳତାରେ ଭଗବାନ ବସିଭୂତ ହେଇଯାନ୍ତି ଆଜ୍ଞା। ଶିଷ୍ୟତ୍ୱ ଯଦି ଶିଷ୍ୟ ସରଳତା ହେଲା ସେ ପ୍ରେମ ଭକ୍ତି ପାଇଯିବ, ଶିଷ୍ୟତ୍ୱ ନ କରିକି ସରଳରେ କାହାର ଉପଦେଶ ନେଇଗଲେ ସେ ଭଗବତ ଦର୍ଶନ ପାଇଯିବ, କିନ୍ତୁ ପ୍ରେମ ଭକ୍ତି ତ ଗୁରୁପାଦ ଆଶ୍ରୟ ନକଲେ ହବ। ଏଭଳି ବହୁତ ଉଦାହରଣ ଅଛି ଆମର ବାରମ୍ବାର ସରଳତା ଉପରେ, କାରଣ ଏଇ ସରଳତା କହି ଆଲୋଚନା କରି ଆମର ମନକୁ ମୁଁ ସରଳ କରିବା ପାଇଁ ଚାହୁଁଛି, ଏ ନିଷ୍କପଟ କଥା। ଆଉ ସରଳତା ନହେଲେ ଏ ଗୁରୁଙ୍କର ପ୍ରତି ଶବ୍ଦକୁ ଆପଣ ସରଳ ଅନ୍ତରେ ଗ୍ରହଣ କରିପାରିବେ କେବେ? ଆମର ଗୋଟେ ଜାଗାରେ ମୁଁ ପଢ଼ିଥିଲି, ଆଜି ପଢ଼ୁଥିଲି, ପାଇଲି ଗୋଟେ ସରଳ, ଗୋଟେ ନିଷ୍କପଟ ଜୀବର ଚରିତ୍ର ଆପଣ ଶୁଣ, ଗୋଟେ ଡାକୁ ସିଏ ଥିଲା ବୈଷ୍ଣବ, ଯଦି ସରଳ ହେଲା ତାର କ'ଣ ସମ୍ପତ୍ତି ଆଉ ବାକି ରହିବ? ଗୋରା ଭଜ ଲୋକ ରକ୍ଷା ଏକତ୍ର ନିଷ୍ଫଳ, ଏକା ସାଙ୍ଗରେ ଗୋରାକୁ ଭଜନ କରିବି, ଏକା ସାଙ୍ଗରେ ଲୋକ ରକ୍ଷା କରିବି, ସଂସାର ରକ୍ଷା ଲୋକ ସମ୍ପତ୍ତି ସମ୍ପର୍କ ଏଇଟା ନିଷ୍ଫଳ ହେଇଯିବ, ତେଣୁ କୁଟିନାଟା ଛାଡ଼ିକି ସରଳ ହୁଅ ସେ କହୁଛନ୍ତି। ସଂସାରକୁ ଭଲ ପାଇବାଟା ଏକ କୁଟିନାଟି, କାହିଁକି ନା ଆପଣ କାହାକୁ ସଂସାରରେ ଭଲ ପାଇବାକୁ ହେଲେ ଆପଣଙ୍କୁ ଡିପ୍ଲୋମା ସେମାନେ ପଲିଟିକ୍ସ କରିବାକୁ ପଡ଼ିବ, ଆପଣ ସିଧାସଳଖ କଥା କହିକି ଭଲ ପାଇପାରିବେ, ଆପଣ ସ୍ତ୍ରୀ ପିଲାଙ୍କ ପାଖରେ ଦେଖୁନାହାନ୍ତି, ଆପଣ ସେଠି ତାକୁ କୁଟି ନାଟିରେ ୟୁଜ୍ କରିକି ଆପଣ ପଲିଟିକ୍ସ ୟୁଜ୍ କରିକି ହିଁ ଆପଣ ତାଙ୍କୁ ଖୁସି କରି ରଖିବେ। ବ୍ୟସ୍ତ ହୁଅନି, ମୁଁ ପେନ୍ସନ୍ ମୋର ଯେତିକି ମିଳିବ 500,000 ବାନ୍ଧିଦେବି, ତୁମେ କାହିଁକି ଡରୁଛ ମୁଁ ବାବା ଝିଅ ଦେବି, 25-30 lakh ପଡ଼ିବ ଏକାରେ ବାନ୍ଧିଦେବି, ତୁମେ ତ ଟାୱାର କରିଦେବା, 2-4 ରୁମ୍ ଭଡ଼ା, ତୁମେ ତ ଆରାମସେ ରହିବ, ମୁଁ ନ ରହିଲେ କ'ଣ ଅସୁବିଧା ହେବ? ଯଦି କେତେବେଳେ ସେ ଶୁଣିଦେଲା ଏ ବାବା ଯିବ, ତାଙ୍କୁ କୁଟିନାଟି କରିକି ଆପଣ ସଂସାରରେ କାହାକୁ ଭଲ ପାଇବା, କେବଳ ଡିପ୍ଲୋମାସି ପଲିଟିକ୍ସରେ ଭଲ ପାଇବାକୁ ପଡ଼ିବ, ନିଷ୍କପଟ କଥା କହିପାରିବେ। ବଡ଼ ଜଟିଳ ସଂସାର, ଆଉ ସରଳ କିନ୍ତୁ ଗୋଟେ ଅତି ମହତ୍ ଗୁଣ, ଭଗବାନ ବସୀଭୂତ ହେଇଯାଆନ୍ତି ସରଳ ଗୁଣରେ। ଆଉ ଗୁରୁପଦାଶ୍ରେ ବି ସରଳ ହେଇଗଲା, ତା ତ ପ୍ରେମ ଭକ୍ତି ଗୋଟେ ଯାହା କୁହନ୍ତି ଗୁରୁ କୃପାରେ ହାତର ସମ୍ପତ୍ତି ହେଇଗଲା, ସୁସମ୍ପତ୍ତି ହେଇଗଲା, ଅର୍ଜିତ ସମ୍ପତ୍ତି। ଡାକୁଟା ଥାଏ ସେଟା ଡକାୟତ କରେ, ତାର ସବୁବେଳେ ଟାର୍ଗେଟ୍ ବଡ଼ ଲୋକ ମୁହଁରୁ ଚୋରି କରିବ, ଏ ଚୁନା ଚୁପୁରାକୁ ଧରି କ'ଣ ଲାଭ ଅଛି, ଗୋଟେ ସିଆଣା କଥା କିଛି ମାରିଆଣି ସରିଲା କା, ଆଉ ସିଏ ତାର ଚୋରି କରିବା ବେଳ ଏ ଧନୀ ଲୋକ କ'ଣ କରିଥିଲା, ଭାଗବତ ସପ୍ତାହ କରିଛି, ତାର ଘରେ ତ କ'ଣ ଭାଗବତ ସପ୍ତାହ ହେଉଛି, ସବୁ ତ ଭୋଳରେ ପିଲା ଛୁଆ ମାନେ ମାତିଛନ୍ତି, ମୁଁ ଏବେ ପଶିବି ତା ଘରେ, ଆଉ ସିଏ ଅନ୍ଧାରୁଆ ଯାଇ ତାର ଘରେ ପଶିଛି। ଭଗବାନ ତ ସବୁ ଶିକ୍ଷା ଦେବେ, କେଉଁ ଜୀବ ଦ୍ୱାରା ଦେଖ ମୁଁ ଏତେ ବଡ଼ ନିଚ ପ୍ରତ୍ୟେକ ଲୋକକୁ ମୋର କଥାର ମାଧ୍ୟମରେ ଉଦ୍ଧାର କରିଦେଉଛି, ଆଉ ଯିଏ କଥା କହିବା ଲୋକ ତାର ଯେତିକି ଶ୍ରଦ୍ଧା ନାହିଁ ବିଶ୍ୱାସ ନାହିଁ ମୋ କଥା ଉପରେ, ଏ ଶୁଣିବା ଲୋକରୁ ସେତିକି ଶ୍ରଦ୍ଧା ବିଶ୍ୱାସ ଆସିଗଲା। ଜୀବକୁ ନିଦର୍ଶନ ଦେବେ, ଦିଗ୍ଦର୍ଶନ ଦେବେ, ଆଉ ସରଳତାକୁ ପ୍ରକାଶ କରେଇବେ, କାରଣ ସରଳତା ଗୋଟେ ଲକ୍ଷ ଲକ୍ଷ ଦୋଷ ଥିଲେ ଦୁର୍ବଳତା ଭିନ୍ନ ଆଉ କପଡ଼ତା ଭିନ୍ନ, ଲକ୍ଷ ଲକ୍ଷ ଜନ୍ମ ଦୁର୍ବଳତା ରହିଲେ ବରଂ ଭଲ, ସରଳ ଜୀବନଯାପନ କରିବା ସରଳ କଥା। ଆଉ ପ୍ରଭୁପାଦଙ୍କ ନିକଟରେ ବିଦେଶୀମାନେ ପ୍ରଭୁପାଦ ବିଦେଶକୁ ବହୁତ ଭଲ ପାଆନ୍ତି, ଏଥିପାଇଁ ତାଙ୍କ ସରଳତାରେ ରେଜିଗଲେ ସତ, ସେ ଖୋଲିକି କହିଲେ ପ୍ରଭୁପାଦ ଆମେ ସବୁକିଛି ସିନ୍ଫୁଲ୍ ଆକ୍ଟିଭିଟିଜ୍ କରିଛୁ, ସବୁ କରିଛୁ, କ'ଣ ନ କରିଛୁ କ'ଣ, ସବୁ ଖୋଲି କହିଲେ ପ୍ରଭୁପାଦ କହିଲେ ହଁ ଏମାନେ ଭକ୍ତ ହେଇପାରିବେ। ଭାରତୀୟ ଲୋକ ବେଶୀ ସର୍ପ ଜନ୍ମ ପାଆନ୍ତି, ଗୋଟେ ବିଦେଶୀ ଲୋକ ମୋତେ କହିଲେ ମୁଁ ଡରିଗଲି, ସିଏ ମୋତେ ମଜାରେ କହିଲା, କାରଣ ସେଠି ଆମେ କରୁଥିଲୁ ରାତି 12 ବାଜିଲାଣି ସୂର୍ଯ୍ୟ ଅସ୍ତ ହେଇନାହିଁ, ମୋତେ ନିଦ ହଉନି କହିଲା, ଆମ ଦେଶରେ ଯେମିତି ହୁଏ ତୁମେ ଶୁଅ, ମୁଁ କହିଲି ସେ ମୁଁ କହିଲି ଟିକେ ଯାଏ ଜପ କରିକି ସେ ଦେଖିକି ଆସେ, ମୁଁ କହିଲି ସାପ ଫାପ ଅଛନ୍ତି କି, ସେ କହିଲା ଆମ ଦେଶରେ ସାପ ନାହିଁ, କହିଲା ତୁମ ଇଣ୍ଡିଆରେ ବେଶୀ ସାପ, ମୁଁ କହିଲି କାହିଁକି, କହିଲା ତୁମେ ଇଣ୍ଡିଆ ଲୋକଟା ଭାରି ଡୁପ୍ଲିସିୟସ୍ ଲୋକ ତ ସେଇଟା ମଲା ପରେ ସାପ ହୁଅନ୍ତି, ମୁଁ ବିଶ୍ୱାସ କରିଦେ ସେ ରାତି ମାନ ଶୋଇନି, ମୁଁ କହିଲି ଇଏ ଠିକ୍ କଥା କହୁଛି, ଆଉ ସେ ଯାହା କହିବେ ଖୋଲା ଖୋଲା କହିବେ, ଯାହା ସହିତ ସମ୍ପର୍କ ରଖିବେ ରଖିବେ ଷ୍ଟ୍ରେଟ୍ କାଟିଦେବେ, ଆଉ ଏ ସିରିଞ୍ଜ ଟଣା ବୁଝି ତାଙ୍କର ନା, ପାଖରେ ରହିଥିବେ ମିଶୁଥିବେ ସବୁ ସିରିଞ୍ଜରେ ସବୁ ବ୍ଲଡ଼୍ ଟାଣି ତୋତେ ଚିତ୍ ପଟାଙ୍ଗ କରି ପକେଇଦେବେ, ଇଣ୍ଡିଆନ୍ ଲୋକ ଏହା ଗଛ ମୂଳରେ ପାଣି ଦେଉଥିବେ ଭିତରେ ସବୁ କାଟି ସାରିବେ, ସେ କହିବେ ଆମେ ଡାଇରେକ୍ଟ ଷ୍ଟ୍ରେଟ୍ ଡ୍ରିଲିଂ, ଆମର ଦେଖିବେ ଲୋକ ଭଲ ନାହିଁ ଛାଡ଼ିଲୁ ଚାଲୁ, ତାକୁ ତ ଦେଖିତା ମୁହଁକୁ ଚାହିଁବୁ, ଆଉ ଦେଖିଲୁ ଭଲ ଲୋକ ତାହେଲେ ମିଶିବୁ, ଇଏ ଭାରତୀୟ ଲୋକ କିଛି ମୁହଁରେ ପାଣି ଗଛ ମୂଳରେ ପାଣି ଦେଇକି ଭିତରେ ଚାରିଟା ମାରିଦେଇଥିବେ, ଡେଲି ଆସି କହୁଥିବେ କ'ଣ ଗଛଟା ଆଜି ଭଲ ପଡ଼ିଲା, ସେ ତାର ଧୀରେ ଧୀରେ ଝାଉଁଳିବା ଆରମ୍ଭ ହେଲାଣି କିନ୍ତୁ ପାଣ୍ଡଳା ଚାଲିଛି, ସେ କହିଲା ସେଇଟା ତୁମ ଇଣ୍ଡିଆନ୍ ଲୋକଟା ବେଶୀ ସର୍ପ, ଆମର ଏଠି କାହିଁ ସିନା କେହି ନା ହେଇଥିବ, ଏଇଟା ସତ କଥା ମୁଁ ମାନିଲି ବି ନ ହେଇଥିବ, ଇଏ ଆମର ଭାରି ସବୁବେଳେ ଡୁପ୍ଲିସିୟସ୍ ଲୋକଟା, ଆଉ ଇଏ ତ ସରଳ ଡାକୁଟା, ସିଏ ଆଜି ଯୁଆଡ଼େ ହାତ ମାରୁଛେ ଘରେ ତାକୁ ତା ହାତରେ କିଛି ଜିନିଷ ପଡ଼ୁନି, ଏଇଟା କ'ଣ କଥା, ମୁଁ ଯୁଆଡ଼େ ହାତ ମାରୁଛି କିଛି ନାହିଁ, ଇଏ ଚୁନା ଚୋପରା କଥା, ଇଏ କେଉଁଠି ଝାଡ଼ୁ ମିଳିଲାଣି, କେଉଁଠି ଛିଡ଼ା ଛାଡ଼ି ମିଳିଲାଣି, କିଛି କ'ଣ ଆଜି ମିଳୁନି, ଭଗବାନ ତାକୁ ଉଦ୍ଧାର କରି ସରଳ ଲୋକଟା, ବେଳ ଆଜି ଖରାପ ସା, ଏମିତି ବେଳର ଆଜି ଭଲ ଚୋର, ଆମ ଗାଁ ପାଖରେ ଗୋଟେ ଚୋର ଥିଲା ମୁଁ ଛୋଟ ବେଳେ ଶୁଣିଛି, ସିଏ ଘଟ ବସେଇକି ଯିବ, ସେ ଦେବୀ ପୂଜା କରିଥାଏ, ଛୋଟ ପିଲାବେଳେ ମୁଁ ଶୁଣିଛି, ତା ନାଁ କହିକି ମା ମାନଙ୍କୁ ଶୋଇ ଦିଅନ୍ତି, ଏରେ ଚୋର ଆସିଲେ ତୁ ଶୋଇଯା, ସେ ରାତି ବାରଟା ବେଳେ ବାହାରିବ ତୁ ଆଉ, ସେ ଫେମସ୍ ତା ନାଁ ବି ପୁଣି ରଘୁ, ତା ନାଁ ରଘୁ ବା, ଏ ରଘୁ ଆସି ତୁ ଶୋ, ସମସ୍ତେ ଜାଣନ୍ତି ସେ ରାତି ବାରଟାରେ ବାହାରିବ, ଆଉ ଗୋଟେ ଗାତ କରିଦେଇଛି, ଗାତ କରିଦେଇ ତାପରେ ଭାଲୁ କ'ଣ ଲକ୍ଷ୍ମୀ ପୂଜା, ତା ସ୍ତ୍ରୀ କହେ ତୁ ଲକ୍ଷ୍ମୀ ପୂଜା କରିବୁ, ଚୋରି ଚାରି କରିକି ଆସିବ, କାଳେ ଗୋଟେ ପୋଲିସ ଗୁଡ଼ା ଗୁଡ଼ି କରିବ, ଚୌକିଦାର ଥାନ୍ତି ଗାଁ ମାନଙ୍କରେ, ସେ ତା ଭିତରେ ପଶିବ, ତା କହିବ ସ୍ତ୍ରୀ କହିବେ ତୋର ଢାଙ୍କି ଦେବୁ, ତା ଘର ବାହାରେ ଗୋଟେ କଣା କରିଥିବ, ନିଶ୍ୱାସ ହେଇପାରି ନବ, ତା ଉପରେ ଠାକୁର ମା ସ୍ତ୍ରୀ ତାର ଠାକୁର ପୂଜା କରିବ, ସେ ରଘୁ କ'ଣ କରେ ନା କଳସ ବସେଇବ, ଛୋଟ ବେଳେ ଆମେ ଶୁଣିଛୁ, ସେ ଦେବୀ କଳସ ଯୁଆଡ଼େ ଗଡ଼ିଲା ସେ ସିଆଡ଼ୁ ବାହାରି, ଇଏ କହିଲା ଆଜି କି ବେଳେ ରହିଲି କିଛି ନାହିଁ, ସରଳ ଲୋକଟା ତ କହିଲା ଦେଖିବା ଆଉ ଆଜି କ'ଣ କହୁଛି ଟିକେ ବସିଯିବା, ବାବା ସେତେବେଳେ ଚାଲିଛି ଦଶମ ନନ୍ଦ ଉତ୍ସବ ସେଦିନ ପଡ଼ିଛି, ନନ୍ଦ ଉତ୍ସବର ଗାନ ଟାନ ଚାଲିଛି, ଏଣେ ବ୍ୟାଖ୍ୟା ବି ଚାଲିଛି, ଭଗବାନ କୃଷ୍ଣଙ୍କୁ କେମିତି ନନ୍ଦମାଳା ସଜେଇଛନ୍ତି, ସୁନା ଅଳଙ୍କାର ସବୁ, ଗୋଟିଏ ଖେପା ମାରିବି ଏକବାର ସିଆଣିଆ ଦଶ ପନ୍ଦର ପଡ଼ିବି ଏକାଥରେ ଜୀବନ ଚାଲିବ, ଏ ଜାଲ ମାରିଲା ବେଳେ ମାଛ ଗୁଡ଼ା ଯେଉଁ ମାଛ ଧରିବା ବେଳେ ଯେତେବେଳେ ବଢି ପାଣି ଆସିବ ସେ ଚୁନା ଚପରକୁ କେହି ପଚାରିବେ, ସେ ଖାଲି ଦେଖି ସିଆଣିଆ କେଉଁଠି ମୁଣ୍ଡ ମାରିଲା, ଏକାଥରେ ଗୋଟେ ଖେପା ପକେଇ ପଡ଼ିଲା, ଇଏ କହିଲେ ଚୋର କହିଲା ହେଲା ଏତେ ଦିନ ବୁଲି ବୁଲି କୁଆଡ଼େ ଚୋରି ବୁଦ୍ଧି ଛାଡ଼ୁଛି ନା, ମୋ ଅଭାବ ମେଣ୍ଟୁଛି, ଭଲ ବ୍ୟାଖ୍ୟା କରିନି, ଏମିତି କ'ଣ ଗୋଟେ ପିଲା ତା ବାପା ତାକୁ ଏମିତି ଭଲ ସଜଉଛି, ବାବାକୁ ଧରିବାକୁ ପଡ଼ିବ ତାହେଲେ, କଥା ଶୁଣିଲା ବସିକି ଧୀରେ ଧୀରେ ଆସନ ଜମିଲା, ଠିଆ ହେଇଗଲା ଶୁଣୁ ଶୁଣୁ ଆସନ ଜମିଲା, ବସିଲା ତାପରେ ଉତ୍ସବ ସରିଗଲା, କି ତାର ବର୍ଣ୍ଣନା ଚଲେଇଲେ, ପ୍ରଚୁର ବର୍ଣ୍ଣନା ଅଛି, ବର୍ଣ୍ଣନା ଚଲେଇଲା ତାର ପ୍ରସାଦ ଦିଆହେଲା, ନନ୍ଦ ଉତ୍ସବ ପ୍ରସାଦ, ଦେଖିବା କ'ଣ ଦିଆ ପାଇଲା, ପ୍ରସାଦ ପାଇଲା, ଏଣେ କଥା କହିବା ଲୋକର ଯଦି ବିଶ୍ୱାସ ନାହିଁ, କିନ୍ତୁ ସେ ଭଗବାନ କଥା କହୁଛି, ଇଆର ତାର ଜମିଗଲାଣି ଚୋରି କରିବାର ଆଶାଟା, ପ୍ରସାଦ ପାଇ ସେ କହିଲା ବାବାଜୀ କୁଆଡ଼େ ଯାଏ ତାକୁ ଧରିବାକୁ ପଡ଼ିବ, ତା ଦେହରେ ଭଲ ଜିନିଷ ଅଛି ଆଉ, ସାର୍ ନିଜେ ଆସିକି ପ୍ରବଚନ ଦେଉଛି, ବାବାଜୀ ତାର ପ୍ରବଚନ ଦେଇ ସାରିଲା ପରେ ଏଣେ ବର୍ଣ୍ଣନା କଲାଣି କୃଷ୍ଣଙ୍କର କୌସ୍ତୁଭ ମଣି ଅଛି, ଏ ଅଛି ସେ ଅଛି, କିନ୍ତୁ ସେଣେ ଅନେଇଛି କିଏ ଥାଳିରେ ପକେଇବ, ନନ୍ଦ ଉତ୍ସବ ଥାଳିରେ ପକେଇ ଧରିକି, ଇଏ ତାର ଥାଳିରେ ଯାହା ପଡ଼ିଲା ବାବା ତାର ଗଣ୍ଠରେ ବାନ୍ଧିକି, ଏ ବାବାଜୀ ନାହିଁ ସେ ହେଉଛି ପଣ୍ଡ, ସେ ଦୂରରେ ରହୁଛି, ମହାଜନ ତା ପାଇଁ ଗୋଟେ ଦୂର ଘର କରିଦେ ସେଠି ରହୁଛି, ସେ ପଡ଼ିଆ ଦେଇକି ଯିବ, ଏ ଚୋର କଲା ମୋର ବାବାଜୀକି ନା ଏ ସେ ଯେଉଁ ପଣ୍ଡିତକୁ ମୁଁ ଧରିବି ଆଉ, ବାଟ ଭିତରେ ତଳେ ଏଇ ପଡ଼ିଆ ଭିତରେ ଇଏ ତାର ପଇସାଟା ରଖିଛି, ଇଏ ଦେଖୁଛି ପଛ ଜଣେ ଆସୁଛି, ୟା ମନ ଚୋର ମନ ଚୋର ଗଣ୍ଠିଲିରେ ଯାହା କୁହନ୍ତି, ଇଏ ତାର ଏଇଟା କହୁଛି ଏ ପଣ୍ଡିତ ରୁହ ରୁହ, ଇଏ ଡରିଗଲାଣି ସାର୍ ଇଏ ଟଙ୍କା ଅଛି ବୋଧେ ମୋର ଛଡ଼େଇ ହବ, ଇଏ କ'ଣ ସିଏ ଧାଉଁଛି, ଇଏ ତାର ଧାଉଁଛି, ଗୋଟେ ବଡ଼ ଠେଙ୍ଗା ଧରିଲା ବାଟରେ, ଏଇଟା ଯଦି କିଛି ନ କହିବ ଦି ମୁଣ୍ଡକୁ ଦୁଇ ପାର ଦେଇକି ସଫା କରିଦେବେ ଏକବାର, ଗୋଟେ ମୁଣ୍ଡକୁ ଠେଙ୍ଗାରେ ଦୁଇ ପାର, ଇଏ ଧାଇଁଲା ଚୋର ପାଖରେ ଇଏ କିଏ ଧାଇଁବାରେ, ସେ ତା ଦୌଡ଼ କଣ୍ଟା ଭାଟରେ ଯିଏ ଗାଁରେ ଯିବାର ଅଭ୍ୟାସ ବି ଧାଇଁଲା, ଧାଇଁକି ଯାଇକି ଧରିଲା, ଇଏ ଧରିଲାନି କହିଲା ଭାଇ ତୁ ଟଙ୍କା କହିଲା ମୁଁ ଟଙ୍କା ପଇସା ନ ନେଇକି ଆସିଛି ନା, ରାଜି ନନ୍ଦ ଉତ୍ସବ ଏତିକି ମିଳିଛି ସେ ଦେଇଦେଉଛି, ମୁଁ ସେଗୁଡ଼ା ନେବି ନେବି, ଆଚ୍ଛା ତୁମେ ଯାହା କଥା କହୁଥିଲ ସେ କିଏ କହିଲ କେଉଁଠି ମିଳିବ କୁହ, କହିଲେ ସତ କଥା ଯଦି କହିବି ତ ମୁଣ୍ଡକୁ ଫଟେଇବୁ, ଇଏ କହିଲା ଏଇଟା ସାର୍ ବୋକାଟା, ଇଏ ମୁଁ ଭାଗବତରେ ଲେଖା ହେଇଛି ମୁଁ ନନ୍ଦ ଉତ୍ସବ କଥା କହିଦେଲି, ସତ ବୋଲି ଭାବିଲାଣି, କିନ୍ତୁ କହିବା ଲୋକ ତାର ସତ ଅନ୍ତର ନାହିଁ, ସରଳ ଲୋକ ଇଏଟା ଏଠି ହୁଣ୍ଡାଟା ଏଇଟା ମୁଣ୍ଡାଟା ବୋଲି ବୁଦ୍ଧିଟା ଇଏ ସତ ଭାବିଲାଣି, ସତ ଭାବିଲାଣି ତାକୁ ମିଛା କଥା କହିଦେବା ଆଉ, କହିଲା ଆଚ୍ଛା ଆପଣ ଯୋଉ କହିଲେ ବଇଁଶୀ ଧରନ୍ତି ଏଇଟା କୋଉଥିରେ ତିଆରି, ସୁନା, ଆଚ୍ଛା କୌସ୍ତୁଭମଣି କହିଲା ତା କଥା କାହିଁକି କହୁଛୁ, ସେ ଗୋଟିଏର ମୂଲ୍ୟ ଯେତିକି ବିଶ୍ୱବ୍ରହ୍ମାଣ୍ଡର ମୂଲ୍ୟ ସେତିକି ନାହିଁ, ସବୁ ଅନ୍ଧକାର ଦୂର କରିଦେଉ, ୟାର ଲୋଭ ଏତେ ବଢ଼ିଲାଣି କାହାର, ସବୁ ପାଦରୁ ମୁଣ୍ଡ ପାଇଁ ସବୁ ବର୍ଣ୍ଣନା କରୁଛି, ଏଇ ଅଳଙ୍କାର କଲା ଠିକ, ଏ କଲେ ଦେଖ ମୋର ସବୁ ମନର ନାହିଁ, ମୁଁ ଭାଗବତ ପଢ଼ିକି କହୁଥିଲି ମୋ ରୁମ୍କୁ ପଳେଇଲା, ଏ ବାଟି ଠେଙ୍ଗା ତାହେଲେ ଦେଖିଲା ରୁମ୍ ନେଲା ବସିକି ସବୁ ଭାଗବତ ରାତି ମାନେ ପଢ଼େଇଲା, ଅଧା ରାତି ଯେତେବେଳେ ହେଲା ଚାଲ କହିଲା ଦେଖ ବାବା ତୁ ଭଲ କଥାଟା କହିଲୁ, କହିଲା କେଉଁଠି ମିଳିବ କହିଲେ କେତେ ଦୂର, ଇଏ କହିଲା ବୃନ୍ଦାବନ କଥା କହିଲେ ଇଏ କେଉଁ ବୃନ୍ଦାବନ ବୁଝିବ ନା, କେଉଁ ଚାଲିକି ଯାଇ ପହଞ୍ଚି ପାରିବ, ସେ ମରି ମାରିଯିବ ମୋର ପାପ ଲାଗିବ, ଆଜ୍ଞା ଭଣ୍ଡେ ଦେବି କହିଦେବି ଆଉ, ଏଇ ତ ଘର ପାଖରେ ଯେତେବେଳେ ଭୋରୁ ଉଠିବୁ ତୁ ଚାଲିବୁ, ଯେଉଁଠି କଦମ ଗଛ ଦେଖିବୁ, ଯେଉଁଠି ପାହାଡ଼ ଦେଖିବୁ, ଯେଉଁଠି ନଦୀ ଦେଖିବୁ, ଏ ତିନିଟା ସେଇଠି ସେଇଠି ଆଉ ସେଇଠି ମିଳିବ, ଏଇଟା ସରଳ ବୋଲି ମନେକର ଇଏ ସରଳରେ ଗ୍ରହଣ କରୁଛି, କିନ୍ତୁ ସିଏ ଜଟିଳରେ କରୁଛି, ଦେଖ ଭଗବାନ ପରମାତ୍ମା ରୂପରେ ଅନ୍ତର ଅଛନ୍ତି ନା, ସରଳତାରେ ସିଏ କହୁଛି ଏ ଜଟିଳରେ କହୁଛି ସରଳ, ପୁଣି ଚିନ୍ତା କଲା କହିଲା ସାର୍ ବଡ଼ ଅସୁବିଧା ହେବ, କହିଦେଲି ସେ ନାଇଁ ସାର୍ ଯଦି ନ ପାଇବ ପୁଣି ବୁଲିକି ଆସିବ, ପୁଣି ଠେଙ୍ଗା ଫେଙ୍ଗା ଦେଖି ବାଡ଼ାବାଡ଼ି କଲ, ହେଲା ପୁଣି ଆଇଲା ଆଉ ଗୋଟେ ଏଇଟା ବୋକାଟା ତା କୃଷ୍ଣକୁ ସତ ବୋଲି ମନେ କରି ଭାବୁଛି ଏ ଜିନିଷ ପାଇବ, ଏ ଦିଗ କହିଛି ବର୍ତ୍ତମାନ ଓଲଟା ଦିଗ କହିଦେବି, ହେଲା ପୂର୍ବ ଦିଗକୁ ଯା, ତ ଘରୁ ପୂର୍ବ ଦିଗକୁ ଯିବୁ, ହେଲା ଯଦି ଚାରି ଦିନ ମୋର ପ୍ରବଚନ ଅଛି, ତିନି ଦିନ ନା ଅଛି, ତିନି ଦିନ ଭିତରେ ଆସିଲେ ତିନିଟା ଦିଗ ତ ରହିଲା, ବାକି ମୁଁ କହିଦେବି ଆଉ,
ଚତୁର୍ଦ୍ଦ ଦିନକୁ ବେଡ଼ିଙ୍ଗ ବାନ୍ଧିକି ପାଖା ପାଖ ଧରିକି ପଳେଇଛି, ତାର ନାମ ନଥାଉ ଏଟା ହୁଣ୍ଡାଟା, ଆଉ ଇଏ ତାର ରହିଲା, ଇଏ ତାର ଆଉ ରାତି ରାତି ମାନ ଶୁଣିକି ଯାଇଛି, ତାର ଲୋଭ ଆହୁରି ଧୀରେ ଧୀରେ ବର୍ଣ୍ଣନା ଶୁଣିକି ଆହୁରି ବଢ଼ିଯାଇଛି। କହିଲା ଆପଣ ତ ଏଟା ପ୍ରବଚନ କରିନାହାନ୍ତି, ଏତେ ଭଲ ମନ୍ଦ ବୁଝିକି କହିଲେଣି, ଚାହୁଁଛି ମୁଁ ଯିବି ଆଉ। ଆଉ ଦେଖନ୍ତୁ ମୁଁ ତାଙ୍କ କତିରୁ ଆଣିଲା ପରେ ସବୁ ଜିନିଷ ଆପଣଙ୍କୁ ଦେବି, ସେୟାର ଦେବି, ଡରନ୍ତୁ ତୁ ପାଇବେ ନା ଦେଖା ପାଇବେ ନା, ତୁମକୁ ଯାହା ଏଡ଼େ ହୁଣ୍ଡା ସଂସାର ଥାନ୍ତ। ଇଏ ସାର ଲୋକ ଚାଲିଲା, ଘରେ ଗଲା, ଘରେ ରହିଲା କିନ୍ତୁ ଦିନମାନ ଆଉ ଖାଇବା ପିଇବା ତାର ସବୁ ଭୁଲିଗଲାଣି, ଖାଲି ସ୍ତ୍ରୀ କହୁଛି ମୋ ଦେହ ହାତ ଖାଲି, ଯାହା ହେଉଛି ନା ମୁଁ କେମିତି ତାକୁ କୁଆଡ଼େ ଯିବ ମୁଁ, ବା ତୁ ଯାହା ଚୁଡ଼ା ଚାଳୁଛୁ ତୁ ଟିକେ ଶୀଘ୍ର ଭାଜିକି ଦେନ ନା, ମୁଁ ତ ଦୂରକୁ ଯିବିନି ଆଉ କାହିଁ ଚୁଡ଼ା ଚାଳୁ ନେମି, ନା ଦେଇଥା ମୋତେ ପାର, ଭୋକ ଫୋକ କେତେବେଳେ ଲାଗିବ କ'ଣ କରିବ, ମୁଁ ଅଧା ରାତିରେ ଉଠିକି ଯିବି। ପଚାରି ଦେଇଛି କହିଲା ସେ କେତେବେଳେ ଗୋଚାରଣ କରିବାକୁ ଆସନ୍ତି କହିଲୁ, ସେ କୃଷ୍ଣ ଲୀଳା କହିଛି ନା ସିଏ ସକାଳୁ ସକାଳୁ ଆସ, ଇଏ ରାତିରେ ସ୍ତ୍ରୀ କହୁଛି ତୁ ଚୁଡ଼ା ଚୁଡ଼ା ଦେ ନା କାହିଁକି ନା ମୁଁ ରାତିରୁ ଯିବି, ସେ ଭୋରି ତା ପାଖକୁ ଆଉ କିଏ ପଳେଇଲେ ମାଗିକି ନେଇ ପଳେଇବ, ଇଏ ଅଧା ରାତିରୁ ଉଠିକି ତାପର ଦିନ ଅଧା ରାତିରେ ଉଠିକି ଚାଲ ରେ, ଉଠିକି ଗଲାବେଳକୁ ଯେଉଁଠି ପାହାଡ଼ ଦେଖୁଛି ସେଠି କଦମ କଥା ନାହିଁ, ଯେଉଁଠି କଦମ କଥା ଦେଖୁଛି ସେଠି ନଦୀ ନାହିଁ, ଇଏ ତାର ଏମିତି ଅବସ୍ଥାରେ ଖାଲି ବସିଲା ବୋଲେ ଅଧା ରାତି ଗଲା କ'ଣ କରିବି, ତ କଦମ ଗଛ ଦେଖାଯାଉନି ଖାଲି ପାହାଡ଼ଟା ଦେଖାବି, କଦମ ଗଛ ରାତିରେ ଚିହ୍ନିବେ କେମିତି, ଯେଉଁଠି ନଦୀ ଦେଖୁଛି ପାହାଡ଼ ଦେଖୁ ସେଠି କଦମ ଗଛ ନାହିଁ, ଭଗବାନଙ୍କର ତ ସରଳ ଲୋକକୁ ସାହାଯ୍ୟ କରିବେ, ଏମିତି ତାର ଉଦ୍ଧାରର ବେଳ ଆସିଗଲାଣି, ତାର ଚାଲ ଯାଇକି ଏମିତି ଜାଗାରେ ପହଞ୍ଚିଗଲା ପ୍ରଭୁଙ୍କର ଲୀଳା, ଇଆ କଦମ ପାଚିଗଲେ ସବୁ ଫୁଲ ଗୁଡ଼ାକ ଦେଖିନାହାନ୍ତି ଖସେ, ସେ ଯାଉଁ ଯାଉଁ ଗୋଡ଼ରେ ଖସିଗଲା, ଦେଖିଲା ଗୋଲ ଅଛି ଅଣ୍ଡାଳ ଅନିଲା ତ ହଁ କଦମ ଫୁଲ ଗୁଡ଼ାକ ଆସୁଛି, ଏଇଠି କଦମ ଗଛ ଅଛି ମାନେ ଏଇଠି ରହିଯିବେ, ସେ କହିଥିଲେ କଦମ ଗଛ ମୂଳରେ ସେ ଠିଆ ହେଇକି ବୁଇଁସି ବଜାନ୍ତି, ସବୁ ଅଳଙ୍କାର ପିନ୍ଧିକି ଗୋଚାରଣ କରିବାକୁ ଆସନ୍ତି, ସଖାମାନେ ଆସନ୍ତି, ଗାଈମାନେ ଆସନ୍ତି, ତାହେଲେ ଏଇଠି ରହିବି, ସିଏ ଆଇଲେ ତ ଧରିବି ଏଠି ହେଲା, ସକାଳୁ ପାଉ ଭୋରୁ ଭୋରୁ ଦେଖିବି ଏଠି ପାହାଡ଼ ଅଛି କି ନଈ ଅଛି, ଆଗେ ଏଠି ଦେଖିବି, ଭଗବାନ ବ୍ୟବସ୍ଥା କରିଦେଇଛନ୍ତି, ପାହାଡ଼ ଅଛି ନଈ ଅଛି କଦମ ଅଛି, ଇଏ ଖାଲି ରାତି ଅଧା ରାତିରୁ କାହିଁକି ସିନ୍ଦୁରା ଫାଟୁ ନେଇ କାହିଁକି କେତେବେଳେ ଆସିବ, ଆଉ ତାକୁ କହିଥିଲେ ଦେଖ ସିଏ ଆସିବା ପୂର୍ବରୁ ଆଗେ ବଇଁସି ଫୁଙ୍କି ଫୁଙ୍କି ଆସେ, ଏଟା ତାଙ୍କ ସିଗ୍ନାଲ, ସେଇଠୁ ଜାଣିବି ସେ ଆଇଲେ ବୋଲି, ଇଆର ବ୍ୟାକୁଳତା ଦିନକୁ ଦିନ ବଢ଼ୁଛି, ଟଙ୍କା ପାଇବା ବ୍ୟାକୁଳତା, ହରିଭଜନ ବ୍ୟାକୁଳତାରେ ଯିଏ ଏମିତି ସରଳ ଚିତ୍ର ପ୍ରାର୍ଥନା କରି ସେ କ'ଣ ପାଇବେ ଚିନ୍ତା କର, ୟାର ଅନ୍ତର ଖାଲି ଜଳମାନା ବେଳେ ହେଉଛି କେତେବେଳେ ଆସିବ କେତେବେଳେ ଆସିବ, ଆଉ ରାତିମାନେ ତ ଶୋଇନି ଦିନମାନ ତ ଖାଇନି, ଯାହା ଚୁଡ଼ା ଆଣିଥିଲା ତା ବି ଭୁଲିଗଲାଣି, ସେ ଘରେ ଖାଇନି ସ୍ତ୍ରୀ କଳା ଚୁଡ଼ା ଦିଲା ନେଇଯାନ କୁଆଡ଼େ ରାତିରେ ମରି ମାରିଯିବ, ତୁ ତାକୁ ନେଇ ଇଏ ଗଲା ମୋତେ କିଛି ରୁଚୁ ନାହିଁ, ସେ ଯେଉଁ ଅଳଙ୍କାର ବ୍ୟାଖ୍ୟା ଶୁଣେଇକି ତାର ଅନ୍ତର ଲୋଭଟା ବଢ଼ୁଛି, ଦେଖିଲା ଦେଖିଲା ଗୋଚାରଣ ବେଳ ହେଇଗଲେ ଭଗବାନ ବଇଁଶୀ ବଇଁଶୀ ସ୍ୱରଟାକେ ଶୁଣିଲା, କହିଲା ହଁ ସାରା ଯାହା କହିଥିଲା ଠିକ, ଆଉ ଇଏ ଠିକ ଏପଟେ ତ ଜାଗା ଦେଲା ଠିକ, ଇଏ ତ ଶୁଭିଲାଣି ବଇଁଶୀ, ଆଉ ତାପରେ ଦେଖିଲା ଗାଈ ଆଗେ ମାନେ ଆସୁଛୁ, ତାପରେ ଝରଝରିକା ଦୁଇ ଭାଇ ଆସୁଛୁ, ସେ ଦୁଇ ଭାଇଙ୍କୁ ଦେଖି ଦେଇ କହିଲା କେମିତି ବାପା ଇଏ ତ ମୋତେ ଲାଗୁଛି ଇଏ ଗୋଟିଏ ମୁଁ ନେବି ତ ଗୋଟିଏ ଖଣ୍ଡେ ଅଳଙ୍କାର ତ ନେଇଗଲେ ମୁଁ ଭାବୁଛି ପ୍ରଭୁଙ୍କ ଶରୀର ସଚ୍ଚିଦାନନ୍ଦମୟ ଶରୀର, ଆଉ ଗୋଟିଏ ସଚ୍ଚିଦାନନ୍ଦମୟ ଶରୀରରେ ଯେଉଁ ଅଳଙ୍କାରଟା ଲାଗେ ସେଇଟା ବି ସଚ୍ଚିଦାନନ୍ଦମୟ ନା, ଇଏ ସୁନା ଆଉ କ'ଣ ସାଧାରଣ ସୁନା ସମାନ ନା, ସେଇଟା ପରମାତ୍ମାଙ୍କର ବୈଭବରେ ପ୍ରକାଶ, ନନ୍ଦ ମହାରାଜାଙ୍କର ଧନ ଭୂଷମ୍ପତିର ଧନ ନୁହେଁ, ଗୋପୀମାନେ ଶ୍ଳୋକଟି ଜୟତି ତେଧିକମ୍ ଜନ୍ମନା ବ୍ରଜା ଶ୍ରୟତି ଇନ୍ଦିରା ସ୍ୱସ୍ୱଦତ୍ରୀ, ଇନ୍ଦିରା ଲକ୍ଷ୍ମୀଙ୍କୁ ବର୍ତ୍ତମାନ ଜୟ କରିଗଲା ବର୍ତ୍ତମାନ ବ୍ରଜଭୂମି, କାହିଁକି ନା କୃଷ୍ଣ ଆସିଗଲେ, କାରଣ ପରମାତ୍ମାଙ୍କର ବୈଭବଟି ପ୍ରକାଶ ପାଏ, ପରମାତ୍ମାଙ୍କର ବୈଭବ ଏ ଦେଖି ଦେଖି ପାଗଳ ହେଲା, କୋଉଟା ନେବି ଏଇଟା ନେବି ନା ସେଇଟା, ତା ମନ ଭିତରେ ବିଚାର କଲା ଆସୁଛି ଆଗେ, ତାପରେ ଦେଖିବା କ'ଣ ବିଚାର, ଭଲରେ ମାଗିବି ଯଦି କାଢ଼ିକି ଦେଲା ଦେଲା ନ ଠେଙ୍ଗାଡ଼ିକି ଧରିଥାଏ, କହିଲା ଗୋଟିଏ ପାର ଦେବି ଦିଏନୁକୁ ଆଉ ହେଉ ନେଇ ପଳେଇବି, ଆଉ ଆସିଲା କହିଲା ଏ ଛନ୍ତି ରୂପଟା ରୂପର ମାଧୁରୀ ମାକୁ ଛାଡ଼ିପାରୁନି, ଏଣେ ଲୋଭ ବି ଅନ୍ତରୁ ଛାଡ଼ିପାରୁନି, ହେଲା ରୁହ ଇଏ କୃଷ୍ଣ ବସି ବସି ଯାଉଛନ୍ତି, ଭଗବାନ ଜାଣିସାରେ ସେ କ'ଣ ନ ଜାଣିଛ, ରୁହ ହେଲା କ'ଣ କାମ, ହେଲା ତୁମେ କାହାର ପୁଅ ନା ନନ୍ଦ ରାଜାଙ୍କର ପୁଅ, ଏ ଅଳଙ୍କାରଟା କିଏ ଦେଇଛି, ଆଗେ ଡାଟା ନେଲେ ଅଳଙ୍କାରଟା କିଏ ଦେଇଛି, ନା ବାପା ଦେଇଛି, ହେଲେ ଏଇଟା ସବୁ ମଧ୍ୟ ତୁମକୁ କାହିଁକି ମୁଁ ବାପା ଦେଇଛି, କୃଷ୍ଣ ଖେଳୁଛନ୍ତି ତାଙ୍କ ସାଙ୍ଗରେ, ମୁଁ ବାପା ଦେଇଛି ମୁଁ ତୁମକୁ ଦେଇଦେବି, ଆମେ କ'ଣ ଖାଲି ବାପା ଆମକୁ ମାରିବ, କହିଲା ମୁଁ ଭଲରେ କହୁଛି ଦେଇଦିଅ ନହେଲେ, କୃଷ୍ଣ କହିଲେ ନଦେଲେ ମୁଁ ତୁମର କ'ଣ କରିବି, ପୁରା ଗୋଟିଏ ବାଡ଼ି ପାହାଡ଼ରେ ତୋ ମୁଣ୍ଡ ଦୁଇ ଭାଇଙ୍କର ମୁଣ୍ଡକୁ ଏଠି ଫଟେଇଦେ, ପଡ଼ିବ ମୁଁ ନେଇକି ଯିବି, ଭଲରେ ଦେଇଦିଅ ପ୍ରାଣଟା ରହିବ। ଇଏ ଯେତେ ପ୍ରକାର ଧମକା ଧମକି ଦେଖେଇଲା, କୃଷ୍ଣ କହିଲା ଠିକ୍ ଅଛି ମୁଁ ତ ଦେବିନି, ତୁମର କ'ଣ କରୁଛୁ କହ। ଛୋଟ ଛୁଆ ସଖାମାନେ ଆସୁଛନ୍ତି ଆଜ୍ଞା, କନ୍ଦା କଟା ଦିଏ ସବୁ କରି ହୁଆଲା କରି ଯାହା କିଏ ଆସିକି ମୋତେ ଧରିବ ଗାଁକୁ, ଆଗେ ଯାଇ କୃଷ୍ଣଙ୍କର ମୁହଁଟାକୁ ଧରିନା, କୃଷ୍ଣଙ୍କୁ ସ୍ପର୍ଶ କରିବା ମାତ୍ରେ, ଭଗବାନ ଭଗବାନଙ୍କୁ ସ୍ପର୍ଶ କରିବା ମାତ୍ରେ ଏ ଧରିବ, ସେ ମୂର୍ଛା ହିଁ ପଡ଼ିଲା, ପ୍ରଭୁ ପ୍ରଭୁଙ୍କୁ ଧରି ପକାଉଛି, ମୂର୍ଛା ହିଁ ପଡ଼ିଲା। ଯେ ମୂର୍ଛା ହିଁ ପଡ଼ିଲା, ସେ ତ ବଇଁଶଧାରି, ତା ତ ସବୁ କାମ ବଙ୍କା, ସିଧା ସିଧା ତ କିଛି କାମ ନାହିଁ। ଉଠିଲା, ଉଠିଲା ପରେ ଖାଲି କାନ୍ଦିଲା, ଭୋ ଭୋଇ କହିଲା ମୋର ଆଉ କିଛି ଦରକାର ନାହିଁ, ମୋର ଧନ ସମ୍ପତ୍ତି ଆଉ କିଛି, କ'ଣ ଧନ ସମ୍ପତ୍ତି ଦରକାର ନଦେବ, କହୁଥିଲ ଭାଡ଼ା ପେଟା କରି ନବୁ। କହିଲା ମୋର ଗୋଟେ ଅନୁରୋଧ, ନା କ'ଣ, ମୁଁ ପ୍ରତିଦିନ ଆସିବି ତୁମକୁ ଟିକେ ଦେଖିକି ଯିବି, ଭଗବାନଙ୍କର ସ୍ପର୍ଶ ପାଇଗଲା ନା ସରଳ ଲୋକଟା, ଭଗବାନ ତ ଅନ୍ୟ କାମି କରେ ଯଦି କୃଷ୍ଣର ଭଜନ ନାମାଗିବ, କୃଷ୍ଣ ତାର ଦେହ ସ୍ୱଚ୍ଛର ଭଜନ କରିନି, ଇଏ ତାର ରୂପ ବର୍ଣ୍ଣନା ଶୁଣିକି କହିବା ଲୋକର ବିଶ୍ୱାସ ନାହିଁ, ଇଏ ବିଶ୍ୱାସ ସ୍ଥାପନ କରି ଚାଲି ଆସେ। କହିଲା ମୋତେ ପ୍ରତିଦିନ ମୁଁ ଆସିବି, ମୋତେ ଟିକେ କଦମ ବଳରେ ଦର୍ଶନ ଦେବ, କୃଷ୍ଣ ନେଇକି ଯା, ତୁମେ ଯଦି ଦେବା ପାଇଁ ଚାହୁଁଛ, ମୁଁ ବାବାଜୀ ମୋର କି ଦରକାର ନାହିଁ, ସେ ପଣ୍ଡିତକୁ କହିକି ଆସିଥିଲି ତାକୁ ଦେବି ବୋଲି ଦିଅ। ଆଉ ଗୋଟେ ଗୋଟେ ଅଳଙ୍କାର କାଢ଼ୁଛନ୍ତି, କହିଲା ନା ଏତେ ଦେବ, ଏତେ ମୋର କ'ଣ ହବ। କହିଲା ନେବି ଯେ ଗୋଟେ କଥା, ତୁମେ ଦେଇଦେଲା ପରେ ତୁମ ବାପା ଯଦି ତୁମକୁ ମାରିଲି, ଏହାର ଅନ୍ତର ପରିବର୍ତ୍ତନ ହେଇଗଲା, ବାପା ଯଦି ମାରିବେ, ନା ନା ବାପା ମା ପଚାରିବେନି କେଉଁଠି ଦେଇକି ଗଲୁ, ଆମେ କହିବି ଖେଳ ଖେଳରେ ହଜେଇଦେବୁ, ଆମେ ରଜା ଘର ଛୁଆ, କେତେ ଏମିତି ହଜଉଛୁ, କାହା କ'ଣ କରୁଛୁ, ଆମର କିଛି ଅଭାବ ନାହିଁ। ନା ତୁମେ ଦିଅ ଯେ, କିନ୍ତୁ ମନ ଦୁଃଖ ନାହିଁ ଯଦି ଦିଅ, ମନ ଦୁଃଖ ଅଛି କାହିଁକି ଦେବ, ମୋର କି ଦରକାର ନା, ତୁମକୁ ଦେଖିଲିଣି ଏତେ ସୁନ୍ଦର ରୂପ, ଆଉ ମୋର କ'ଣ ଦରକାର, ମୁଁ ଖାଲି ଡେଲି ଦେଖିଦେଇକି ପଳେଇବି। କୃଷ୍ଣ ଗୋଟେ ଗୋଟେ ଖୋଲିଲେ ଏତିକି ଥାଉ, କହିଲେ ନା ନା ସବୁ ନେଇକି ଯା। କୃଷ୍ଣ ବୋଲା ଦୁଇ ଭାଇ ଖୋଲିଲେ, ଦୁଇ ଭାଇ ଖୋଲିଲେ ଅଳଙ୍କାର, ଇଏ ତ ଭୋଳାରେ ବାଟରେ ଆସୁ ଆସୁ ଖାଲି କ'ଣ ଗାମୁଛା ଖଣ୍ଡେ ପିନ୍ଧି ଆଉ ସବୁ ଖସିଗଲାଣି, ତାର ଟଙ୍କା ପାଇବ, ଚାଦର ବାଦର କିଛି ନାହିଁ, ତାର ନେବି କହୁଥିଲେ, ମୁଁ ଦେଖିକି ନେବି ନା କ'ଣ। କୃଷ୍ଣ କହିଲେ ବଡ଼ ଭଗବା ନେବେ କହୁଥିଲେ। ହେଲା କୃଷ୍ଣ କହିଲେ ମୋର ଏଇ ଉତ୍ତରଟା ତ ବାନ୍ଧିକି, ମୁଁ ଛୁଇଁବିନି, ତୁମେ ବନ୍ଧାବନ୍ଧି କରିବ, ତୁମ ମନ ଦୁଃଖ ହବ ତୁମେ ବା। କୃଷ୍ଣ କହିଲା ଭଲ ଧନ୍ଦା ଆସିଥିଲା ବାଡ଼େ ପିଟି ନ ଆଣେ, ବର୍ତ୍ତମାନ ମୁଁ ତାକୁ ବାଡ଼େ ପିଟିକି ଦେଉଛି, ଏଠୁ କାଢ଼ିଲେ ଉତ୍ତରୀ ଉତ୍ତରୀ କାଢ଼ିକି ବାନ୍ଧିଲେ, ବାନ୍ଧି କହିଲେ ନେଇକି ଯା, ଇଏ ତାକୁ ନେଇକି ଘରୁ ଗଲ। ବାବା ଯାହା ହଉ, ସେ ପଣ୍ଡିତ ବାବାଙ୍କର କଥାରୁ ସିନା ମୁଁ ଆଜି ଦର୍ଶନ ପାଇଲି, ମୋର ଟଙ୍କା ପଇସା କ'ଣ ହବ, ତାଙ୍କୁ ଦେଇଦେବି। ବାବାଜୀ ଘରେ ଯାଇକି ପ୍ରବଚନ ବାବା ସାରିକି ସାରିକି ଆସିଛନ୍ତି, ଏ ଅଛନ୍ତି ପ୍ରବଚନ ଯାଇନାହାନ୍ତି, ପହଞ୍ଚିଲେ କହିଲେ ବାବା ନିଅ। ସେ ବାବା ଯେତେବେଳେ ଦେଖିଦେଲେ, ଏଗଲା ମୁଁ ତ ଅକ୍ଷରରେ ପଢ଼ିଥିଲି ଖାଲି ଭାଗବତରେ, ଖାଲି ପଢ଼ିଥିଲି ମୁଁ ଜିନିଷ ଦେଖିନଥିଲି, ଇଏ କ'ଣ ଚୂଡ଼ା ଏମିତି ରୂପାର ଚୂଡ଼ା, କୃଷ୍ଣ ମୟୂର ପୋଷକୁଛନ୍ତି ସେଥିରେ ମୂର୍ତ୍ତି ଲାଗିଛି, ଏ ବଂଶୀ ସ୍ୱର୍ଣ୍ଣରେ ସବୁ ଅଦ୍ଭୁତ ଜିନିଷ ଦେଖିକି, ସେ ତାକୁ ଦେଖିଦେଇକି ଭଗବାନଙ୍କର ଇଆର କହିଛି, ସେଟା କିନ୍ତୁ ବିଶ୍ୱାସ ଆସୁନି, କିନ୍ତୁ ଅବିଶ୍ୱାସଟା ବି କରିପାରୁନି, ଏ ଚୋରି କଲେ ଜିନିଷ କେଉଁଠି ପାଇବନି, ଆଇତେ ସବୁ କୃଷ୍ଣଙ୍କର, କରିବ କ'ଣ। ହେଲେ ତୁମେ ରଖ, ଯାହା ରଖିବା କଥା ରଖ, ମୋର କିଛି ଦରକାର ନାହିଁ, ମୁଁ ଯାହା ବି ମୁଁ ତାଙ୍କୁ କଛିଆ ମୋତେ କଥା ଦେଇଛନ୍ତି, ମୁଁ ତାଙ୍କୁ ଡେଲି ଯାଇ ଦେଖିକି ଆସେ। ସିଏ କହିଲା ବାବା ତୁ ଯଦି ଏ ଜିନିଷ କହୁଛୁ, ଇଏ ବିଶ୍ୱାସ କରୁନାହାନ୍ତି, ପ୍ରକୃତରେ ବିଶ୍ୱାସ ଆଙ୍କର ନାହିଁ, ତୁ ଚାଲିଲୁ, ତୁ ଆଉ କାହା କତୁରୁ ଆଣିଛି, ତାଙ୍କ କତୁରୁ ଆଣିଛି, ମୁଁ ଦେଖି ମୋତେ ଟିକେ ଦେଖିଦେବୁ ଦେଖିବା, ହେଲେ ଆସନ ଦେଖିଦେବି। କହିଲା ଦେଖ ଅଧାରାତିରେ ଯିବାକୁ ପଡ଼ିବ, ଅଧାରାତି ତାଙ୍କୁ ନେଇଗଲ, ଇଏ ଅଧାରାତିରେ ଯାଇଛି ସରଳ ଲୋକଟା, ତ ସେଦିନ ଆଠଟାରେ ଗଲେ ଦେଖା ପାଆନ୍ତା, କିନ୍ତୁ କହିଲା ନା ମୁଁ ଅଧାରାତିରେ ଯାଇଯିବା, କାରଣ ଭଗବାନଙ୍କୁ ପ୍ରାପ୍ତି ହେଲା ପରେ ବ୍ୟାକୁଳତାର ସମାନ ରହିବ, ସରଳ ଲୋକ ଅଧାରାତରୁ ନେଇକି ପଣ୍ଡିତକୁ ଇଏ ହଇରାଣ କରିଗଲା, ସେଟା ମୋତେ ମାରିବା ପକେଇ ଅନ୍ଧାର ଅନ୍ଧାର ଘୋଷାରେ ଘୋଷାରେ କୁଆଡ଼େ ନେଲାଣି, ଏହା ବୁଦ୍ଧିରେ ହୁଏ ଚୋର ବୁଦ୍ଧିରେ, ଏଇଟା କୁଆଡ଼ ହୁଣ୍ଡାଟା କ'ଣ ଭଗବାନ ଦେଖିବେ, କହିଲା କ'ଣ ପାଇଛି ତେ ଧନ ଦେଖିବା, ଗଲା ଠିଆ ହେଲା, କହିଲା ଏଇ ତୁ ନୂଆ ଲୋକ ଆସୁଛୁ, କାଳେ ଦେଖା ନ ଦେବେ ନ ଦେବେ, ତୁ ସେ ନୁଚିକିର ଗଛ, ମୁଁ କଦମ ଗଛରେ ଚଢ଼ୁଛି, ମୁଁ ଆଗରୁ ବଇଁଶୀ ଶୁଣି ଶୁଣିକି ବଇଁଶୀ ଧନଟା ଶୁଣିକି ତ ଖବର ଦେବ। କୃଷ୍ଣ ତାର ବଇଁଶୀ ପକେଇଲି, ଏଇ ଆସିଲେ ଶୁଣୁଛୁ ନା ବଇଁଶୀ ଧନୀ, କହିଲା ମୋତେ କି ଶୁଭୁନି, ଏଇଟା ବିଶ୍ୱାସ ତ ନାହିଁ, ତାକୁ ଶୁଣିବି କ'ଣ, ତୁ ମୋତେ ଏତେ ଜୋର ଶୁଣ ତ ଶୁଭୁନି, ତୋ ପାଖକୁ ଆସ ଶୁଭିଲା ନା ନାହିଁ, ନା ମୋତେ କି ଶୁଭୁ ଶୁଭିଲାନି, କହିଲା ହଉ ତାହେଲେ ତୁ ଗଛକୁ ଚଢ଼ ତାକୁ ଗଛ ଚଢ଼, ଆଉ ଦେଖ ଏଇ ଗାଈମାନେ ଆସୁଛନ୍ତି, ଏ ନଚି ନଚିକି ଯେଉଁ ଦୁଇ ଭାଇ ଆସୁନାହାନ୍ତି ନା ବଇଁଶୀ ବଜି, ମୋତେ କି ଦେଖାଯାଉ, କ'ଣ ତୋର କ'ଣ ଦୂରଦୃଷ୍ଟି କ'ଣ, ଗୋଟେ କ'ଣ ଅଛି, ଦୁଇଟା ଦୋଷ ନାହିଁ, ଦୂରକୁ ଦେଖାହଉନି, ଏଲା ତୁ ରହ ପାଖକୁ ଗଲେ ଦେଖା ହଉ, ପାଖକୁ ଆସିଗଲେ କହିଲା ଦେଖିଲୁ ନା, ମୋତେ କିଛି ଦେଖାଯାଉ, କୃଷ୍ଣ ତାକୁ ଦେଖୁଛନ୍ତି, ଇଏ ତାକୁ ଦେଖାଉଛି ତ ଦେଖାଯାଉନି, ଦେଖିବା ନା ଦେଖିବେ ଯେ କେନ ଅଭକ୍ତେର କଣ ଉଲୁକ ନା ଦେଖେ ଯେ ସେ ସୂର୍ଯ୍ୟର କିରଣ। ଆଜ୍ଞା ସୂର୍ଯ୍ୟଙ୍କରଟା ଦୋଷ କି? ଉଲୁକର ପେଚାର ଦିନବେଳେ ଦେଖିବା, ତା ଆଖିର ଦୋଷ। ଭଗବାନ କୃଷ୍ଣ ସବୁଆଡ଼େ ଅଛନ୍ତି। ଦେଖିବା ନା ଦେଖେ ଜଣେ ଅଭକ୍ତ ଯେ ଦେଖିପାରେ, ଦେଖିକି ଦେଖିପାରୁନି। ଇଏ ସରଳ ଲୋକ ତା କଥା ଶୁଣିକି ଦେଖି ଚାଲିଲେ ଏ ଗଲେ ଇଏ ତାର ତା ବୋକା ଖାଲି ବସିଛି, ଇଏ ଖାଲି କଥା କହୁଛି ଖାଲି ଶୁଣୁଛି, କିନ୍ତୁ କାହାକୁ ଦେଖୁଛି କାହା ସାଙ୍ଗେ କଥା ହେଉଛି କିନ୍ତୁ ଜାଣିପାରୁ। ଭଗବାନ କୃଷ୍ଣ କହିଲେ କ'ଣ ଆଜି କିଛି ଦେବା ନା କ'ଣ କହିଲା, କିଛି ପ୍ରଭୁ ଦରକାର, ଯାହା ତୁମର କି ଦବାର ଅଛି ମୁଁ ଯାହାଙ୍କ ପାଇଁ ଦର୍ଶନ ପାଇଥିଲି ତାକୁ ଦିଅ। ହେଲେ କାହିଁ ଭଗବାନ କୃଷ୍ଣ କହୁଛନ୍ତି ଦେଖିଛନ୍ତି ତୋର କାହିଁ ଦେଖ ନା ନା ତାକୁ ଦେବି ନା ତାକୁ ଦେବିନି। ଇଏ ଆଗରୁ କହିଛି ଦେଖ ମୋର ଧନ ସମ୍ପତ୍ତି କି ଦରକାର ନାହିଁ, ମୁଁ ତୁ ଠିକ କହୁଛି କି ଭୁଲ କହୁଛି, ମୁଁ ଖାଲି କୃଷ୍ଣଙ୍କୁ ଦେଖିଦେଲେ ମୁଁ ଜାଣିନି। ମୋତେ କହ କୃଷ୍ଣଙ୍କୁ ଯେତେ ପ୍ରକାର କହିଲେ ପ୍ରଭୁ ତାକୁ ଟିକେ ଦେଖା ଦେଇକି ଧନ ସମ୍ପତ୍ତି, ନା ମୁଁ ଦେବିନି। ତ କହିଲେ ପ୍ରଭୁ ତାହେଲେ ଆପଣ ଯଦି ନ ଦେବେ ନ ଦେଖା ଦେବେ ତାହେଲେ ଆପଣ ତା କଥାକୁ ମୁଁ ବିଶ୍ୱାସ କରିକି ମୁଁ ଆସିଥିଲି, ମୁଁ କ'ଣ ଆପଣଙ୍କ କଥା ବିଶ୍ୱାସ କରି ଆସିଥିଲି? ତାହେଲେ ତା କଥା ତାର ବିଶ୍ୱାସ ନାହିଁ, ତାର ବିଶ୍ୱାସ ନାହିଁ, ମୋର କେମିତି ବିଶ୍ୱାସ ଆସେ? କୃଷ୍ଣ ଯଦି ତାର ବିଶ୍ୱାସ ନାହିଁ ଆପଣ କହୁଛନ୍ତି, ଆଉ ମୋର କେମିତି ବିଶ୍ୱାସ ହେଲା? ତା କଥାରୁ ମୁଁ ଶୁଣିକି ବା ମୋର ବିଶ୍ୱାସ ହେଲା? ଯାହାର ବିଶ୍ୱାସ ନାହିଁ ବିଶ୍ୱାସ ହୀନ କଥାରେ ଶୁଣିକି ବିଶ୍ୱାସ ଆସିବ? ବଡ଼ ଗୁରୁ ଭକ୍ତି ତ ଇଆର ଅଛି, କ'ଣ କରିବୁ? ଦେଖ ତୁ ଯଦି ତୋ ବିଶ୍ୱାସଟା ତା ବିଶ୍ୱାସଟା ତୋ କତିକି ଟ୍ରାନ୍ସଫର ହେଇନି, ତୋ ସରଳତାରେ ତୁ ବିଶ୍ୱାସ କରିଛୁ, କିନ୍ତୁ ବର୍ତ୍ତମାନ ତୋ ବିଶ୍ୱାସରେ ତାକୁ ମୁଁ ଦର୍ଶନ ଦେବି। ଗୋଟେ କାମ କର, ଯଦି ଏତେ ପାତଳେ ଗଡ଼ିଲା ପରେ ଗୋଟେ କାମ କର, ତୁ ଗୋଟେ କାମ କଲେ ସେ ଦର୍ଶନ ପାଇବ, ମୁଁ କୃପା କଲେ ବି ହେଇପାରିବି। ତୁ କ'ଣ କରିବୁ ନା ଗୋଟେ ହାତରେ ମୋତେ ଧରିବୁ ଗୋଟେ ହାତରେ ତାକୁ ଧରିବୁ, ତାପରେ ସେ ଦେଖିପାରିବ। ତା ମାନେ ତୁ ମୋତେ ଯେଉଁ ସରଳତା ସମ୍ପତ୍ତିରେ ବସ କରିଛୁ ସେ ସରଳତା ସମ୍ପତ୍ତି ସିଏ ପ୍ରାପ୍ତ ହେବ ତୋ କୃପାରେ, ମୋର କିଛି ହାତ ନାହିଁ। କାରଣ ମୁଁ ଅବିଶ୍ୱାସ ଲୋକ ଦର୍ଶନ ଦିଏନି, ମୁଁ ଗୀତାରେ କହିଛି ଇଏ ଡାକୁ ଦିଣୁ ଧର ଭଗବାନ କୃଷ୍ଣଙ୍କୁ, ଇଏ ଦେଖିବ ଏ ମୂର୍ଚ୍ଛା ମାରିବ କୃଷ୍ଣ ମଳା ନା।